चन्द्रस्य ज्ञानञ्जनशलाकया चक्षुन्मीलितं येन तस्मै श्रीगुरवे नमः। नमो विष्णुपदाय कृष्णपृष्ठाय भूतले श्रीमते गौरगोविन्दस्वामिन्निति नामिने। नमो विष्णुपदाय कृष्णपृष्ठाय भूतले श्रीमते भक्तिवेदान्तस्वामिन्निति नामिने। नमस्ते सरस्वतीदेवे गौरवाणी प्रचारिणे यदिशेषशून्यवादिपश्चात्यदिशतारिणे। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि श्री गौरभक्त वृंद। हरे कृष्ण 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 हरे हरे, हरे राम 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 हरे हरे। ओम नमो भगवते वासुदेवाय। ओम नमो भगवते वासुदेवाय। ओम नमो भगवते वासुदेवाय। भगवान श्री कृष्णकर परम धाम गमन जो प्रसंग आम शुणुचे गत पूर्व दिन दुई दिन पूर्व आम शुणुले संध्या समय भगवान श्रीकृष्ण असुस्थ वृक्ष मूल कृत आसन प्रभु ଅସୁସ୍ଥ ବୃକ୍ଷ ମୂଳରେ ପ୍ରଭୁ ବସିଛନ୍ତି ଶଙ୍ଖଚକ୍ର ଗଦାପଦ୍ମ ଧାରଣ କରି ଏବଂ ସମସ୍ତ ଅସ୍ତ୍ର ମୂର୍ତ୍ତିମନ୍ତ ହିଁ ଭଗବାନଙ୍କର ଚତୁର୍ପାଶ୍ୱରେ ବେଷ୍ଟନ କରି ରହିଛନ୍ତି। ସମସ୍ତ ଭଗବାନଙ୍କର ଯେତେ ଦିବ୍ୟ ଅସ୍ତ୍ର ସବୁ ମୂର୍ତ୍ତିମନ୍ତ ହେଇକି ଅଛନ୍ତି ଏବଂ ଜରା ଯିଏକି ଭଗବାନଙ୍କର ଭକ୍ତ ଆମେ ଶୁଣୁଥିଲେ ଭୃଗୁ ଋଷି ଭଗବତ ଇଚ୍ଛାରେ ଭଗବାନ ତାଙ୍କୁ ଆହ୍ୱାନ କରିଛନ୍ତି। କାହିଁକି ଆପଣମାନେ ଶୁଣିଥିଲେ ଭଗବାନ ଶ୍ରୀକୃଷ୍ଣ ବୈକୁଣ୍ଠକୁ ଯିବେ, ଦେବତାମାନଙ୍କୁ ସ୍ୱ ସ୍ୱ ଅଧିକାର ଏବଂ ଦେବଲୋକ ପ୍ରଦାନ କରିବେ, କଳିକୁ ସ୍ଥାନ ଦେବେ, ନଚେତ୍ 56 କୋଟି ଯଦୁବଂଶୀ ଯେଉଁଠି ଧ୍ୱଂସ ହୋଇଛନ୍ତି, ରକ୍ତର ନଦୀ ସବୁ ଧାରଧାରି ବହି ବହି ଯାଇକି ସମୁଦ୍ରରେ ମିଶୁଛି। ଆଉ ସନ୍ଧ୍ୟା ସମୟ ସେ ସମୟରେ ହରିଣ ସେଠି କାହିଁକି ବାସିବ? ହରିଣ ଅତି ଭୟାଳୁ ଜାତି, ଆମେ ଶୁଣୁଥିଲେ ଚକ୍ରବର୍ତ୍ତୀ ସୁନ୍ଦର ଉପେକ୍ଷା ଦେଉଥିଲେ, ଭୟାଳୁ ଜାତି ସେ କାହିଁକି ସନ୍ଧ୍ୟା ସମୟରେ ଆସିବ ସେଭଳି ସ୍ଥାନକୁ ଯେଉଁଠି ରକ୍ତ ବର୍ଣ୍ଣର ରକ୍ତ ନଦୀ ଧାରଧାର ହେଇଯାଉଛି? ଆଉ ଜରାବା କାହିଁକି ଆସିବ ସନ୍ଧ୍ୟା ସମୟରେ? ଏତେ କୋଳାହଳ, ଏତେ ରକ୍ତର ନଦୀ ବୋହୁଛି, ଆଉ ସନ୍ଧ୍ୟା ସମୟରେ କ'ଣ ଜରା ଆସିଛି ମୃଗକୁ ସ୍ୱୀକାର କରିବା ପାଇଁ? ଭଗବତ ଇଚ୍ଛା ହିଁ ଆସିଛି, ସ୍ୱର ମାରିଛନ୍ତି ଏବଂ ଭଗବାନ ସ୍ୱର ମାରିଲା ପରେ ଆମେମାନେ ଶୁଣୁଥିଲେ ସେ କେତେ ଅନୁତାପ କରୁଛନ୍ତି, ବହୁ ଅନୁତାପ କରୁଛନ୍ତି। ଭଗବାନ କହିଥିଲେ ନା ତାଙ୍କ ମୃଗଙ୍କୁ, ତୁମେ ଯେଉଁ ମୋତେ ପଦାଘାତ କରିଛ ଏଥିପାଇଁ ତୁମେ ଅନୁତପ୍ତ ହେବା ପାଇଁ ଚାହୁଁଛ, ଏ ଅନୁତାପର ମାତ୍ରା ତୁମର ମୋ ଲୀଳାରେ ବହୁତ ଅଧିକ ହବ ଏବଂ ସେତେବେଳେ ମୋ ଲୀଳାରେ ତୁମେ ସହାୟ ହେଇ ତୁମେ ବୈକୁଣ୍ଠକୁ ଯିବ। ତେଣୁ ବହୁତ ଅନୁତପ୍ତ ହେଉଛନ୍ତି, ଅନୁତପ୍ତ ପରେ ଭଗବାନ ମା ଆସୁ ହିଁ ଚାହି ମୋତେ ଶୀଘ୍ର ଆପଣ ମାରିଦିଅନ୍ତୁ ଜରା କରୁଛନ୍ତି ଭଗବାନ ପାଇଁ ନାହିଁ ନାହିଁ ସେ ଭଗବାନ ବାଚ ମା ଭେ ଜରା ତୁ ମତିଷ୍ଠ ତାମେ ଏସ କ୍ରୋଧ ହିମେ ଯାଇ ମଦନ ଗ୍ରହା ସ୍ୱର୍ଗ ସ୍ୱୀକୃତି ନାପଦ। ମୋ ଅନୁଗ୍ରହରେ ଏ ଜରା ତୁ ମୁତିଷ୍ଠ ତୁମେ ଉଠ, ମୁଁ ତୁମକୁ ଅନୁଗ୍ରହ କରୁଛି। କାମ ଏସ କୃତ ହିମେ ଏସ ମେ କାମ, ଏଇଟା ହେଉଛି ମୋର ଇଚ୍ଛା। ତୁମେ ଯୋଉ ସ୍ୱର ମାରିଛ ଏଇଟା ହେଉଛି ମୋର ଇଚ୍ଛା। ନା କିଭଳି ଆପଣଙ୍କର ଇଚ୍ଛା? ନା ବ୍ରହ୍ମ ସାପେଇ ମୋର ଇଚ୍ଛା। ଚକ୍ରେ କଥାବାର୍ତ୍ତା କରୁଛନ୍ତି, ବ୍ରହ୍ମ ସାପଟା ଯେହେତୁ ମୋର ଇଚ୍ଛା, ମୁଁ ବ୍ରହ୍ମ ସାପକୁ ଏଡ଼ିବା ପାଇଁ ଚାହିଁଲିନି, ମୁଁ ସର୍ବସମର୍ଥ ପ୍ରଭୁ, ମୁଁ ଚାହିଁଥିଲେ ଏଡ଼ି ପାରିଥାନ୍ତି। ଭଗବାନ ଚାହିଁଥିଲେ ଏଡ଼ି ପାରିଥାନ୍ତି, ଭଗବାନ ଚାହୁଁନାହାନ୍ତି। କାହିଁକି? ବ୍ରାହ୍ମଣଙ୍କୁ ମର୍ଯ୍ୟାଦା ଦେବା ପାଇଁ, ବ୍ରାହ୍ମଣଙ୍କର ମହିମାଙ୍କୁ ଏ ଜଗତରେ କୀର୍ତ୍ତିତ କରିବା ପାଇଁ। ସେଥିପାଇଁ ଭଗବାନ ସମ୍ମାନ ଦେଇଛନ୍ତି ଜରାର ସ୍ୱରକୁ, ବିବ୍ୟାଧ ମୃଗ ସଂଖ୍ୟା। ଚକ୍ରଧର କଣ କହିଲେ? ନ ତୁ ବିବ୍ୟାଧ ଅପର୍ଶମ, କେବଳ ସ୍ପର୍ଶ କରିଛି। ସେତିକି ଭଗବାନ ଚାହିଁଥିଲେ ବି ସେ ସ୍ପର୍ଶ କରିପାରିନଥାନ୍ତି। ସ୍ପର୍ଶ କାହିଁ କଲେ? ନା ସ୍ୱରକୁ ସ୍ୱୀକାର କରିବା ଅର୍ଥ ବ୍ରହ୍ମସାପକୁ ସ୍ୱୀକାର କରିବା, ବ୍ରାହ୍ମଣମାନଙ୍କୁ ସମ୍ମାନ ଦେବା। ବ୍ରାହ୍ମଣମାନଙ୍କୁ ସମ୍ମାନ ମୁଁ ନ ଦେବି, ଭଗବାନ ତ ଇଚ୍ଛା କରିଛନ୍ତି ଏଇ ଲୀଳାରେ ବ୍ରାହ୍ମଣମାନଙ୍କୁ ବହୁତ ସମ୍ମାନ ଦେବି, ତେଣୁ ସ୍ୱୀକାର ସେଥିପାଇଁ କରିଛନ୍ତି। ସ୍ୱର ଭଗବାନଙ୍କ ସ୍ୱର ଯେହେତୁ ସଚ୍ଚିଦାନନ୍ଦମୟ ଶରୀର, ସେଠି କୌଣସି ଜଡ଼ବସ୍ତୁ ପ୍ରବେଶ କରିପାରିବ ନା, ତେଣୁ ସ୍ୱର କେବଳ ସ୍ପର୍ଶ କରି, ଯାହା କହନ୍ତି ଭଗବାନ ଅନୁମୋଦନ କଲେ ବ୍ରହ୍ମସାପ ଏବଂ ତଳେ ପଡ଼ିଛନ୍ତି। ଯେମିତି ଗୋଟିଏ ସନ୍ଧ୍ୟା ଆପଣଙ୍କର ଆସୁଥିଲା, ଭକ୍ତମାନେ କହୁଥିଲେ ଯେମିତି ସ୍ୱରଟା ଲାଗିଥିଲେ ଯେଉଁ ପ୍ରଣାମ ଯାଇକି କଲା, ପାଦୟୁ ନନାମ ପାଦୟୁ ଶିରସ, ସ୍ୱର କ'ଣ ଲାଗିଥିଲେ କ'ଣ ପ୍ରଣାମ କରିପାରିନଥାନ୍ତେ? ଯଦି କିଏ ପ୍ରଶ୍ନ କରିବେ ନା, ଚକ୍ରପାଦ କହୁଛନ୍ତି ଦୁଇ ପାଦକୁ ପ୍ରଣାମ କଲେ, ଯଦି ସିଏ କହୁଛନ୍ତି ମୋତେ ଆପଣ କ୍ଷମା କରନ୍ତୁ, କ୍ଷମା କରିବା କଥାଟା କହୁଛନ୍ତି, ଯଦି ସ୍ୱର ଥିବ ସିଏ ଆଗେ ତ ସ୍ୱରଟା କାଢ଼ିକି କ୍ଷମା କରିବା କଥା କହିଥାନ୍ତେ, ପ୍ରଣାମ କେମିତି କରିବେ? ଯଦି ସ୍ୱରଟା ସିଏ ମାରିଛନ୍ତି ତାହେଲେ ଆଗେ ସ୍ୱରଟା କାଢ଼ିଥାନ୍ତେ, ତାପରେ କହିଥାନ୍ତି ମୋତେ କ୍ଷମା କରନ୍ତୁ ମୁଁ ପାପ କଲି, କିନ୍ତୁ ସେ ଆଗେ ପ୍ରଣାମ କରି କ୍ଷମା ମାଗୁଛନ୍ତି, ସେ ପ୍ରଣାମ କରି ଭଗବାନ କ୍ଷମା ମାଗୁଛନ୍ତି, ତ ସ୍ୱର କାଢ଼ିବା କଥା ସେଠି ଉଲ୍ଲେଖ ନାହିଁ। ଆଉ ସ୍ୱର ବାଜିଥିବେ ସେ କ'ଣ କହିବେ ମୋତେ କ୍ଷମା କର ବୋଲି? ଯଦି କହୁଛନ୍ତି ମୋତେ ଆପଣ ମାରିଦିଅନ୍ତୁ, ସ୍ୱରଟା ଥିବା ଅବସ୍ଥାରେ କହିବେ ମୋତେ ମାରିଦିଅନ୍ତୁ, ଏଟା ଉଲ୍ଲେଖ ନାହିଁ। ଆଉ ତତ୍ତ୍ୱତ ଭଗବାନଙ୍କ ଶରୀର ସଚ୍ଚିଦାନନ୍ଦମୟ ଶରୀର, କେବେ ସ୍ପର୍ଶ କରିପାରିବେନି। ଭଗବାନ କେବଳ ଅନୁମୋଦନ କଲେ ବ୍ରହ୍ମସାପକୁ, ଏବଂ ଭଗବାନ କହିଲେ ଯାହିତୁ ମଦନଗ୍ରହାତ୍ ସ୍ୱର୍ଗ ସ୍ୱୀକୃତି ନାପଦ ପ୍ରଶସ୍ତ ବୈକୁଣ୍ଠ, ଯେଉଁଠି ମୋର ଭକ୍ତମାନେ ଯାଆନ୍ତି ଜର, ତୁମେ ସେଇଠିକି ଯାଅ, ମଦ ଅନୁଗ୍ରହାତ୍ ମୋ କୃପାରେ ତୁମେ ଯାଅ। ତୁମେ କେବଳ ଏ ବ୍ରହ୍ମସାପକୁ, ବ୍ରାହ୍ମଣର ମହାତ୍ମାକୁ ବୃଦ୍ଧି କରିବା ପାଇଁ, କଳିକୁ ସ୍ଥାନ ଦେବା ପାଇଁ ମୋତେ ଯେଉଁ ଲୀଳାରେ ସହାୟ ହେଲ, ଏହାର ଫଳ ତୁମକୁ ମୁଁ ଦଉଛି ପୁରସ୍କାର, ଯାଇ ମଦନଗ୍ରହାତ୍ ସ୍ୱର୍ଗ ସ୍ୱୀକୃତି ନାପଦ ଇତ୍ୟାଦିଷ୍ଟ ଭଗବତା କୃଷ୍ଣେନ ଇଚ୍ଛା ଶରୀରେଣ। ସ୍ୱୟଂପାତ କହୁଛନ୍ତି, ଶୁଦ୍ଧ ସତ୍ତ୍ୱମୟୀ ନିଜାମୂର୍ତ୍ତି ମୃତ୍ତିମନ୍ତଂ ଧାର୍ଯ୍ୟଂ ତତ୍ ପ୍ରତିକୃତ ଏବ ବିଡ଼ମ୍ବର ମାତ୍ରଂ ଇତି। କୃଷ୍ଣ ଇଚ୍ଛା ଶରୀରେଣ, ଭଗବାନ ଶ୍ରୀକୃଷ୍ଣ ଏ ଯେଉଁ ସ୍ୱ ତନୁ, ତାଙ୍କର ଇଚ୍ଛାମୟ ତନୁ, ଆମର ତନୁଟା ଇଚ୍ଛାମୟ ତନୁ ନୁହେଁ, ଆମେ ଆମ ତନୁ ଆମ ଶରୀରର କଣ୍ଟ୍ରୋଲରେ ଅଛନ୍ତି। କିଏ ଛଅ ଫୁଟ ହେଇଛନ୍ତି ସେ ପାଞ୍ଚ ଫୁଟ ହେଇପାରିବେ କେବେ କହିଲେ? ଦେଖ ଯିଏ ଛଅ ଫୁଟ ହେଇଛନ୍ତି ଏ ବିଶ୍ୱରେ ଯେତେ ବଡ଼ ବଡ଼ ଲୋକ ଅଛନ୍ତି ତାକୁ ଡାକନ୍ତୁ, ଆପଣ ଛଅ ଫୁଟ ବେଶୀ ଡେଙ୍ଗା ହେଇଗଲେ, ପାଞ୍ଚ ଫୁଟ ହୁଅନ୍ତୁ ହେଇପାରିବେ? ଯିଏ ବହୁତ ମୋଟା ଅଛନ୍ତି ତାଙ୍କୁ ନା ଆପଣ ପତଳା ହୁଅନ୍ତୁ ସାଙ୍ଗେ ସାଙ୍ଗେ, ପୁଣି ପତଳା ହି ପୁଣି ମୋଟା ହୁଅନ୍ତୁ, କରିପାରିବେ? ଭଗବାନଙ୍କର ଶୁଦ୍ଧ ସତ୍ୟମୟ ଶରୀର ଏଇ ଇଚ୍ଛାର ଆବିର୍ଭାବ ହେଇଛନ୍ତି, ପୁଣି ସେଇ ଶରୀର ଯୋଉ ଶୁଦ୍ଧ ସତ୍ୟମୟ ଶରୀର ସିଏ ବି ତାଙ୍କ ଇଚ୍ଛାରେ କାର୍ଯ୍ୟ କରୁଛି, ଯେପରି କାଳିଆ ଦମନ ଲୀଳା ବେଳେ କାଳିଆ ଚାହୁଁଛି ଭଗବାନଙ୍କୁ କଷ୍ଟ ଦେବା ପାଇଁ, ଯେତେବେଳେ ଭଗବାନଙ୍କ ଶରୀର ଏ ଭଗବାନଙ୍କୁ ବେଷ୍ଟନ କରି ପେଶିବା ମାନେ ତାଙ୍କୁ କଷ୍ଟ ଦେବା ପାଇଁ ଚାହୁଁଛି, ଭଗବାନ ବହୁତ ଅଣୁ ହେଇଯାଉଛନ୍ତି, ପତଳା ହେଇଯାଉଛନ୍ତି, କିନ୍ତୁ ଏତେ ସରୁ ଭଗବାନ ହେଇଯାଉଛନ୍ତି କାଳିଆର ଶରୀରକୁ ଶରୀର ଉଭୟ କଷ୍ଟ ଲାଗୁଛି, ପୀଡ଼ା ହେଉଛି। ଅଣୁ ଅଣୁଆନ୍ ମହତ ମହିଆନ୍ ଇତ୍ୟାଦିଷ୍ଟ ଭଗବତା କୃଷ୍ଣେନ ଇଚ୍ଛା ଶରୀରେଣ, ବହୁତ ଗୁରୁତ୍ୱପୂର୍ଣ୍ଣ, ଶୁଦ୍ଧ ସତ୍ୟମୟ ଶରୀରକୁ ଏ ଜଗତରେ ପ୍ରକାଶ କରିଛନ୍ତି। ଆଉ ଯେତେ ଜଣ ଜୀବ ଶରୀର ଆଜି ପାଇଛନ୍ତି ଜଡ଼ ଶରୀର ତାଙ୍କ ଇଚ୍ଛା, ଆଉ ସେଇ ପ୍ରଭୁଙ୍କୁ ତ୍ରିପରିକ୍ରମ ତନ୍ନତ୍ୱା ବିମାନେନ ଦିବଂ ଯଜୁ, ତିନିବାର ପରିକ୍ରମା କରି ଜରା ପ୍ରଣାମ କରି ବିମାନେନ ଦିବଂ ଯଜୁ ବିମାନରେ ସ୍ୱର୍ଗକୁ ଚାଲିଲେ, ବୈକୁଣ୍ଠକୁ ଚାଲିଲେ। ଏହି ସମୟରେ ଦାରୁକୁ ଆସିଛନ୍ତି, କାରଣ ଭଗବାନ ଦାରୁକୁ କିଛି କହିନାହାନ୍ତି ତାଙ୍କର ସାରଥିକୁ ଏବଂ ରଥ ଭଗବାନ ଆଣିନାହାନ୍ତି। ମହାଭାରତରେ ଏଭଳି ବର୍ଣ୍ଣନା ଅଛନ୍ତି, ଭଗବାନ ଯେତେବେଳେ ଆସିଲେ ଦ୍ୱାରକାରୁ କାହାକୁ କହିନାହାନ୍ତି, ସମ୍ବାଦ ଦେଇନାହାନ୍ତି, ଏବଂ ସ୍ୱତନ୍ତ୍ର ଗୋଟିଏ ରଥରେ ଆସିଛନ୍ତି, ସେ ସମୁଦ୍ର ପାର ହେଇକି ଆସିଛନ୍ତି। ତାଙ୍କ ନିଜ ରଥ ବୈକୁଣ୍ଠରୁ ଯେଉଁ ରଥ ନେଇକି ଆସିଥିଲେ ସେଇ ରଥ ଭଗବାନ ପ୍ରଭାସକୁ ଆଣିନଥିଲେ, ସେଇ ରଥକୁ ଦାରୁକୁ ନେଇକି ବର୍ତ୍ତମାନ ଆସିବେ। ଦାରୁକୁ ଯେଉଁ ରଥଟାକୁ ନେଇକି ଆସିବେ ପ୍ରଭାସ କ୍ଷେତ୍ରକୁ, ଭଗବାନଙ୍କର ନିଜ ରଥକୁ, ଭଗବାନ ସେ ରଥକୁ ବି ପଠେଇବେ ବର୍ତ୍ତମାନ ବୈକୁଣ୍ଠ। ଦାରୁକ କୃଷ୍ଣ ପଦବୀ ଅନ୍ୟୁଚନାଧିଗମ୍ୟତମ ବାୟୁମ୍ ତୁଳସିକା ମୋଦମ ଆଗ୍ରାୟ ଅଭିମୁଖମ ଯଜୌ। ବାୟୁ ତୁଳସୀ ମିଶ୍ରିତ ବାୟୁ, ତୁଳସୀର ଗନ୍ଧ ବାୟୁ ବୋହି ବୋହି ଆଣିଛନ୍ତି ଭଗବାନଙ୍କ ପାଦପଦ୍ମରୁ। ଅନୁସନ୍ଧାନ କରିକରି ଏ ସୁଗନ୍ଧକୁ ଉପାରି ପାରି ରାସ୍ତା ପାଇଗଲେ ପ୍ରଭାସ କ୍ଷେତ୍ରକୁ। କି ଦାରୁକମ କୃଷ୍ଣ ପଦବୀ ଅନ୍ୱେଚ୍ଛା, ଅନୁସନ୍ଧାନ କରୁଛନ୍ତି। ଇଏ ଭଗବାନଙ୍କର ଭକ୍ତଙ୍କର ମର୍ଯ୍ୟାଦା ଦେଖନ୍ତୁ, ଆଉ ଭକ୍ତଙ୍କର ବ୍ୟାକୁଳତା ଦେଖନ୍ତୁ। ଆପଣ ଶୁଣିବେ କେଉଁ ଶ୍ଳୋକ ସେ କହିବେ, ଦାରୁକ ଯେଉଁମାନେ ଭଗବାନଙ୍କର ସେବକ ପ୍ରଭୁଙ୍କ ପ୍ରତି ତାଙ୍କର କିଭଳି ପ୍ରୀତି, ପ୍ରଭୁ କେଉଁଠି ଗଲେ, ଦ୍ୱାରକା ସାରା ଖୋଜି ଖୋଜି ପାଉନାହାନ୍ତି, କିନ୍ତୁ ତୁଳସୀ ଗନ୍ଧଙ୍କୁ ବାରି 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 ଆସି ପ୍ରଭାସ କ୍ଷେତ୍ରରେ ପହଞ୍ଚିଲେ, ଏବଂ ପ୍ରଭାସ କ୍ଷେତ୍ରରେ ପହଞ୍ଚିଛନ୍ତି ପ୍ରଭୁଙ୍କୁ ସେ ଅସୁସ୍ଥ ବୃକ୍ଷ ମୂଳରେ ବସିଛନ୍ତି। କାରଣ ଭଗବାନ ଅପେକ୍ଷା କରିଛନ୍ତି, ମୁଁ ରଥକୁ ମୁଁ ଆଗେ ପଠେଇବି, ମୁଁ ଅସ୍ତ୍ରମାନଙ୍କୁ ପଠେଇବି, ତାପରେ ମୁଁ ଯିବି। ଦାରୁକର ଅବସ୍ଥା କଣ, ତଂ ତତ୍ର ତିଗ୍ମନ୍ ଦ୍ୟୁତିଭିଃ ଆୟୁଧେ ଭୃତମ୍। ତଂ ଭଗବାନ ତତ୍ର ତିଗ୍ମନ୍ ଦ୍ୟୁତିଭିଃ, ଦ୍ୟୁତିଭିଃ ପୁଞ୍ଜୀଭୂତ, ଯାହା କହନ୍ତି ବହୁ ଆଲୋକ ରାଶି ଅସୁସ୍ଥ ବୃକ୍ଷ ମୂଳରେ ପୁଞ୍ଜୀଭୂତ ଆଲୋକ ରାଶି ଯେଭଳି ଏକତ୍ରିତ ହୋଇଛନ୍ତି। ତିଗ୍ମନ୍ ଦ୍ୟୁତିଭିଃ ଆୟୁଧ ଭୃତମ୍, ଯେତେ ପ୍ରଭୁଙ୍କର ଆୟୁଧ ସବୁ ଆୟୁଧ ମୂର୍ତ୍ତିମନ୍ତ ହେଇକି ଅଛନ୍ତି, ଶଙ୍ଖ ଚକ୍ର ଗଦା ପଦ୍ମ ଧନୁ ସବ ମୂର୍ତ୍ତିମନ୍ତ ହେଇକି ଅଛନ୍ତି, ମୂର୍ତ୍ତି ଧରି ଅଛନ୍ତି, ଏବଂ ଭୀଷଣ ଯାହା କହନ୍ତି ପୁଞ୍ଜୀଭୂତ ଆଲୋକ ଚତୁର୍ଦ୍ଦିଗକୁ ଆଲୋକିତ କରୁଛି ଦାରୁକ ଆସି, କାରଣ ଦାରୁକ ପ୍ରଭୁଙ୍କର ଏ ରୂପ କେବେ ଦେଖିନାହାନ୍ତି। ଏବଂ ଦେଖିଲେ ପ୍ରଭୁଙ୍କ ସମ୍ମୁଖରେ ସମସ୍ତ ଯୋଦ୍ଧାମାନେ ସବୁ ଯଦୁବଂଶୀମାନେ ସରତ୍ୟାଗ କରି ପଡ଼ିଛନ୍ତି। ଦାରୁକ ଦେଖି ଏତେ ବ୍ୟାକୁଳ ହେଇଯାଉଛନ୍ତି, ସେ ଭଗବାନଙ୍କର ରୂପକୁ ଦେଖି, ଏଭଳି ରୂପକୁ ଦେଖି ବହୁତ ବ୍ୟାକୁଳିତ ହେଉଛନ୍ତି। ଏବଂ କିଭଳି ଅବସ୍ଥା ହେଉଛି, ୟଶସ୍ତ ମୂଳେ କୃତକେ ତମ ପତି, ତାଙ୍କର ପତି ଦାରୁକଙ୍କର ପତି ଭଗବାନ ଶ୍ରୀକୃଷ୍ଣ ଅସୁସ୍ଥ ମୂଳରେ କୃତକେ ତମ ଅବସ୍ଥାନ କରିଛନ୍ତି, ସମସ୍ତ ଆୟୁଧ ଅଛନ୍ତି, କିନ୍ତୁ ଭଗବାନଙ୍କୁ ଦର୍ଶନ କଲା ପରେ ଏଭଳି ତାଙ୍କର ଚିତ୍ତ ଦ୍ରବୀଭୂତ ହେଇଯାଇଛି, ସ୍ନେହ ପୃତାତ୍ମା ନିପପାତ ପାଦୟ, କାରଣ ଭଗବାନ ତାଙ୍କୁ ଆଜି ଡାକିନାହାନ୍ତି, ପଳେଇ ଆସିଛନ୍ତି। ଏବଂ ବ୍ରହ୍ମସାପର ଖବର ତ ସେ ଜାଣିଥିଲେ, ଏଠି ଦେଖିଲେ ସବୁ ଯଦୁବଂଶୀମାନେ ପରସ୍ପର ନିହିତ ହେଇକି ପଡ଼ିଛନ୍ତି, ଆଉ ଭଗବାନଙ୍କର ଅଦ୍ଭୁତ ରୂପ ସୁନ୍ଦର ରୂପକୁ ଦେଖିକି ସ୍ନେହ ପୃତାତ୍ମା ନିପପାତ ପାଦୟ, ଦୁଇ ପାଦରେ ଚିତ୍ତ ତାଙ୍କର ଦ୍ରବୀଭୂତ ହେଇଯାଉଛି, ଆଦ୍ର ଚିତ୍ତରେ ଭଗବାନ ପାତ୍ରରେ ପଡ଼ିଗଲେ, ଏବଂ ରଥ ଅପବ୍ଳତା ସବାଷ୍ପ ଲୋଚନା, ରଥରୁ ଓହ୍ଲେଇକି ଭଗବାନ ସବାଷ୍ପ ଲୋଚନା, ଚକ୍ଷୁ କଣ୍ଠ ରୁଦ୍ଧ ହେଉଛି, ଚକ୍ଷୁ ଧାର ଧାର ଲୁହ ହୋଇଛି। ଭଗବାନ ତାଙ୍କ ସାଙ୍ଗରେ ଦାରୁକ ସାଙ୍ଗରେ ପଦେ କଥା ବି କହିନାହାନ୍ତି, ଦେଖନ୍ତୁ ଭଗବାନଙ୍କର ବୈରାଗ୍ୟକୁ, ସର୍ବ ବୈରାଗ୍ୟବାନ ଭଗବାନ କିଏ, ଜୀବନ ସାରା ଯିଏ ତାଙ୍କର ନିତ୍ୟ ପାର୍ଶ୍ୱ ତାଙ୍କର ସେବା କରିଛନ୍ତି, ସେ ସେ ପ୍ରଭୁଙ୍କୁ କିଭଳି ଶ୍ଳୋକରେ କହୁଛନ୍ତି ତାଙ୍କର ଦଶା କିଭଳି, ସବାସ୍ପ ଲୋଚନା, ଆଉ ଭଗବାନଙ୍କୁ କହୁଛନ୍ତି ବର୍ତ୍ତମାନ ଶ୍ଳୋକଟିଏ, କିନ୍ତୁ ଭଗବାନ ତାଙ୍କୁ ପଦେ କଥା ବି କହିଲେ, ଏତେ ବୈରାଗ୍ୟ ପ୍ରଭୁଙ୍କର। ଅପଶ୍ୟତ ଚରଣାମ୍ବୁଜ ପ୍ରଭୁ ଦୃଷ୍ଟି ପ୍ରନିଷ୍ଠା ତମସି ପ୍ରବିଷ୍ଟା ଦିଶା ନ ଜାନେ ନ ଲଭଚ ଶାନ୍ତି ଯଥା ନିଶାୟମ୍ ଉଡୁପେ ପ୍ରଣସ୍ତେ। ସୁଖଦେବ ଗୋସ୍ୱାମୀ ରଚନା କରିଛନ୍ତି, ଦେଖନ୍ତୁ ଭକ୍ତର କିଭଳି ଅବସ୍ଥା, ଭଗବାନ ଦାରୁକକୁ ଆଜି ଆଣିନାହାନ୍ତି ସାରଥିଙ୍କୁ, ସାରଥୀ ଆସିକି ଆଜି କହୁଛନ୍ତି ପ୍ରଭୁ ମୋର ଅବସ୍ଥା କ'ଣ? ଏଠି କହୁଛନ୍ତି ଅପଶ୍ୟ ତତ୍ତ୍ୱଚରଣ ଅମ୍ବୁଜଂ ପ୍ରଭୁ, ହେ ପ୍ରଭୁ ଆପଣଙ୍କର ଚରଣ ଅମ୍ବୁଜକୁ ନ ଦେଖି ମୋର ଅବସ୍ଥା କ'ଣ ହେଇଛି? ଦୃଷ୍ଟି ପ୍ରନିଷ୍ଠା ତମସି ପ୍ରବିଷ୍ଟ, ଭାଗବତ ପ୍ରତି ଶବ୍ଦ ଆଜ୍ଞା ରତ୍ନ। ଦୃଷ୍ଟି ପ୍ରନିଷ୍ଠା ଓ ଦୃଷ୍ଟି ଶକ୍ତି ଅଦୃଶ୍ୟ ଶକ୍ତି ଯଥା ଦିଜ୍ଞାନ ନ ଜାୟତେ, ଦୃଷ୍ଟି ଶକ୍ତି ଚାଲିଗଲେ ବ୍ୟକ୍ତି ଯେଭଳି ଦିଗ ଜାଣିପାରେ ନା, ପ୍ରଭୁ ଆପଣଙ୍କ ଚରଣକୁ ମୁଁ ନ ଦେଖିକି ଗୋଟିଏ ମୁହୂର୍ତ୍ତ ଆପଣ ପଳେଇ ଆସିଛନ୍ତି, ମୋର ବର୍ତ୍ତମାନ ମୁଁ କୌଣସି ଦିଗକୁ ଦେଖିପାରୁ ନାହିଁ। ଦୃଷ୍ଟି ପ୍ରନିଷ୍ଠା ତମସି ପ୍ରବିଷ୍ଟ, ମୁଁ ଘୋର ଅନ୍ଧକାର ଭିତରେ ମୋତେ ପଡ଼ିଗଲା ଭଳି ଲାଗୁଛି। କିଭଳି ମୋର ଅବସ୍ଥା କ'ଣ? ଜାନେ ନ ଲାଭ ଶାନ୍ତି, ମୁଁ ଅନ୍ତର ଆଦୌ ଶାନ୍ତି ପାଉନି, ଆପଣ ମୋତେ ଡାକିକି ଆଣିନାହାନ୍ତି, ଆଉ ମୋତେ କୌଣସି ଦିଗ ଦେଖାଯାଉନି। ତାର କହୁଛନ୍ତି କିଭଳି ଦେଖାଯାଉନି, ଗୋଟେ ତୁଳନା ଦେଉଛନ୍ତି, ଯଥା ନିଶୟାମ ଉଡ଼ୁପେ ପ୍ରଣଷ୍ଟେ, ଘୋର ଅନ୍ଧକାର ଭିତରେ ଉଡ଼ୁପ ଚନ୍ଦ୍ରମା ଯଦି ତାଙ୍କର କିରଣକୁ ପ୍ରଦାନ ନ କରନ୍ତି, ପଥିକ ଯେଭଳି ଘୋର ଅନ୍ଧକାର ଭିତରେ ଦିଗ ଦିଗାନ୍ତର ଭ୍ରମଣ କରି କେବଳ କଷ୍ଟ ହିଁ ପାଏ। ଦାରୁକ କହୁଛନ୍ତି ପ୍ରଭୁ ମୋର ଅବସ୍ଥା ସେଇଠି, ଭଗବାନ ପ୍ରେମୀ ଭଗବାନଙ୍କର ଭକ୍ତମାନଙ୍କର ଅବସ୍ଥା ହଉଛି ଏହା। ଚୈତନ୍ୟ ମହାପ୍ରଭୁ କହିଲେନି ଯୁଗାୟତମ ନିମିଷେଣ ଚକ୍ଷୁଷା ପ୍ରବୃଷାୟତମ ଶୂନ୍ୟାୟତମ ଜଗତ ସର୍ବ ଗୋବିନ୍ଦ ବିରହଣ, ଶୂନ୍ୟାୟତମ ଜଗତ ସର୍ବମ, ଇଏ ହଉଛି ଭକ୍ତିର ସର୍ବୋଚ୍ଚ ସ୍ଥିତି। ଗୋଟିଏ ମୁହୂର୍ତ୍ତ ମହାପ୍ରଭୁଙ୍କୁ, ମହାପ୍ରଭୁ ଘଣ୍ଟା ଘଣ୍ଟା ଶ୍ରୀମନ୍ଦିରରେ ପ୍ରଭୁ ଗରୁଡ଼ ଖମ୍ବଙ୍କ ପଛରେ ଠିଆ ହେଇକି ଜଗନ୍ନାଥଙ୍କୁ ଦର୍ଶନ କରିବେ, ସକାଳୁ ଯାଇଥିବେ ଦ୍ୱିପହର ଭୋଗ ସରିବେନି, ପଚାରିବେ ଗୋବିନ୍ଦ 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 କହିବେ ପ୍ରଭୁ ସମୟ ହେଲାଣି, ଗୋବିନ୍ଦ ଗୋଟେ ମୋତେ ମୁହୂର୍ତ୍ତ ଭଳି ଲାଗୁଛି, କେତେ ସମୟ ହେଲା? ମହାପ୍ରଭୁ ସକାଳୁ ଯାଇଥିବେ ଦିନ ତିନିଟା ଯିବନି, କିନ୍ତୁ ମହାପ୍ରଭୁ ଲାଗୁଥିବ ଗୋଟିଏ ମୁହୂର୍ତ୍ତ। ଭକ୍ତିର ସର୍ବୋଚ୍ଚ ଅବସ୍ଥାରେ ପ୍ରଭୁଙ୍କର ଦର୍ଶନ ମୁହୂର୍ତ୍ତ ଦର୍ଶନଟା, ବହୁ ସମୟର ଦର୍ଶନଟା ମୁହୂର୍ତ୍ତ ଭଳି ଲାଗିବ। ଆଉ ମୁହୂର୍ତ୍ତ ଯଦି ଆପଣ ପ୍ରଭୁଙ୍କୁ ଦର୍ଶନ ନ କଲେ, ଯୁଗାଇ ତମ ନିମିଷେଣ ନିମିଷ ଯୁଗ ଭଳି ଲାଗିବ, ସେ କଥା ହି କହୁଛନ୍ତି। ଦିଶନ ଜାନେ ନ ଲଭ ଚ ଶାନ୍ତି ଯଥା ନିଶୟମ ଉଡ଼ୁପ ପ୍ରବିଷ୍ଟ, ମୋର ଅବସ୍ଥା ଏଇଭଳି ହେଇଛି। ଭଗବାନ ପ୍ରଭୁ ଦେଖନ୍ତୁ କେତେ ବୈରାଗ୍ୟବାନ, ଦାରୁକକୁ ନେଲେ ନା କିନ୍ତୁ ରଥକୁ ନେଲେ, ଦାରୁକ ଚାହୁଁଛନ୍ତି କିଛି କହିବା ପାଇଁ, ଭଗବାନ ଅସୁସ୍ଥ ମୁଖମେଳରେ ବସିଛନ୍ତି, ସମସ୍ତ ଆୟୁଧମାନେ ମୂର୍ତ୍ତିମନ୍ତ ହେଇକି ଅଛନ୍ତି, ଭଗବାନ ଦାରୁକ ପଦେ କଥା ବି କହିଲେ ନା, ଦାରୁକ ପାଦ ତଳେ ପଡ଼ି କାନ୍ଦୁଛନ୍ତି। ଇତି ଏଇଭଳି ଭାବରେ ଦାରୁକ କାନ୍ଦିକି କହୁଛି ପ୍ରଭୁ ମୋର ଏଇ ଦଶା, ଇତି ବ୍ରତି ସୁତମେ ରଥ ଗରୁଡ଼ ଲାଞ୍ଛନେ ଖଂ ଉତ୍ପାତ ରାଜେନ୍ଦ୍ର ସଶ୍ୱଧ୍ୱଜ ଉଦୀକ୍ଷିତ। ମୁଁ ତ ଆଗରୁ ବହୁତ ପ୍ରବଚନ ଦେଲାବେଳେ ଏଇଟା ଭୁଲ କହିଛି, ଯେ ମୁଁ କୁହେ ଯେ ଭଗବାନ ରଥ ସହ ପଳେଇଛନ୍ତି ନା ନା ନା, ଭଗବାନ ରଥକୁ ଆଗେ ପଠେଇଛନ୍ତି, ଭଗବାନ ପରେ ଯିବେ ପର ଅଧ୍ୟାୟରେ, କେବଳ ରଥ ଆଗେ ଭଗବାନ ପଠାଉଛନ୍ତି। ଇତି ଏଇଭଳି ଭାବରେ ସୁତ ଦାରୁକ ସହିତ ଏଭଳି ଭାବରେ କଥା, ଦାରୁକ ଦଳ ଏଭଳି ଭାବରେ କହୁଛନ୍ତି, ରଥ ଗରୁଡ଼ ଲାଞ୍ଛନେ ଗରୁଡ଼ ଚିହ୍ନିତ ରଥ ଅଶ୍ୱଧ୍ୱଜ ସହ ଖଂ ଉତ୍ପାତ୍ର ରାଜେନ୍ଦ୍ର, ହେ ରାଜେନ୍ଦ୍ର ସୁଖଦେବ ସେ ପରୀକ୍ଷିତ ମହାରାଜ କୁହନ୍ତି ରାଜେନ୍ଦ୍ର ଖଂ ଉତ୍ପାତ ଆକାଶ ଉଠିଲେ, ଅଶ୍ୱ ସହିତ ଧ୍ୱଜ ଲାଗିଛି, ଗରୁଡ଼ ଚିହ୍ନିତ ଧ୍ୱଜ ଏବଂ ରଥ ବୈକୁଣ୍ଠ କଲେ, ଏବଂ ରଥ ଯେତେବେଳେ ଭଗବାନ ପଠେଇଦେଲେ, ତାପରେ ଯେତେ ଦିବ୍ୟ ଅସ୍ତ୍ର ଭଗବାନଙ୍କ ଚାରିକର ସବୁ ମୂର୍ତ୍ତିମନ୍ତ ହୋଇଥିଲେ, ତଙ୍ଗନ୍ୱାଗଛନ ଦିବ୍ୟାନି ବିଷ୍ଣୁ ପ୍ରହରାଣୀ ତେନ ଅତି ବିସ୍ମିତ ଆତ୍ମାନ ସୁତମ ଆହ ଜନାର୍ଦ୍ଦନ। କିଛି ଭଗବାନ କହୁନାହାନ୍ତି, ରଥକୁ ଆଗେ ପଠେଇଦେଲେ, ପଠେଇଦେଲା ପରେ ସମସ୍ତ ଦିବ୍ୟ ଅସ୍ତ୍ର ବର୍ତ୍ତମାନ ପଳେଇଗଲେ, ତଙ୍ଗନ୍ୱାଗଛନ ତଙ୍ଗ ମାନେ ଏଟା ରଥର, ରଥର ପଛରେ ଚାଲିଲେ, ରଥ ଆଗେ ଆକାଶକୁ ଉଠିଲେ, ତଙ୍ଗ ଅନ୍ୱ ଗଛନ ପଛେ ପଛେ ଧାଇଁ ଚାଲିଲେ, दिव्यानि विष्णु प्रहराणि च समस्त दिव्य अस्त्र पछि पछि तेन अति विस्मित आत्मनम सुतमाह जनार्दन बहुत विस्मित हो गले दारु प्रभु चिंता करूं दारुंकर अवस्था केमती है थियो अरे रथ को पठे देले माने कौन भगवान सूचना दे देले जे मोर जगत रहिबे ना मोर रथ आवश्यक ना कारण दारु को तो रथ चलांती ना भगवान दारु को किछि कहले ना कि दारु का हाथ रथटा बाणी रथटा रथ सेठी अछि भगवान के इच्छा रथ ऊपर उठला दारु को बुझि देले तो मोर आ सेवा तो सुजोग ना प्रभु के सेवा हम करि परिबे तो भगवान का भक्त ना से बुझते तमन्नो गच्छन् विष्णु दिव्यानि विष्णु प्रहराणि च दिव्य विष्णुंकर अस्त्र गुड़िक सब रथर पछे पछे ऊपर उठले वैकुंठ गले तेन अति विस्मित आत्मन सुतमाह जनार्दन भगवान जनार्दन वर्तमान सुतम कहते जमी ओडिया भागवत भागवत ना ओडिया आगे कौन से चित्त बोध बोली गोटे बही अच्छी तो बहुत ओडिशार फेमस लोक मैंने बहुत पढ़ी से भल कली ज्ञान पाती ସେଥିରେ ଏଇ କଥା ହିଁ ଅଛି ଅର୍ଜୁନ ଆସିଥିଲେ ମୁଁ ତ ପଢ଼ିନି ଶୁଣିଛି ଲୋକମାନେ ଗାଁ ଲୋକମାନେ କୁହନ୍ତି ଅର୍ଜୁନ ଆସିକି ସ୍ୱର କାଢ଼ିଲେ ନାଇଁ ଅର୍ଜୁନଙ୍କର ଭଗବାନଙ୍କ ସହିତ ସାକ୍ଷାତ ହିଁ ହେଇନି ଆପଣ କୁହନ୍ତୁ ଯେଉଁ ଅର୍ଜୁନ ଭଗବାନଙ୍କର ବୈକୁଣ୍ଠ ଯିବା ସମ୍ବାଦର ଶୁଣି କେତେବେଳେ ଫେରିଛନ୍ତି ତାଙ୍କ ଭାଇଙ୍କି କହୁଛନ୍ତି ବଞ୍ଚିତ ହରିଣାମ ବନ୍ଧୁ ରୂପିଣାମ ବଞ୍ଚିତ ହୋମ ରାଜନ ହରିଣାମ ବନ୍ଧୁ ରୂପିଣାମ ଏତେ ବ୍ୟାକୁଳ ହେଇକି ଯୁଧିଷ୍ଠିର ମହାରାଜ ବହୁତ କଥା ପଚାରୁଛନ୍ତି ତୁମେ କଣ କାହା ନିକଟ ହାରିଯାଇଛ କି ତୁମେ କଣ କାହାକୁ ଶରଣ ଦେଇନାହାନ୍ତି କି ବହୁତ କଥା ପଚାରୁଛନ୍ତି କିନ୍ତୁ ଯେଉଁ ଅର୍ଜୁନଙ୍କର ଏତେ ବିରହ ସେ କହୁଛନ୍ତି ମୁଁ ହରି ରୂପକ ବନ୍ଧୁଙ୍କ ନିକଟରୁ ବଞ୍ଚିତ ହେଇଛି ଆଉ ସିଏ ଭଗବାନଙ୍କୁ ଦର୍ଶନ କରିଥିଲେ ସେ କେବଳ କେବେ ପ୍ରାଣ ରଖିପାରିଥାନ୍ତି ଆପଣ ଚିନ୍ତା କଲେ ଭଗବାନ ଦର୍ଶନ କରିନାହାନ୍ତି ବର୍ତ୍ତମାନ ଭଗବାନ ଦାରୁକ ହାତରେ ଅର୍ଜୁନଙ୍କ ନିକଟକୁ ଖବର ପଠାଇବେ ସମସ୍ତ ଦ୍ୱାରକାବାସୀ ଅର୍ଜୁନ ଯେତେବେଳେ ଦ୍ୱାରକାର ଥିଲେ ଭଗବାନ କହିଛନ୍ତି ଇଦମ୍ ଆହ ଜନାର୍ଦ୍ଦନ ଏଇଭଳି କହିଲେ କଣ କହିଲେ ଗଛ ଦ୍ୱାରା ବତିଂସୁତ ଜ୍ଞାନୀନାମ ନିଧନ ମିଥ ସଂକର୍ଷଣସ୍ୟ ନିର୍ଜାଣମ ବନ୍ଧୁବ୍ୟ ବୃହିମର୍ଦ୍ଦସମ ଗଛ ଦ୍ୱାରବତୀ ସୁତ ଏ ଦାରୁକ ତୁମେ ଦ୍ୱାରକାପୁରୀକୁ ଜାଣ ଜ୍ଞାନ୍ତି ନାମ ନିଧନ ମିଥ ଏ ଜ୍ଞାନ୍ତି ମାନେ ପରସ୍ପର ଯୋଉ କଳହ ଲାଗିକି ନିଧନ ହେଇଛନ୍ତି ଏଇଟା ତୁମେ ଜଣେଇବ ଆଉ କଣ ଜଣେଇବ ସଂକର୍ଷଣ ସିଏ ନିର୍ଜଣ ଯୋଗ ମାର୍ଗେଣ ସଂକର୍ଷଣ ମହାବୈକୁଣ୍ଠ ଆରଣ ଏଇଟା ତୁମେ ଜଣେଇବ ଆଉ ବନ୍ଧୁ ବ୍ୟବୃହି ବନ୍ଧୁମାନଙ୍କ କହିବ ବୃହି କହିବ ମଦସା ମୋ ଦଶା ବି କହିବ ଓଡ଼ିଆ ଭାଗବତରେ ଲେଖା ଏମିତି ଲେଖା ହେଇଛନ୍ତି ଯେ ପଢ଼ିବ ସିଏ କହିବା ହିଁ ଭଗବାନ ମୋତେ ଶରତ ଦେହରେ ଲାଗିକି ରହିଛି ଭଗବାନ କାନ୍ଦି କାନ୍ଦିକି ଏ କଥା ଜରାକୁ କହୁଛନ୍ତି ଦାରୁକୁ କହୁଛନ୍ତି ମୋର ଜୀବନ ନାହିଁ ଆଶା ଦାରୁକ ଦେଖ ମୋର ଦଶା ମୁରଜନୀ ମଧ୍ୟ ଗତେ ପୁଣି ବି ଯିବି ନିଜ ପଥ ଆଜି ରାତିରେ ମୁଁ ବି ଆଜି ରାତିରେ ପଳେଇ ଯିବି ମୋର ଜୀବନ ନାହିଁ ଆଶା ଦାରୁଖ ଦେଖ ମୋର ଦଶା ମୋ ଜୀବନରେ ଆଉ ଆଶା ନାହିଁ କୁହନ୍ତୁ ଆପଣ କିଏ ଓଡ଼ିଆ ଭାଗବତ ପଢ଼ିକି ଭଗବାନଙ୍କୁ ଭଗବାନ ବୋଲି ମାନିବ ଶ୍ଳୋକ କଣ କହୁଛନ୍ତି ଦେଖନ୍ତୁ ମତ ସଂକର୍ଷଣ ସିଏ ନିର୍ଜଣ ବନ୍ଧୁବ୍ୟ ବୃହି ମତ ଦଶା ମୋ ଦଶାଟାକୁ କୁହ ଦଶା ଶବ୍ଦ ଅର୍ଥ ସେ ବୁଝିଲେ ବୋଧେ ଭଗବାନ ଜଣା ଯୋଉ ସ୍ୱର ମାରିଦେଇଛି ଭଗବାନ ଭାରି କଷ୍ଟ ହେଉଛି ରକ୍ତ ଫକ୍ତ ବୋହୁଛି ଭଗବାନ ଛଟପଟ ହେଉଛନ୍ତି ସିଏ ଏହା ଅନୁବାଦ କଲେ ଚକ୍ରିବାଦ ଅର୍ଥ କରିଛନ୍ତି ମଦ୍ଦସାମ ସମୀବାଦ ବି ଅର୍ଥ କରିଛନ୍ତି ମଦ୍ଦସାମ ରଥସ୍ୟ ବୈକୁଣ୍ଠ ପ୍ରସ୍ଥାପନେ ଅପି ସାରସ୍ଥ୍ୟ ତସ୍ୟ ବୈକୁଣ୍ଠ ପ୍ରସ୍ଥାପନ ସର୍ବତ୍ର ତାତ୍କାଳିକ ସ୍ୱବୃତ ଜ୍ଞାପନାର୍ଥମ ରଥକୁ ବୈକୁଣ୍ଠକୁ ପଠେଇଲେ କିନ୍ତୁ ସାରଥିକୁ ବୈକୁଣ୍ଠକୁ ପଠେଇଲେ ଏହାଦ୍ୱାରା ଭଗବାନ ସୂଚନା ଦେଇଦେଲେ ଯେ ବର୍ତ୍ତମାନ ଏ ଯେଉଁ ଲୀଳା ଅଛି ଏ ଲୀଳାଟା ସାଙ୍ଗ ଭାବିଯିବ ଏ ଦ୍ୱାରକା ଲୀଳା ଏ ପ୍ରପଞ୍ଚରେ ପ୍ରକଟୀଭୂତ ଲୀଳାକୁ ବର୍ତ୍ତମାନ ଅଗୋଚର କରିବ ଏଟା ସଙ୍କେତ ଦେଉଛନ୍ତି ଦାରୁକ ମାଧ୍ୟମରେ କାହିଁକି ଆପଣମାନେ ଶୁଣିଥିଲେ ନା ସମସ୍ତ ଦେବଂଶୀ ମାନଙ୍କୁ କାଢିକି ଭଗବାନ ଆଣିଥିଲେ ନା ପ୍ରଦ୍ୟୁମ୍ନ ଅନିରୁଦ୍ଧ ଦେବଂଶୀ ମାନଙ୍କୁ ଆଣିକି ପ୍ରଭାସ କ୍ଷେତ୍ରରେ ଯୁଦ୍ଧ କରିଛନ୍ତି, ମୂଳ ଅଂଶୀ ମାନେ ତ ସବୁ ସେଠି ଅଛନ୍ତି, ସେମାନଙ୍କୁ ସମ୍ବାଦ କିଏ ଦବ? ଭଗବାନ ଏଇ ଜିନିଷଟା ସୂଚନା ଦେବାକୁ ଚାହୁଁଛନ୍ତି ଯେ ବର୍ତ୍ତମାନ ଆଉ ଦ୍ୱାରାକାର ପ୍ରପଞ୍ଚ ଦ୍ୱାରାକାର ଲୀଳା ଆବଶ୍ୟକ ନାହିଁ ପ୍ରକଟ କରିବା। କିନ୍ତୁ ଦେଖିବା ଆପଣ ଭାଗବତରେ ଏଇଭଳି ରଚନା ହେଇଛନ୍ତି ନାଇଁ, କେହି ଯଦି କୁହନ୍ତି ନା ଆପଣ ବୈଷ୍ଣବ ମାନେ ସବୁ ଏଭଳି ଅର୍ଥ କରୁଛନ୍ତି, ନାଇଁ ଭାଗବତର ଅର୍ଥ ଆପଣ ଦେଖାଯିବ ଦ୍ୱାରକା ଧାମ ନିତ୍ୟ ବୋଲି। ଏଇ ଭାଗବତରେ ଏଇ ଅଧ୍ୟାୟ ଶେଷରେ ଅଛନ୍ତି, ପର ଅଧ୍ୟାୟ ଶେଷରେ ସମୁଦ୍ର ଦ୍ୱାରକାକୁ ବୁଡ଼େଇ ଦେଇଛନ୍ତି, ଆମେ ଦେଖୁଛେ ବୁଡ଼େଇ ଦେଇଛନ୍ତି, କିନ୍ତୁ ଭାଗବତରେ କହୁଛନ୍ତି ନା ସମୁଦ୍ର ଭଗବାନଙ୍କର ପୁରୀକୁ ଛାଡ଼ି ଭଗବାନଙ୍କର ଯୋଉ ଯାହା କ'ଣ କହନ୍ତି ବାସଗୃହକୁ ଛାଡ଼ି ବାସଗୃହ ଲେଖା ହେଇଛନ୍ତି ସମସ୍ତେ ଉଡ଼େଇ ଦେଇଛନ୍ତି। କାରଣ ନିତ୍ୟ ଏଇ ଜଗନ୍ନାଥ ଧାମ, ଇଏ ନିତ୍ୟ, ଅଯୋଧ୍ୟା ନିତ୍ୟ। ପ୍ରଳୟ ହେଇଗଲା ପରେ ବି ଆପଣ ଭାବନ୍ତୁ ନା ଏଇ ପୁରୀ ଟାଉନ ବୁଡ଼ିଛୁ, ହଁ ପୁରୀ ଟାଉନ ଚାରିକରେ ଯିଏ ଅଛନ୍ତି ଆମର ଲୋକମାନେ ସେମାନେ ସବୁ ଯାଇପାରନ୍ତି, ସେମାନେ ପ୍ରଳୟ ଜଳରେ ଭାସିକି ସମୁଦ୍ରରେ ମିଶିକି ଯାଇ କୁଆଡ଼େ ଯାଇପାରନ୍ତି। ଶ୍ରୀମନ୍ଦିର ଚାରିକର ନୀଳ ପର୍ବତରେ କୌଣସି ଧାମ ରହିବ, ସବୁବେଳେ ନିତ୍ୟ ପ୍ରଭୁଙ୍କର ଧାମ, ସେଟା ନିତ୍ୟ, ସବୁ ନିତ୍ୟ। କେହି ପ୍ରଶ୍ନ କରିବେ ପ୍ରଳୟ ହେଲା ବେଳେ ଭଗବାନ କେମିତି ତାକୁ ରଖିବେ? କିରେ ଭାଇ ଯୁଦ୍ଧ ହେଲା ବେଳେ ଭଗବାନ ତ କାଳ ରୂପରେ ସବୁ ଧ୍ୱଂସ କରୁଛନ୍ତି, ଯୁଦ୍ଧ ହେଲା ବେଳେ ଗଭର୍ଣ୍ଣମେଣ୍ଟ ଆଗେ କ'ଣ କରୁଛି କହିଲେ? ଆମ ଯଦି ଓଡ଼ିଶାରେ ବର୍ତ୍ତମାନ ଝାଡ଼ଖଣ୍ଡ ବାଲା ଯୁଦ୍ଧ କରନ୍ତି, ଆଗେ ଗଭର୍ଣ୍ଣମେଣ୍ଟ ଅର୍ଡର ଦେବ, ଆଗେ କ'ଣ ସେଇଟା ଆମ ଯୋଉଟା କାଗଜପତ୍ର ରହୁଛି ସେକ୍ରେଟେରୀ ଅଫିସ ଆଉ ଚିଫ୍ ମିନିଷ୍ଟର ଅଫିସ ରାଜ୍ୟପାଳ ଅଫିସ ଏଇଟାକୁ ଆଗେ ପ୍ରୋଟେକ୍ସନ ଦିଆହବ। କାଳର ଶକ୍ତି ନାହିଁ ଭଗବାନଙ୍କର, ଯୋଉ ଏଇ ଧାମରେ ଯୋଉ ଅଫିସ ଗୁଡ଼ିକ ଅଛନ୍ତି ଏ ଅଫିସ ଗୁଡ଼ିକୁ ଧ୍ୱଂସ କରିବେ ନାହିଁ, ଏଗୁଡ଼ିକ ନିତ୍ୟ। କିନ୍ତୁ ଶୁଣିବେ ଭାଗବତ ମୋର ଅଛନ୍ତି, ଆମେ ଆପଣ ଭାବିବେ ନା ଆମେ ଟାଣି ଟୁଣିକି ନେଇକି ଅର୍ଥ କରୁଛୁ ବୈଷ୍ଣବ ଅର୍ଥରେ, ନା ଭାଗବତ ଅର୍ଥ। ତେଣୁ ଭଗବାନ ବୈକୁଣ୍ଠକୁ ପଠେଇ ଦେଉଛନ୍ତି ରଥକୁ, କିନ୍ତୁ ଦାରୁକକୁ ନେଉନାହାନ୍ତି। ଏହାଦ୍ୱାରା ଦାରୁକ ଦ୍ୱାରା ସୂଚନା ଦେବାକୁ ଚାହୁଁଛନ୍ତି, ତୁମେ ଯା ମଦ ଦଶାମ ରାମସ୍ୟ ନିର୍ଜାଣମ ଏଣ୍ଡ ମିଥ କଳହ ବନ୍ଧୁ, ଏମାନଙ୍କର କଳହ ପରସ୍ପର କଳହ ଏଇଟାକୁ ସମ୍ବାଦ ଦିଅ ଦ୍ୱାରକାବାସୀଙ୍କୁ। ଏ ସେ ସୂଚନା ପାଇଲା ମାନେ ସେମାନେ ନିଶ୍ଚିତ ଭାବରେ ପ୍ରସ୍ତୁତ ହେଇ ଜାଣିଦେବେ ଏଇ ଲୀଳାଟା ବର୍ତ୍ତମାନ ସାଙ୍ଗ ହବ। ତଥା ବୈକୁଣ୍ଠାଦି ଗତସ୍ୟ ତସେହ ନିତ୍ୟ ସୁପାର୍ଶ୍ୱଦନମ ଉଦ୍ଧବାଦୀନ ସଙ୍ଗତ ପ୍ରେମଣା ଅତିବୁଦ୍ଧି ଦୃଷ୍ଟ୍ୱା ଦ୍ୱାରକାୟେ ଅପ୍ରକଟେ ପ୍ରକାଶଗତ ଲୀଳାମେ ଏବଂ ପ୍ରବେଶନାର୍ଥମ ଚେତି ଗମ୍ୟତେ। ଉଦ୍ଧବାଦୀ ଭକ୍ତମାନଙ୍କ ସହ ଅତି ପ୍ରେମ ପ୍ରାକଟ୍ୟ ଲୀଳା ଏହି ପ୍ରଭାସ କ୍ଷେତ୍ରରେ କରିସାରିଲା ପରେ ବୈକୁଣ୍ଠରୁ ଆସିଥିବା ନିତ୍ୟ ପାର୍ଶ୍ୱଦମାନଙ୍କୁ, ସେମାନଙ୍କୁ ନିତ୍ୟ ବୈକୁଣ୍ଠକୁ ନିତ୍ୟ ଦ୍ୱାରକା ଗମନ କରିବା ପାଇଁ ବା ଏଇ ବ୍ରହ୍ମାଣ୍ଡରେ ଲୀଳାକୁ ପ୍ରପଞ୍ଚ ଲୀଳାକୁ ବନ୍ଦ କରିବା ପାଇଁ ଏଇ ସୂଚନାଟା ସେ କହିଲେ। କିନ୍ତୁ ମଦ ଦଶା ଅର୍ଥରେ ଓଡ଼ିଆରେ କୁହାଗଲା ମୋର ଜୀବନ ନାହିଁ ଆସ ଆଉ ଦାରୁକ ଦେଖ ମୋର ଦଶ। କେହି ବି ଭକ୍ତ କେବେ ହେଲେ ବି ଓଡ଼ିଆ ଭାଗବତ ଯଦି ପଢିବେ ଏସବୁ ଜିନିଷ ନିଶ୍ଚିତ ତାଙ୍କ ମନରେ ସନ୍ଦେହ ଆସିବ ନିଶ୍ଚିତ। ବହୁତ ଖେଳେ ଖେଳିଲା ପରେ ଆମେ ଖୋଜିକି ପାଉଛୁ ଏ ଜିନିଷକୁ, କେଉଁଠି ରଚନାଳ ଶ୍ଳୋକରେ ତା ନାହିଁ, କେଉଁଠି ଆମେ ସବୁ ଆଣିକି ରଖିଲେ ବହୁତ ଦୁଇଟା ତିନିଟା ବହି ଚକ୍ରଧର ଟୀକା ସ୍ୱାମୀପାଦ ଟୀକା ଓଡ଼ିଆ ଭାଗବତ ସଂସ୍କୃତ ସବୁ ଖେଳିଲା ପରେ ଗୋଟେ କଳ୍ପନା ବୋଲି ରଚନା ହେଇଛନ୍ତି, ବହୁତ ଜିନିଷ ଯୋଡ଼ିଛନ୍ତି। ଦେଖନ୍ତୁ ସ୍ୱାମୀପାଦ କ'ଣ ଲେଖିଲେ, ହେଲା ଆପଣଙ୍କ ଏଇ ଚକ୍ରଧର ବୈଷ୍ଣବ ଲୋକ ସେ ଟାଣି ଟୁଣିକି ଲେଖିଦେଲେ ଏଇ ଜିନିଷଟାକୁ। ସ୍ୱାମୀପାଦ କ'ଣ ଲେଖୁଛନ୍ତି, ମଦ ଦଶାମ ଇତି ଇଚ୍ଛା ଶରୀର ଅଭିପ୍ରାୟଣ କୃଷ୍ଣ ଇଚ୍ଛା ଶରୀର, ସେ ଇଚ୍ଛା ଶରୀର ଏଠି କହୁଛନ୍ତି ମଦ ଦଶାମ ଇତି ଇଚ୍ଛା ଶରୀର ଅଭିପ୍ରାୟଣ, ଭଗବାନ ଇଚ୍ଛା ଶରୀର ଧରିଛନ୍ତି, ସେ ଇଚ୍ଛା ଶରୀର ଶରୀରକୁ ଧରି ବର୍ତ୍ତମାନ ବୈକୁଣ୍ଠକୁ ଯିବେ। ମଦ ଦଶାମ ଅର୍ଥ ନୁହେଁ ଯେ ଭଗବାନ କଷ୍ଟ ପାଉଛନ୍ତି ଜରା ସ୍ୱର ଲାଗିକି ରହିଛି ନା, ହଉ ଯଦି ସରା ଜରାର ସ୍ୱର ଲାଗିକି ରହିଛି ତାହେଲେ ଭଗବାନ ସ୍ୱର ଛାଡ଼ିଛନ୍ତି। ଶୁଣନ୍ତୁ ଭାଗବତରେ କ'ଣ ଅଛନ୍ତି, ଆଜି ଭଗବାନ ବୈକୁଣ୍ଠକୁ ଯିବେ। ଦ୍ୱାରକାୟଞ୍ଚ ନସ୍ତେୟଂ ଭବଦ୍ଭିଶ୍ଚ ସ୍ୱବନ୍ଧୁଭିଃ ମତ୍ୟକ୍ତା ଯଦୁପୁରୀ ସମୁଦ୍ର ପ୍ଲାବୟିଷ୍ୟତି। ମତ୍ୟକ୍ତା ଯଦୁପୁରୀ, ମୁଁ ଯେଉଁ ଯଦୁପୁରୀକୁ ତ୍ୟାଗ କରିଛି ଦ୍ୱାରକାକୁ ତ୍ୟାଗ କରିଛି, ସମୁଦ୍ର ପ୍ଲାବୟିଷ୍ୟତି ସମୁଦ୍ର ପ୍ଲାବନ କରିଦେବ। ନସ୍ତେୟଂ ଦ୍ୱାରକାୟଞ୍ଚ ନସ୍ତେୟଂ ଭବଦ୍ଭିଶ୍ଚ ସ୍ୱବନ୍ଧୁଭିଃ, ତୁମ ସହିତ ସବୁ ବନ୍ଧୁମାନଙ୍କୁ ଯାଇ କହିବ କେହି ଦ୍ୱାରକା ରହିବା ଉଚିତ ନାହିଁ। କାହିଁକି ମୟା ତ୍ୟକ୍ତ ଯଦୁପୁରୀ ସମୁଦ୍ର ପ୍ରଭାବ, ମୁଁ ଯଦୁପୁରକୁ ତ୍ୟାଗ କରିଛି ମାନେ ସମୁଦ୍ର ବର୍ତ୍ତମାନ ପ୍ଲାବନ କରିଦେବ। ଆଉ କଣ କରିବ ଦେଖନ୍ତୁ, ଯଦି ଅର୍ଜୁନ ଆସିଥାନ୍ତା ଭଗବାନ ଶ୍ରୀକୃଷ୍ଣଙ୍କ ନିକଟକୁ ତାହେଲେ କେମିତି କଥା ଭଗବାନ କହୁଛନ୍ତି, ପରିଗ୍ରହ ସର୍ବେ ଆଦାୟ ପିତରୋଚନ ଅର୍ଜୁନେନ ପିତା ସର୍ବେ ଇନ୍ଦ୍ରପ୍ରସ୍ଥ ଗମିଷ୍ୟଥ। ପରିଗ୍ରହ ପରିଜନ ବନ୍ଧୁ ବାନ୍ଧବ ସହିତ ନିଜର ଧନ ସହିତ, ସର୍ବେ ଆଦାୟ ପିତରୋ ଚନ ବହୁବଚନ କହୁଛନ୍ତି, ସମସ୍ତ ମୋର ପିତା ପିତରୋ ଏଠି ବହୁବଚନ ମୋର ପିତା ମାତା। ଭଗବାନ ଦାରୁକଙ୍କୁ ସେଇ ସମୟରେ କହିଲା ବେଳେ ବସୁଦେବ ଦେବଙ୍କ କଥା ସ୍ମରଣ ଆସିଛି, ମୋର ପିତା ମାତାଙ୍କୁ ନେଇ ଏଠି କହୁଛନ୍ତି। ସର୍ବେ ଆଦାୟ ସବୁ ଧନ ସମ୍ପତ୍ତି ଯାହା ଆବଶ୍ୟକ ତାକୁ ଧରି ପିତରୋ ଚନ ମୋର ପିତାଙ୍କୁ, ମୋର ପିତା ପିତରୋ ପିତା ଆଉ ମାତାଙ୍କୁ ନେଇ କିଏ ନେବେ, କାହା ସହିତ ଯିବ ନା, ଅର୍ଜୁନେନ ଅବିତା ରକ୍ଷିତା ସର୍ବେ ଇନ୍ଦ୍ରପ୍ରସ୍ଥ ଗମିଷ୍ୟ। ସମସ୍ତେ ଅର୍ଜୁନଙ୍କ ସହିତ ମୋର ପିତା ମାତାଙ୍କୁ ନେଇ ଇନ୍ଦ୍ରପ୍ରସ୍ଥକୁ ପଳେଇବ। ଭଗବାନ ଦ୍ୱାରକା କହୁଛନ୍ତି ଅର୍ଜୁନଙ୍କ ସହିତ ଭଗବାନଙ୍କର ଭେଟ ହେଇଥାନ୍ତି, ତାହେଲେ ଭଗବାନ ଡାଇରେକ୍ଟ ଅର୍ଜୁନ କହିଥାନ୍ତି, ଅର୍ଜୁନ ମୋ ପିତା ମାତାଙ୍କର ଦାୟିତ୍ୱ ତୁମ ଉପରେ ଲାଗିଲା। ଦେଖନ୍ତୁ ଭାଗବତ କେଉଁଠି ରଚନା ଚାଲିଛି, କେଉଁଠି ଯେତେ ବାସ୍ତବିକ ମୋ କଥା ଟିକେ କଠୋର ଲାଗେ, ଲୋକମାନଙ୍କୁ ଖରାପ ଲାଗେ, କିନ୍ତୁ ଆପଣ ଯଦି ସତ୍ୟ କୁହାଯିବ ଓଡ଼ିଶା ଭିତରେ ଯେତିକି ଅପସିଦ୍ଧାନ୍ତ ଅଛି ବିଶ୍ୱର କୌଣସି ଜାଗାରେ ସେମିତି ନାହିଁ, କୌଣସି ଜାଗାରେ ନାହିଁ ଏତେ ଅପସିଦ୍ଧାନ୍ତ। ସେଥିପାଇଁ ଯେତେ ପ୍ରକାର ବାବାଜୀ ଆଉ ଯେତେ ପ୍ରକାର ଜଗତର ସଂସ୍ଥା ଅଛି ସବୁ ଲୋକ ଆସି ଓଡ଼ିଶାରେ କ୍ୟାମ୍ପ ପକାଉଛନ୍ତି। ସେ ଜାଣନ୍ତି ଏଇ ଲୋକମାନଙ୍କୁ ତାଙ୍କ ମୁଣ୍ଡକୁ ୱାଶ୍ କରିବା ପାଇଁ ହେଲେ ବହୁତ ସରଳ, ଯେକୌଣସି କଥା କଲେ ବିଶ୍ୱାସ କରିଯିବେ। ବାସ୍ତବିକ ଓଡ଼ିଶା ଲୋକମାନେ ସରଳ ସରଳ, ଆମ ଗୁରୁଦେବ ଯେମିତି କହୁଛନ୍ତି ସରଳ ଭାଇ, ଛେଳି ଭଳିଆ ସରଳ ହେଲେ କଣ ଲାଭ ଅଛି। ସରଳତା ମାନେ ସାଧୁଗୁରୁ ଶାସ୍ତ୍ର ଉପରେ ବିଶ୍ୱାସ, ସରଳତା ମାନେ ନୁହେଁ ଯିଏ ବି ଯାହା କହିଲା ବିଶ୍ୱାସ କରୁନ, ଇଏ ଠିକ ଜିନିଷ ନାହିଁ। କିଏ ବି ସାଧୁ ବେଶ ଧରିକି ସେ ଯାହା ବି କହିଦେବ ଆମେ ତାକୁ ବିଶ୍ୱାସ କରୁନ, ସେ କେତେ ବଡ଼ ଲୋକ ହଉ, ବିଶ୍ୱାସ ଗ୍ରହଣ ଯୋଗ୍ୟ ନୁହେଁ। ଭଗବାନଙ୍କ ଚରିତ୍ର ସମ୍ବନ୍ଧରେ ଏସବୁ ଜିନିଷ ଲେଖିବାଟା ଗୋଟେ ମହାନ ଅପରାଧ, ସନାତନ ଧର୍ମ ଉପରେ ବହୁତ ବଡ଼ ଆଘାତ, ବହୁତ ବଡ଼ ଆଘାତ। ସେଥିପାଇଁ ତ ବାରିପଦାରେ ହରିକୃଷ୍ଣ ଉତ୍ସବ ଆମର ହଉଥିଲା ବେଳେ ଖ୍ରୀଷ୍ଟିଆନ ଲୋକମାନେ ପାମ୍ପଲେଟ୍ ଆଣିକି ମାରିଲେ, ଟୋଟାଲ ପୁରା ବାଣ୍ଟିଲା, ଆମକୁ ବାଣ୍ଟିଲା, ତୁମର ତ ଭଗବାନ ମରିଯାଇଛନ୍ତି ଆଉ ଏମିତି। ଲୋକମାନେ ଶାସ୍ତ୍ର ଭଲ ଭାବରେ ଜାଣିବା ଦରକାର। ଆଜି ଶାସ୍ତ୍ର ଆମ ମହାରାଜଙ୍କର କଥା ଗୋଟେ ଶୁଣୁଥିଲି, କେଉଁ ପ୍ରବଚନ ଶୁଣୁଥିଲି ମୁଁ ମନେ ରଖୁନି, ସେ କ୍ଲାସରେ ମହାରାଜ କହୁଛନ୍ତି, ପୂଜ୍ୟବାଦ ରାଧାକୃଷ୍ଣ ମହାରାଜ କହୁଛନ୍ତି ନା ଯିଏ ପାରେ ସେ ପ୍ରବଚନ ଦେବା ଉଚିତ ନାହିଁ ନା, କାହିଁକି ସେ ସୁନ୍ଦର ଯୁକ୍ତି ମହାରାଜ ଦେଉଛନ୍ତି, ଯେମିତି ଗଭର୍ଣ୍ଣମେଣ୍ଟ ଯାହା ପାରେ ତାକୁ ଯେକୌଣସି ଏଜୁକେଟେଡ୍ ପର୍ସନ କ'ଣ ଟିଚର କରି ପଠାଇ ଦେଉଛି, କିଏ ବି ଆଜି ଚାକିରି କରିଛି ତାକୁ ଆପଏଣ୍ଟମେଣ୍ଟ ଲେଟର ଦିଆହେଉଛି ୱିଦାଉଟ୍ ଟ୍ରେନିଂରେ କାହାକୁ ଦିଆଯାଉଛି, ତା ଟ୍ରେନିଂ ପିରିୟଡ୍ ଅଛି, ସେ ଯେଉଁ ଡ୍ୟୁଟି କରିବ ସେ ଡ୍ୟୁଟି ପାଇଁ ସେ ଟ୍ରେଣ୍ଡ ହେବା ଦରକାର, ଗଭର୍ଣ୍ଣମେଣ୍ଟ ତାକୁ ଟ୍ରେଣ୍ଡ ଅପ୍ କରିକି ତାକୁ ଡିପାର୍ଟମେଣ୍ଟକୁ ଛାଡ଼ିଛି କାମ କରିବା ପାଇଁ। ଆଉ ଯେଉଁମାନେ ଆଜି ପ୍ରବଚନ ଦେଉଛନ୍ତି ତାଙ୍କୁ ଟ୍ରେଣ୍ଡ ଅପ୍ କରିବା ପାଇଁ କିଏ ଅଛି ଜଗତରେ, କିଏ ଅଛି, କେମିତି ଗ୍ରୁପ୍ ଅଛି ତୁମେ ଏଇ କଥା କହିବ, ଗୀତା ଭାଗବତ ଯିଏ ଯାହା ଶିଖିଲା ପାଲା ଗାୟକ ଭଳିଆ ସେ ତାର ଗଲା କହିଲା ଭଗବାନଙ୍କ ବିରୁଦ୍ଧରେ, ଏ ସମସ୍ୟା ସବୁ ସୃଷ୍ଟି ହେଇଛି। ଅର୍ଜୁନଙ୍କ ସହିତ ଭଗବାନଙ୍କର ଆଦୌ ସାକ୍ଷାତ ହେଇନି, ସାକ୍ଷାତର ପ୍ରଶ୍ନ ନାହିଁ ଏଠି କହୁଛନ୍ତି। ଦେଖନ୍ତୁ ଯଦି ବି କିଏ ଯୁକ୍ତି କରି କୁହେ ନା ମହାଭାରତ ବା ଅଲଗା ଶାସ୍ତ୍ର ଲେଖା ହେଇଛନ୍ତି ଭଗବାନ ଅଲଗା ସବୁ ଶରୀର ହିନ୍ଦୁ ଭକ୍ତଙ୍କୁ ମରା ହେଇ ତାଙ୍କ ଦେହରେ ସର ଲାଗିଛି, ଯଦି ବି ଆପଣ ଯୁକ୍ତି କରି କହୁଛନ୍ତି ସେ ଯୁକ୍ତି କଟା ହେଇଯିବ ଭାଗବତ ଏଠି ଦେଖନ୍ତୁ କହୁଛନ୍ତି ଭଗବାନ ଏଠି କହୁଛନ୍ତି ତ୍ୱଂତୁ ମଧର୍ମାସ୍ତାୟ ଜ୍ଞାନ ନିଷ୍ଠ ଉପେକ୍ଷକ ମନମାୟା ରଚିତାମ ଏତାନ ବିଜ୍ଞାୟ ଉପସମମ ବ୍ରଜ। ଭାଗବତ ଏମିତି ରଚନା ହେଇନାହାନ୍ତି ଓଡ଼ିଆ ଭାଗବତରେ, ଏତାନ ମନମାୟା ରଚିତାନ ଏତାନ ଏଇ ଯୋଉ ଲୀଳା ସବୁ ଦେଖୁଛ ଏଟା ମନ ମାୟା ରଚିତାନ, କିନ୍ତୁ ଓଡ଼ିଆ ଭାଗବତରେ କଣ ଅନୁବାଦ କରାଗଲା,
ଯେତୁ ଦେଖିଲୁ ଜୀବ ଲୋକ ଏ ସର୍ବ ଦୁଃଖ ମହାଶୋକ ମୋ ମାୟାରେ ଏ ଚରନ୍ତି ଶାନ୍ତି ତୁ ଭଜ ୟାଚେ। କିଏ ଅନୁବାଦ କରିଛନ୍ତି ଭଗବାନଙ୍କୁ ଜଣା ଭଗବାନ ଯେକୌଣସି ସଂସ୍କୃତ ସାର୍ ମୁଁ ଡାକନ୍ତୁ ପଚାରନ୍ତୁ ଏ ଶ୍ଳୋକର ଅର୍ଥ କଣ। ମନମାୟା ରଚିତାମ ଏତା ବିଜ୍ଞାୟ ଦାରୁକ ତୁମେ ଜାଣ ଏଟା ମୋ ମାୟାରେ ରଚିତ ଏ ଲୀଳା ଗୋଟା କହିଛି। କିନ୍ତୁ ଏଇ ମାୟାଟାକୁ ଲଗାଗଲା ଏ ଜୀବ ଜଗତର ଲୋକମାନେ ମାୟାରେ ପଡ଼ିଛନ୍ତି ତୁ ଏଇଟା ଚିନ୍ତା କରି ଭଜନ କର। ଦେଖନ୍ତୁ ଅସଲ କଥା କୁହାଗଲା ଏଇଟା ଲୋକମାନଙ୍କର ବହୁତ ଓଡ଼ିଶା ସାରା ଯେଉଁଟା ପ୍ରବଚନ କରିବା ପାଇଁ ଯାଉଛୁ ଲୋକମାନେ ଆଗେ ଓଡ଼ିଆ ଭାଗବତରୁ ସବୁ ଲେଖିକି ଆଣିବେ କାରଣ ବାସ୍ତବିକ ଭାଗବତ ସାର ବୁଝୁନାହାନ୍ତି ଭାଗବତ ଉପରେ ତାଙ୍କର ପ୍ରଗାଢ଼ ବିଶ୍ୱାସ ଅଛି ପ୍ରଗାଢ଼ ବିଶ୍ୱାସ। କଣ କରିବେ ବୁଝିଲେ ତ ହବ ଆଉ ଅନୁବାଦ ତ ଏଭଳି କରାହେଇଛନ୍ତି ହାତ ବୁଝିପାରିବେ। ତ୍ୱନ୍ତୁ ଭଗବାନ ସ୍ପଷ୍ଟ କରି ଦାରୁ କହୁଛନ୍ତି ତ୍ୱନ୍ତୁ ମଧର୍ମାସ୍ତାୟ ତୁମେ ମୋର ଭକ୍ତ ମୋର ସେବକ ମୋ ଧର୍ମରେ ତୁମେ ସ୍ଥିର ରୁହ ଜ୍ଞାନନିଷ୍ଠ ଉପେକ୍ଷକ ତୁମେ ଜ୍ଞାନନିଷ୍ଠ ହୁଅ ମୋ ତତ୍ତ୍ୱ ତୁମେ ସମସ୍ତେ ଜାଣ। ମନମାୟା ରଚିତାମ ଏତାମ ବିଜ୍ଞାୟ ଉପଶମମ ବ୍ରଜ କାହିଁକି ଏତେ ବ୍ୟାକୁଳ ହଉଛ ଉପଶମମ କାହିଁକି ଏତେ ଆତୁର ହଉଛ ଯେ ଏ ଲୀଳା ଗୁଡାକ ଦର୍ଶନ କରିକି ଏ ମରିଗଲେ ସେ ମରିଗଲେ କାହିଁକି ଏତେ ବ୍ୟାକୁଳ ହଉଛ ଉପଶମମ ବ୍ରଜ ଏତାନ ମାୟା ମନମାୟା ରଚିତାନ ବିଜ୍ଞାୟ ମୁଁ ତ ସଂସ୍କୃତ ପଢ଼ିନି କିଛି ଜାଣିନି ଆପଣ ଡାକିଲେ ଯାହାଙ୍କୁ ଡାକିଲେ ସେ ଶ୍ଳୋକର ଅର୍ଥ କରିଦେବେ। ପ୍ରଭୁ ମାୟାର ରଚନା କରିଛନ୍ତି ଆମେ ତ ପୂର୍ବରୁ ଏଟା ଆଲୋଚନା କରିଛେ ଭଗବାନଙ୍କ ଇଚ୍ଛାରେ ବ୍ରହ୍ମସାପ ଆସିଛି ଭଗବାନ ଏସବୁ ଲୀଳା କରୁଛନ୍ତି ସରଳ କଥା। ତାପରେ ଅଧ୍ୟାୟ ସରିଯାଇଛନ୍ତି ମୁଁ ମୁଖ୍ୟ ମୁଖ୍ୟ କଥା କ'ଣ ଆଲୋଚନା କରୁଛି ବର୍ତ୍ତମାନ ଭଗବାନ ପରମଧାମକୁ ଯିବେ ଅଧ୍ୟାୟ 31 ଏକାଦଶ ସ୍କନ୍ଧ। ଦେଖନ୍ତୁ ସ୍ୱାମୀପାଦ କ'ଣ ଏ ଅଧ୍ୟାୟ ଆରମ୍ଭରେ ଟିକା କ'ଣ ରଚନା କରୁଛନ୍ତି ଦେବାଞ୍ଜଦୋନ୍ ବିଧାୟା ଦୌ ଭୂୟୋ ଦେବାନ୍ ବିଧାୟ ଚ ଶ୍ରୀକୃଷ୍ଣ ସୁତ୍ସୟା ଧାମ ସୋତୋନୁ ଏବ ସମାବିଶତ୍। ଯେମିତି ଆମର ପୁରୀରେ ବାସ୍ତବ ଗୁରୁଦେବ କହିଛନ୍ତି ଆମର ଶ୍ରୀଧର ସ୍ୱାମୀ ହେଉଛନ୍ତି କେଉଁ ସମ୍ପ୍ରଦାୟ ଶ୍ରୀ ରୁଦ୍ର ବ୍ରହ୍ମ ଶ୍ରୀ ରୁଦ୍ର ବ୍ରହ୍ମ ସନକ ସମ୍ପ୍ରଦାୟ କ'ଣ ରୁଦ୍ର ସମ୍ପ୍ରଦାୟ ଗୁରୁଦେବ ଗୋଟେ କ୍ୟାସେଟ୍ରୁ କହିଛନ୍ତି ମୁଁ ଭଲ ଭାବେ ଶୁଣିଛି ରୁଦ୍ର ସମ୍ପ୍ରଦାୟ କିନ୍ତୁ ପୁରୀରେ ମୁଁ ଯେତେବେଳେ ପୁରୀରେ ରହୁଥିଲି ଗୋବର୍ଦ୍ଧନ ମଠ ତାଙ୍କ ଟିକେ ଶଙ୍କରାଚାର୍ଯ୍ୟଙ୍କର ପୀଠ ଅଛନ୍ତି ପୁରୀରେ ସମସ୍ତେ କୁହନ୍ତି ଏଠି ସିଦ୍ଧ ସ୍ୱାମୀ ଶଙ୍କରାଚାର୍ଯ୍ୟ ଥିଲେ ମାନିଅନ୍ତୁ ସିଦ୍ଧ ସ୍ୱାମୀ ଶଙ୍କରାଚାର୍ଯ୍ୟ ଥିଲେ ଅଦ୍ୱୈତବାଦୀ ଥିଲେ ଅଦ୍ୱୈତବାଦୀ ତ ପ୍ରଥମେ ବ୍ରହ୍ମ ସତ୍ୟ ଜଗତ ମିଥ୍ୟା ସେମାନେ ତ ସ୍ୱରକୁ ମାନନ୍ତିନି ଜୀବର ସ୍ୱରକୁ ମାୟା ବୋଲି ଜ୍ଞାନ କରନ୍ତି ସବୁକିଛି ମାୟା ବୋଲି ଜ୍ଞାନ କରନ୍ତି। ସେ କ'ଣ ରଚନା କରିଛନ୍ତି ତୁମେ ଦେଖ ତୁମେ ଶ୍ରୀମନ୍ଦିରରୁ ବାହାର କରୁଛ ସବୁ ଜିନିଷକୁ ତୁମେ ଆଟଲିଷ୍ଟ ତୁମେ ଯଦି ମାନୁଛ ଶଙ୍କରାଚାର୍ଯ୍ୟ ଥିଲେ ବୋଲି ସେ କ'ଣ ଲେଖିଛନ୍ତି ଏଟା ଦେଖ ଦେବାନ୍ ଯଦୁନ୍ ବିଧାୟା ଦୌ ବିଧାୟ ଆଦୌ ଦେବାନ୍ ଯଦୁନ୍ ପ୍ରଥମେ ଯଦୁକୂଳକୁ ସେ ଆଣିଥିଲେ ଦେବତାମାନଙ୍କୁ ଏବଂ ଭୂୟୋ ଦେବାନ୍ ବିଧାୟ ଚ ଭୂୟୋ ପୁଣି ଦେବତାମାନଙ୍କୁ ପଠାଇଦେଲେ ଶ୍ରୀକୃଷ୍ଣ ସ୍ୱେଚ୍ଛାଧାମ ସ୍ୱତନ କିଭଳି ଶବ୍ଦ ଲଗାଇଛନ୍ତି ଶ୍ରୀକୃଷ୍ଣ ସ୍ୱେଚ୍ଛାଧାମ ସ୍ୱଇଚ୍ଛାରେ ତାଙ୍କର ଧାମକୁ ଯାଉଛନ୍ତି ସ୍ୱତନମ ସ୍ୱତନରେ ଯାଉଛନ୍ତି ଏବେ ସମାବେଶ। ଆପଣ କିଏ ଭାବିବେନି ମୁଁ ଓଡ଼ିଆ ଭାଗବତ ବିରୁଦ୍ଧରେ କହୁଛି ବୋଲି କାରଣ ଓଡ଼ିଆ ଭାଗବତରେ ଯଦି ଜଗନ୍ନାଥ ଦାସ ସ୍ୱାମୀପାଦଙ୍କୁ ଅନୁକରଣ କରି ରହିଛନ୍ତି ସ୍ୱାମୀପାଦଙ୍କୁ ସିଦ୍ଧ ସ୍ୱାମୀଙ୍କୁ ଅନୁସରଣ କରିକି ଟିକା ତାଙ୍କର ପଦ ଲେଖିଛନ୍ତି ସେଥିପାଇଁ ଆଗେ ଲେଖିଛନ୍ତି ନମୟ ନୃସିଂହ ଚରଣ ଅନାଦି ପରମ କାରଣ ଏଟା ଭାଗବତରେ ଶ୍ଳୋକ ନୁହନ୍ତି ସିଦ୍ଧ ସ୍ୱାମୀଙ୍କର ଟିକା ସିଦ୍ଧ ସ୍ୱାମୀ ପ୍ରଥମେ ନୃସିଂହଦେବଙ୍କୁ ପ୍ରଣାମ କରୁଛନ୍ତି ସିଏ ଯଦି ସ୍ୱାମୀପାଦଙ୍କୁ ଅନୁସରଣ କଲେ ଏ ଜିନିଷ କେଉଁଠୁ ଆସିଲା ତେଣୁ ବଡ ବିଚିତ୍ର ବର୍ତ୍ତମାନ କେହି ବି ଯଦି ବିଦ୍ୱାନ ଥାନ୍ତି ସେ ବର୍ତ୍ତମାନ ନିହାତି ଯାହାର ସମୟ ଅଛି ସେ ଜଗନ୍ନାଥ ଦାସ ଭାଗବତଙ୍କୁ ଅନୁସରଣ କରିକି ମୂଳ ଅର୍ଥକୁ ନେଇକି ଲେଖିବା ଦରକାର କାରଣ ଆମେ ଯେଉଁଠିକି ଯାଉଛୁ ଲୋକମାନେ ଆମକୁ ଆଜ୍ଞା କେଉଁ ବହି ପଢ଼ିବୁ କହିଲେ ଆଜ୍ଞା ଆମେ ତ ସଂସ୍କୃତ ଆପଣଙ୍କର ବହି ଆମେ ପଢ଼ିପାରିବୁନି ସଂସ୍କୃତ ଉଚ୍ଚାରଣ କରିପାରିବୁନି ଆଉ ଗୋଟିଏ ବହି ହେବା ଦରକାର ସେମାନେ ଚାହୁଁଛନ୍ତି ଗୋଟିଏ ବହି ହବ ଗୀତ ଆକାରରେ ହବ ଆଉ ସୁନ୍ଦର କଥା ଲେଖା ହେଇଥିବ ସମସ୍ତେ ମାନୁଛନ୍ତି ହଁ ଆଜ୍ଞା ଆମେ ଜାଣିପାରୁଛୁ ଏଇଟା ସବୁ ଏମିତି ଏମିତି ଅଛି ନିହାତି ଲେଖିବା ଦରକାର ଭଗବାନ ଜଗନ୍ନାଥଙ୍କୁ ପ୍ରାର୍ଥନା କରି ଏଠି କହିଛନ୍ତି
देवांजदुन विधायदो भूयो देवान विधायच श्रीकृष्ण सो इच्छया धाम भगवान समाविष्ट प्रवेश कले दुईटा जिनिस को भगवान कथा कहते भगवान देवता मान को आह्वान करते देवता मान को पठेले भगवान किभ जाविष्ट वैकुंठ वैकुंठ को प्रवेश कर श्रीकृष्ण सो इच्छया धाम सो तनु निज धाम को सोतनु स्वतनु लेखाई तनु ना स्वतनु से सरल प्रवेश देखते भगवान बर्तमान वैकुंठ को जीवे बर्तमान पूरा प्रभास क्षेत्र चारि दिगरे विमान स्वर्गस विमान आच्छादित भितर पार्वती आज्ञा आसर नाम पार्वती प्रभु वैकुंठ गमन दर्शन करने आई आसे कह अथ तत्र आगमत ब्रह्मा भवन्या च समंभव महेन्द्र प्रमुख देवा मुनय सप्रजेश्वरा सप्रजेश्वरा मरीचि मुनय सनकादि देवता माने प्रमुखा देवा जिते मुख्य देवता माने महेन्द्र प्रमुखा देवा इंद्र आदि प्रमुख देवता माने सप्रजेश्वरा मरीचि आदि मुनय चतुर्सन एम समस्त आस अथ तत्र आगमत सेठ आसुचंती सो विमान अच्छा कारण देवता मैंने भूमि स्पर्श करते ना तो भगवान भूमि स्पर्श करते भगवान गोटे जिनस ना भगवान निकट गोटे जिनस जीव शिक्षा दरकार कौन भगवान ना भगवान अभिमान ना मु भगवान बोली के ना कि देवता मान अभिमान अच्छे आम देवता से भूलोक को स्पर्श करने चाहते से धरणी माता रोमांचित हमें जो प्रभु निज पाद पद्मे निज खाली पाद चलती देवता मान अभिमान अच्छी भगवान अभिमान ना गां गाँव नितानंद प्रभु अभिमान शून्य नीता नगर बेड़ा अभिमान महाप्रभु भगवान श्रीकृष्ण नितानंद प्रभु अभिमान मु भगवान मो ईश्वर जीव प्रति अति कारुणिक भाव भक्त वत्सल से अथ तत्र आगमत ब्रह्मा भवन्या च समंभवा भवन्या पार्वती सह समंभव भव शिवजीवी आ महेन्द्र प्रमुख देवा मुनय सप्रजेश्वर इंद्र चतुर्सनक सप्रजेश्वर मरीचि ऋषि मैंने आसी सब विमान अपेक्षा कर रही देखा भगवान किभली वैकुंठ को जीवे आ पुष्प वृष्टि से समय पीतर सिद्ध गंधर्वा विद्याधर महो महोरगा चारण जक्षराक्षंसी किन्नर अप्सरा द्विज चरण किन्नर अप्सरा द्विज पीतर सिद्ध गंधर्व ये समस्त छाई रही कहीं द्रष्टु कामा भगवत निर्जान परम उत्सुका गायंतश्च गृणंतश्च सौरी कर्माणि जन्मच गायंतश्च गुणंतश्च दुईटा जिनिस करछन्ति गायंत आ गुणंत ई पार्थक्य गायंत माने कीर्तन हरे कृष्ण 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 हरे 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 राम 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 हरे हरे प्रभुंकर नाम कीर्तन करछन्ति गायंतश्च आ गुणंतश्च गुणंत माने स्तव भगवान स्तव अपेक्षा कीर्तन रे बहुत खुशी होंगे कीर्तन मार्ग अति प्रशस्त मार्ग नाम कीर्तन कली जुगरे प्रशस्त मार्ग प्रभु खुशी करने निजुक शोधन करने देवता माने द्रष्टुकामा भगवत निर्जान परम उत्सुका आपण कहतु भागवत गोटे गोटे शब्द को नियंतु देवता माने जदि एते उत्सुक रे द्रष्टु कामा परम उत्सुका उत्साह से तो देखा कर भगवान आ भगवान दुख पाउथिले से परम उत्साह रे दृष्टि देखा पे आस्था जरा सबर सर लागि थांदा मने विचार करन खाली भागवत केवल स्पष्ट सब केते आनंदमय ब्रह्म देवा देवादी माने केते आनंद होचन समस्ते काहे कि ना द्रष्टु कामा भगवत निर्जानम निर्जानम माने भगवान जो मार्ग रे जे भगवत मार्ग रे प्रयाण प्रस्थान
ପ୍ରୟାଣ କୁହାଯାଏନି ପ୍ରସ୍ଥାନ ପରାମର୍ଶକା ଅତି ଉତ୍ସାହରେ ସବୁ ଅପେକ୍ଷା କରିଛନ୍ତି ଦ୍ରଷ୍ଟୁ କାମ ଦେଖିବା ପାଇଁ ଏବଂ କ'ଣ କରୁଛନ୍ତି ଗୃହନ୍ତଶ୍ଚ ଗାୟନ୍ତଶ୍ଚ କୀର୍ତ୍ତନ କରୁଛନ୍ତି ସ୍ତବ କରୁଛନ୍ତି ସୌରେ କର୍ମାଣି ଜନ୍ମ ଭଗବାନଙ୍କର କର୍ମକୁ ଶ୍ରୀକୃଷ୍ଣଙ୍କର କର୍ମକୁ ଆଉ ଲୀଳା ଜନ୍ମ ଗାନ କରୁଛନ୍ତି ବୁବୁସୁ ପୁଷ୍ପ ବର୍ଷାଣି ବିମାନ ବଲିଭିନଭ କୁର୍ବନ୍ତ ସକୁଲମ ରାଜନ ଭକ୍ତିଆ ପରମୟା ଜୁତା ଫୁଣି ରାଜନ ବୋଲି ଡାକିଦେଲେ ହେ ରାଜନ ଦେଖ କେତେ ପବିତ୍ର ଲୀଳା ବୁବୁସୁ ପୁଷ୍ପ ବର୍ଷାଣି ବୁବୁସୁ ପୁଷ୍ପକୁ ବର୍ଷଣ କରୁଛନ୍ତି ବିମାନ ବଲିଭି ନଭ ଆକାଶରେ ବିମାନ ଛାଇ ହେଇଯାଇଛୁ ସେ ପୁଷ୍ପ ପଡୁଛି ପ୍ରଭୁଙ୍କ ଉପରେ ଭଗବାନ ଶ୍ରୀକୃଷ୍ଣ ବୈକୁଣ୍ଠକୁ ଯିବେ ନା ଏଇ ଧରଣୀ ମାତାଙ୍କର ଧରଣୀ ମାତାଙ୍କୁ ଯେଉଁ ସୌଭାଗ୍ୟ ଦେଇଥିଲେ ସେ ସୌଭାଗ୍ୟ ଆଉ ମିଳିବ ନା ଆଉ ବ୍ରହ୍ମାଜୀ ଶିବଜୀ ଯେଉଁମାନେ ଆଜି ଦେବବଂଶରେ ଆସିକି ଦ୍ୱାରକାପୁରରେ ଭଗବାନ ଶ୍ରୀକୃଷ୍ଣ ସହିତ ଲୀଳା କରୁଥିଲେ ତାଙ୍କୁ ଆଉ ସୌଭାଗ୍ୟ ମିଳିବ ନା କି ଭଗବାନଙ୍କୁ ଆଉ ସେ ଦର୍ଶନ କରିପାରିବା ନା ସେଥିପାଇଁ ପରମ ଉତ୍ସୁକତାର ସହିତ ଆକାଶରୁ ନଭରୁ ବିମାନ ବିମାନରୁ ସବୁ ପୁଷ୍ପ ବର୍ଷଣ କରୁଛନ୍ତି କୁର୍ବନ୍ଦ ସକୁଲ ରାଜନ ଭକ୍ତିଆ ପରମୟ ଜୋତା ଅତି ଭକ୍ତିରେ ପରମ ଭକ୍ତିରେ ଅତି ଭକ୍ତିମାନ ହେଇ ସବୁ ପୁଷ୍ପ ବର୍ଷଣ କରୁଛନ୍ତି କାରଣ ଦେବତାମାନେ ବହୁତ ଖୁସି ଆନନ୍ଦ ହୁଅନ୍ତି ଭଗବାନ ଯେତେବେଳେ ଜଗତକୁ ଆସିକି ଲୀଳା କରନ୍ତି କାରଣ ତାଙ୍କର ପ୍ରଭୁଙ୍କୁ ଦର୍ଶନ କରିବା ଏ ସୁଯୋଗଟା ଥାଏ ଆଉ ବୈକୁଣ୍ଠ ଲୋକକୁ ବ୍ରହ୍ମାଜୀ ଶିବଜୀ ପ୍ରବେଶ କରିପାରିବେନି ତାଙ୍କ ପାଇଁ ଦୁର୍ଭାଗ୍ୟ ଆପଣ ମନେ ରଖନ୍ତୁ ପ୍ରବେଶ କରିପାରିବେନି ସେ ବର୍ତ୍ତମାନ ଭଗବାନ ବୈକୁଣ୍ଠକୁ ଯିବେ ଭଗବାନ ଦେଖିଲେ ଭଗବାନ କାହାକୁ ଚାହିଁନାହାନ୍ତି ଦାରୁକକୁ ପଠେଇଦେଲେ ଦାରୁକ ଦ୍ୱାରକାପୁର ଯାଇ ସମ୍ବାଦ କ'ଣ କହିଲେ ସେଟା ଆମେ ପରେ ଶୁଣିବା ବର୍ତ୍ତମାନ ଭଗବାନ ଯାଉଛନ୍ତି ଭଗବାନ ଦେଖିଲେ ବ୍ରହ୍ମାଜୀଙ୍କୁ ପ୍ରଥମେ ଆକାଶରେ ବିମାନ ଭିତରେ ବ୍ରହ୍ମାଜୀଙ୍କୁ ଦେଖିଦେଲେ ଭଗବାନ ପିତାମହ ବିକ୍ଷ ଭଗବାନ ପିତାମହଙ୍କୁ ଦେଖିଲେ ବିଭୂତିର ଆତ୍ମନ ବିଭୁ ନିଜର ଐଶ୍ୱର୍ଯ୍ୟ ବା ନିଜର ପୁତ୍ର ବ୍ରହ୍ମାଜୀଙ୍କୁ ଦେଖି ସଂଯୋଜ୍ୟାତ୍ମନିଚ ଆତ୍ମନ ପଦ୍ମ ନେତ୍ରେ ନିମିଳୟ ନିଜର ପଦ୍ମନେତ୍ରକୁ ବନ୍ଦ କଲେ ବ୍ରହ୍ମାଙ୍କୁ ଦେଖି କାହିଁକି ବନ୍ଦ କଲେ ଓଡ଼ିଆ ଭାଗତରେ ରଚନା ହେଇଛନ୍ତି ଓଡ଼ିଆ ଭାଗତ ଏଥିପାଇଁ କହୁଛି ଦେଖନ୍ତୁ ସଂସ୍କୃତ ଏ ଆଖିଟା କାହିଁକି ବନ୍ଦ କରିଦେଲେ ଓଡ଼ିଆ ଭାଗତରେ ଲେଖିଲେ ମୋତେ ନ ପାରେ କେହି ଲକ୍ଷ୍ମୀ ଯେଣୁ ମୁଁ ସର୍ବଭୂତ ସାକ୍ଷୀ ମୁଁ ଆଜି ସମାଧି ପ୍ରବେଶ ଶରୀର ଛାଡ଼ି ନିଜ ଅଂଶ ମୁଁ ଶରୀର ଛାଡ଼ିକି ନିଜ ଅଂଶରେ ପଶିବି ଦେଖନ୍ତୁ ଏ କ୍ଷଣ ଏତେ ବିଚାରି ନାରାୟଣ ଦୟାସାଗର ଭଗବାନ ତତ୍କ୍ଷଣ ବୁଝିଲେ ନ ମୁଁ ଏ ଶରୀରକୁ ଛାଡ଼ିକି ମୋ ଅଂଶରେ ପ୍ରବେଶ କରିବି ଏଇଟା ସମସ୍ତେ ଦେଖନ୍ତୁ ଭଗବାନ ଆଖି ବୁଝିଲେ ଭଗବାନ ପିତାମହ ପିତାମହଂ ବିକ୍ଷ ବିଭୂତିରେ ଆତ୍ମନ ବିଭୁ ସଂଯୁଜ୍ୟାତ୍ମନିଆ ଚ ଆତ୍ମନ ପଦ୍ମ ନେତ୍ର ନିମିଳ ପଦ୍ମନେତ୍ରକୁ ବନ୍ଦ କଲେ କାହିଁକି ବନ୍ଦ କଲେ ସ୍ୱାମୀପାଦ କହୁଛନ୍ତି ସ୍ୱାମୀପାଦଙ୍କର କଥା ମୁଁ ଚକ୍ରପାଦଙ୍କ କଥା ତ ଛାଡ଼ନ୍ତୁ ସ୍ୱାମୀପାଦ କହୁଛନ୍ତି ସ୍ୱଲୋକାନ ଲୋକପାଳନ ପାଇ ବୈକୁଣ୍ଠ କିଂ କରାନ୍ ଇତି ପ୍ରାର୍ଥିତତ୍ଵାତ୍ ବ୍ରହ୍ମାଜୀ କ'ଣ କହିଥିଲେ ପ୍ରଭୁ ଆପଣ ଯେତେବେଳେ ଯିବେ ବୈକୁଣ୍ଠକୁ ଟିକେ ମୂଳ ଲୋକ ହେଇକି ଯିବେ ପାଇ ବୈକୁଣ୍ଠ କିଂ କରାନ୍ ସ୍ୱଲୋକାନ ଲୋକପାଳନଶ୍ଚ ଲୋକ ଲୋକପାଳ ସମସ୍ତଙ୍କୁ ଟିକେ କୃପା କରିକି ଆପଣ ଯିବେ ପାଳନ କରିକି ଯିବେ ଦାକ୍ଷିଣ୍ୟ ଦୃଷ୍ଟି ଦେଇକି ଯିବେ କୃପା ଦୃଷ୍ଟି ଟିକେ ଦେଇକି ଯିବେ ସବୁ କାରଣ ଆପଣ କ'ଣ ପୁଣି ବୈବସ୍ତ ମାନଙ୍କର ଶାସନ କାଳ ହବ 28 ଚତୁର୍ଯୁଗ ହବ ଆପଣ ଏଠିକି ଆସିବେ ଗଲାବେଳେ ଟିକେ କିଏ ବି ଦେଖନ୍ତୁ ଏ ଜଗତରେ ବି କିଏ ବି ଗୋଟେ ବଡ଼ ଲୋକ ଯଦି ଆସିଛି ଭୁବନେଶ୍ୱର ଟାଉନକୁ ସବୁ ଲୋକ ଯାଆନ୍ତି ଟିକେ ଆମ ଘରକୁ ସେ ଯାଆନ୍ତି ସମସ୍ତେ ଚାହାନ୍ତି ତେଣୁ ଭଗବାନ ଆସିଛନ୍ତି ମାନେ ଭଗବାନ ଯାଉଛନ୍ତି ମାନେ ସବୁ ଦେବାଦେବୀଙ୍କର ଇଚ୍ଛା ବ୍ରହ୍ମା ଜାଣନ୍ତି ବ୍ରହ୍ମାଜୀ ପ୍ରାର୍ଥନା କରିଥିଲେ ପୂର୍ବରୁ ସ୍ୱଲୋକାନ ଲୋକପାଳନ ପାଇ ବୈକୁଣ୍ଠ କିଂ କରା ବୈକୁଣ୍ଠ ପାର୍ଶ୍ୱ ମାନଙ୍କୁ ଆପଣ ପସନ୍ଦ କରିବେ କିନ୍ତୁ ଲୋକ ଆଉ ଲୋକପାଳ ମାନଙ୍କୁ ଆପଣ ଟିକେ ଦୟା କରିକି ଯିବେ କିନ୍ତୁ ଭଗବାନ ବର୍ତ୍ତମାନ ଯିବେ ଭଗବାନ ତ ସମସ୍ତେ ତ ଆସିନାହାନ୍ତି ବା ଭଗବାନ ସବୁ ସବୁ ଲୋକକୁ ଯିବେନି ତେଣୁ କ'ଣ କଲେ ସ୍ୱାମୀପାଦ କହୁଛନ୍ତି ଇତି प्रार्थितत्वात् इदानी च स्वस्वं लोक प्रति न तु आगत्वात् बहुषु चतेषु केतजन आसछन्ति ब्रह्माजी आसछन्ति शिवजी आसछन्ति मरीजी आसछन्ति चतुर्सनक आसछन्ति इंद्र आसछन्ति समस्त आसनाथि ना
ब्रह्माजी कौन प्रार्थना करथिले स्वलोकान लोक पालन च पाई वैकुंठ किं करन समस्तिक आपण पालन करिले जो मन आसिनांति
भगवान कर एमती ना जे भगवान को लीला जे प्रेजेंट पकै ना दे भगवान कृपा करिले ब्रह्मा जी भक्त तांको में प्रार्थना कर देछन्ति ब्रह्मा जी को देखि भगवान का स्मरण पड़ गला रे बहुत तो भक्त आसिनां मते दर्शन करिया पई मतलब शेष कृपा टिके देखि छी स्वामी पाद अर्थ करछन् इति प्रार्थितत्वात् इदानी च स्वस्वं लोकं प्रति न तु आगत्वात् बहुश्चतेषु स्वस्व लोकरु बहु व्यक्ति न आसिथिबा जे मन आसिनांति दक्षिणत्वात् वञ्चयितुं से माने दक्षिण माने कृपा मो कृपार से वंचित हो जाए बहुत सुंदर कथा मन रखत भक्त मैंने आम प्रभु को जीवन सारा भजन करे जीवन सारा भगवान को डाकुचे मृत्यु समय भगवान न डाकि पारे ये कौन नियम जे भगवान मृत्यु समय स्मरण कले जन वैकुंठ को जीव स्वामीपाद टीका कही ना भक्तर मर्यादा को भक्तिर मर्यादा को स्वामीपाद केबे खंडन करना केबे खंडन करना जे जीवन सारा नाम करछि जे अंत समय जे भगवान स्मरण न करि पारला अरे जीवर जीव तार स्वभाव होछि विस्मरण स्वभाव जीवर मनटा होछि चंचल भगवान मन तो चंचल नहीं भगवान मन तो निश्चल जीव जदि भगवान को अंत समय स्मरण कर पारना भगवान से जीवर नाम में स्मरण कर आचार्य मान मत जे जीवन सारा प्रभु को डाकी जीवन सारा प्रभु सेवा कर जीवन सारा भगवान कर नाम कर हरे कृष्ण 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 हरे 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 राम 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 हरे हरे जना पड़ी बुढ़ा बस पड़ी रही अनाथ भाव रही किए कृपा कर तो भक्त मूल्य कि ना ताले कर्मी ज्ञानी जोगी भक्त ठू शह गुण उन्नत कारण जदि जड़े प्राणायाम करी स्वर टाक छाड़ दौर से श्रेष्ठ है भक्त जब भक्त स्वर पड़ी कष्ट भक्ति सीधा तो कटिगला आप जीवन सारा प्राणायाम करें आप इच्छा मृत्यु आप तार भक्त भगवान सेवा करी वृद्ध बयस कष्ट पाइला जोगी ठार हीन होगा ज्ञानी हीन होगा भक्ति सिद्धांत कटिगला भगवान कहना कहे जोगी नाम विसर्वेशा मद्गत अंतरात्मा श्रद्धावान भजन्ते जो जो मां भजन्ते शब्द लगे श्रेष्ठ जोगी बोली कहले भक्ति जोगी तार सिद्धांत कटिज ना ये देखते जिदि जने साधु पदाश्रय करिछि गुरु पदाश्रय करिछि ब्रह्मा जी प्रार्थना करदले सब लोकपाल को अपन कृपा करि जांति सब लोकपाल आसी पारना भगवान तांको स्मरण कर दोछन जीव भगवान रो उदारता जानिया दरकार आज्ञा आमे केते भगवान केते बड़ बोले आमे केमती जानिबा आमर बुद्धि जेति कि ना आमर बुद्धि ना जेति कि आमे सत्य कि बुद्धि भीतर भगवान विचार करिबा भगवान एति कि कृपा करि पारिबे जोटा आम निकट आम जो आम सीमित सीमित व्यक्ति असीमित वस्तु कमी कल्पना कर भगवान कृपा टा असीम कृपा आ जड़े केवे आचार्य मान परंपर कथा श्रवण न कले से केवे कथा विश्वास करश्वास कर भक्ति भक्तिदेवी निकट अपराध हो भक्ति तो फल देवे अरे भक्त भगवान को कष्ट पाइले मृत्यु समय तार चेतन न से अचेत पड़ था से जीवन सारा भगवान को सेवा करना प्रभु का नाम करना प्रतिदिन माली रे प्रभु प्रिय तुलसी माली से हरे कृष्ण बोली कहना भागवत सुखदेव गोस्वामी भाई मुक्त महात्मा कहते सकृत मन कृष्ण पदार विंदेव निवेशित जद गुण राति जयरी नते जम पासम भूतस्य तत् भटम स्वप्ने अपि पश्यन्ति चिर निष्कृतम एभली महात्मा भरी सभार गंगा कूल कहते सकृत मन कृष्ण पदार विंदेव थे जी कृष्ण पाद पद्म मन लगे हे कृष्ण मु तुम निवेशित तद्गुण राग्य जयरी भगवान भक्ति उपरे प्रभु रूप उपरे प्रभु ज्ञान उपरे प्रभु करुणा उपरे पूर्ण ज्ञान नहीं କେମିତି ଭଲ ଲାଗୁଛି, ତ ଭଗବାନଙ୍କ ଚରଣ ଠାରେ ମନ ଦେଇଦେଇଛି, କିନ୍ତୁ ମହାତ୍ମା ଜାଣିନି। ନତେ ଜମପାସମ ତତ୍ ଭଟମ ତତ୍ ଦୂତମ, ନତେ ଜମମ ତତ୍ ପାସମ ତତ୍ ଭଟମ, ଦୂତ ଯମରାଜକୁ ଆଉ ପାସକୁ ଜମପାସକୁ ସ୍ୱପ୍ନ ବି ପଶିଛନ୍ତି, ସ୍ୱପ୍ନରେ ବି ଦେଖିବନି, ଚିର ନିଷ୍କୃତାନ ତାର ସବୁ ପ୍ରାଶ୍ଚିତ ହେଇଯିବ। ଶୁକଦେବଙ୍କୁ ସେଭଳି ମହାତ୍ମା ସକୃତ କହୁଛନ୍ତି, ସକୃତ କୃଷ୍ଣ ନାମରେ। ଆମେ ପ୍ରଭୁଙ୍କୁ ସାରା ଜୀବନ ସାରା ପ୍ରଭୁଙ୍କର ନାମ କରିବା, ପ୍ରଭୁଙ୍କର ସେବା କରିବା, ବ୍ରତ ସମୟ ସ୍ମରଣ ନ କରିପାରିଲେ କଣ ହେଲା? ପ୍ରଭୁ ସ୍ମରଣ କରିନେବେ ଜୀବନ ସାରା। ଯୋଉ ପ୍ରଭୁଙ୍କ ପାଇଁ ଆମେ କାର୍ଯ୍ୟ କଲେ, ପ୍ରଭୁ ଯଦି ଯେ ଯଥା ମାମ ପ୍ରପଦ୍ୟନ୍ତ କହିଲେ, ତାହେଲେ ଶ୍ଳୋକଟା ଭୁଲ ହେଇଯିବ ଭଗବତ ଗୀତାର। ଯେ ଯଥା ମାମ ପ୍ରପଦ୍ୟନ୍ତ କହିଲେ ତାଙ୍କ ତଥୈବ ଭଜାମି ଅହମ୍। ଆପଣ କଣ ଭଗବାନ କଣ ପାଇଁ ଭଜନ କଲେ? ଭଗବାନଙ୍କର ଭଜନ ହଉଛି ଏଇଟା, ସିଏ ମତେ ସ୍ମରଣ ନ କରୁ ଭକ୍ତ, ମୁଁ ତାକୁ ସ୍ମରଣ କରିନେବି। ଭଗବାନଙ୍କର ସ୍ୱଭାବ ଅତି ଉଦାର। ଆମର କେତେ ଜ୍ଞାନ ଅଛି ଭଗବାନଙ୍କର କରୁଣାକୁ ଜାଣିବା ପାଇଁ? ଆଜ୍ଞା, କେତେ ଜ୍ଞାନ ଅଛି ଆପଣଙ୍କର? ଭଗବାନଙ୍କର କରୁଣାକୁ ଜାଣିବେ ତ ଆଚାର୍ଯ୍ୟମାନଙ୍କର କଥା ପଢ଼ନ୍ତୁ। ଭଗବାନଙ୍କର କରୁଣାକୁ ଜାଣିବେ, ପ୍ରଭୁ କେତେ କୃପାବାନ, କେତେ ଦୟାବାନ, ଭଗବାନଙ୍କର କଥାକୁ ପଢ଼ିଲେ ଜାଣିଲେ ହବ ଏତେ ଉଦାର ପ୍ରଭୁ। ଭକ୍ତ କର୍ମୀ ଜ୍ଞାନୀ ଯୋଗୀ କିଏ ବି ଭଗବାନ ଯଦି ଦୋଷ ଦେଖିବା ପାଇଁ ଚାହେଁ, ପ୍ରଭୁ ମୋ ଆପଣଙ୍କ ଭକ୍ତର ଏଇ ଦୋଷ, ଭଗବାନଙ୍କ ତୁ ଦେଖିଛୁ ଦୋଷ ମୁଁ ଦେଖିବି। ଭକ୍ତ ଭକ୍ତି ଭଗବାନ ଭକ୍ତକୁ ଏତେ ଭଲ ପାଆନ୍ତି, ଯଦି ଭକ୍ତର ଦୋଷ କେହି ଭଗବାନଙ୍କୁ ଦେଖାଇ ଭଗବାନ ସ୍ୱୀକାର କରିବେ ରାଜନା ଚକ୍ରବର୍ତ୍ତୀ ତାଙ୍କ ଟିକାରେ କହୁଛନ୍ତି। ଭକ୍ତ କହିବେ ତୁ ତାର ଦୋଷ ଦେଖୁଛୁ, ଭଗବାନ କହିବେ ତୁ ତାର ଦୋଷ ଦେଖୁ, ସେ ଦୋଷଟାକୁ ତୁ ନେଇକି ଯା, କିନ୍ତୁ ମୁଁ ତାର ଦୋଷ ଦେଖୁନି। ଯେମିତି ଆଜି ଆମେ ଶୁଣୁଥିଲେ ଚକ୍ରବର୍ତ୍ତୀ ସକାଳେ ଆଜି କହୁଥିଲେ, ଭକ୍ତ ବିଷୟରେ ଥିଲେ ସୁଦ୍ଧା ତାକୁ ବିଷୟ ବାଧିତ କରିପାରିବେନି, କାରଣ ବିଷୟ ଦ୍ୱାରା ଅବାଧିତ ଭକ୍ତି ତା ହୃଦୟରେ ଅଛନ୍ତି। ଯେମିତି ପିତ ଜ୍ୱର ହେଇଥିଲେ, ଆଜି ଜଣେ ଟାବ୍ଲେଟ୍ ଖାଇଲେ ବି ଜ୍ୱର କିନ୍ତୁ ଥାଏ, କିନ୍ତୁ କାଲି ଯେ ଜ୍ୱରଟା ସମୂଳ ନଷ୍ଟ ହେଇଯିବ, ଭକ୍ତି ସେମିତି ଅବାଧ ହିସାବରେ ରହିଛନ୍ତି। ଆଉ ପ୍ରଭୁଙ୍କୁ ଆମେ ଭଜନ ସାଧନ କରୁଛୁ କିନ୍ତୁ ନିରାଶ ହେବାର ନାହିଁ। ଆରେ ବୃଦ୍ଧ ବେଳେ କିଏ ଆମକୁ ପଚାରିବ? ବୃଦ୍ଧ ବେଳେ କେବଳ କୃଷ୍ଣ ଆମକୁ ପଚାରିବ, ଆଉ ଜଗତରେ କେହି ପଚାରିବେନି। ବୃଦ୍ଧବେଳେ ବନ୍ଧୁ ସିଏ ଯିଏ ମାତୃ ଗର୍ଭରେ, ବୃଦ୍ଧବେଳେ ତ ଆପଣ ଠିଆ ହେଉଛନ୍ତି, ମାତୃ ଗର୍ଭରେ ଓଲଟା ଥିଲେ, ପାଦ ଉପରକୁ ଥିଲା, ମୁଣ୍ଡ ତଳକୁ ଥିଲା, କଫ ବାତ ପିତ ଭିତରେ ମୁଣ୍ଡକୁ ତଳକୁ କରି ରହିଥିବା ଲୋକକୁ ଯିଏ ଖାଇବାକୁ ଦେଇଛନ୍ତି, ଯିଏ ଉଦ୍ଧାର କରିକି ଆଣିଛନ୍ତି, ସେ ବୁଢ଼ା ବୟସରେ ଦେବେନି? ସେ ସ୍ମରଣ କରିନେ ଆମକୁ, ଭଗବାନ ସ୍ମରଣ କରିବେ। ପ୍ରମାଣ ଦେଖନ୍ତୁ, ଏଇଠି ଏଠି ସମ୍ବାଦ କହୁଛନ୍ତି ଭଗବାନ କାହିଁକି ଆଖି ବୁଝିଲେ ନା, ଯେଉଁମାନେ ଆସିନାହାନ୍ତି ଭଗବାନଙ୍କୁ ଦର୍ଶନ କରିବା ପାଇଁ, ଭଗବାନ ସେମାନଙ୍କୁ ସ୍ମରଣ କରିଛନ୍ତି, ଦାକ୍ଷିଣ୍ୟ ଦୃଷ୍ଟି କୃପା ଦେଉଛନ୍ତି। ନ ତୁ ଆଗତ୍ୱାତ୍ ବହୁଷତେଷୁ ଦାକ୍ଷିଣତ୍ୱାତ୍ ବଞ୍ଚୟିତୁମ୍, ସେମାନେ ଦାକ୍ଷିଣ ମୋ କୃପାରୁ ବଞ୍ଚିତ ହେଇଯିବେ। ଭଗବାନ ଚିନ୍ତା କରୁଛନ୍ତି ମୋତେ ମୁଁ ସେମାନଙ୍କୁ ସ୍ମରଣ କରିନେଲେ ସେମାନେ ଟିକେ କୃପା ପାଇଯିବେ। ଆମେ ଆଜ୍ଞା ଭଗବାନଙ୍କର ନାମ ନେଉଛେ, ଭଗବାନ ବି ଭକ୍ତର ନାମ ନୁହଁ, ପ୍ରେମୀ ଭକ୍ତଙ୍କର ବହୁତ ସେ ଆଦର କରନ୍ତି। ସେଥିପାଇଁ ଭଗବାନଙ୍କ ନାମ ସହିତ ସବୁବେଳେ ଭକ୍ତ ଯୋଡ଼ା ହେଇଛି। ଭଗବାନଙ୍କୁ କୃଷ୍ଣ ଗୋବିନ୍ଦ ଗୋପାଳ ଡାକିଲେ ଯଦି ଭଗବାନ ଯେତିକି ଖୁସି ହୁଅନ୍ତି ନା, ଯଶୋଦା ଦୁଲାଲ ଡାକିଲେ, ପାର୍ଥସାରଥୀ ଡାକିଲେ, ନନ୍ଦ ଦୁଲାଲ ଡାକିଲେ ଖୁସି ହୁଅନ୍ତି। ଭଗବାନ କେବେ ସିଙ୍ଗିଲ ନାମ ଭଗବାନ ଭଲ ଲାଗେନି, ତାଙ୍କ ଭକ୍ତ ନାମ। ସେଥିପାଇଁ ଆମେ କୃଷ୍ଣ ନ ଡାକିକି ଆଗେ ହରେ କୃଷ୍ଣ କହୁଛୁ, ରାଧେ କୃଷ୍ଣ। ଭଗବାନ ଭକ୍ତକୁ ବହୁତ ଆଦର କରନ୍ତି, ତେଣୁ ଯେଉଁମାନେ ଆସିନାହାନ୍ତି ତାଙ୍କ ପାଇଁ ସମାଧି ମିବ କୁର୍ବନ୍ ନେତ୍ର, ସମାଧି ନ ତ ସମାଧି, ସମାଧି ସମାଧି ଇବ ସମାଧି ଭଳି, ସମାଧି କଲାବେଳେ ବ୍ୟକ୍ତି ଯେଭଳି ବସେ ଭଗବାନ ସେମିତି ବସିଲେ ବୋଲି ଇବ ବୋଲି କୁହାଗଲା। ନ ତ ସମାଧି, ଭଗବାନ କାହାକୁ ସମାଧି, ସମାଧି ଅବସ୍ଥାରେ ଭଗବାନ କାହିଁ ବସିବେ? ଏଠି କହୁଛନ୍ତି ଦାକ୍ଷିଣତ୍ୱାତ୍ ବଞ୍ଚୟିତୁମ୍ ସମାଧି ଇବ, ଇବ ଶବ୍ଦ ଲାଗିଛି, କୁର୍ବନ୍ନେତ୍ରେ ନିମିଲ୍ୟନ୍, ନେତ୍ରକୁ ସମାଧି ଭଳି ବନ୍ଦ କଲେ। ଏବଂ ବ୍ରହ୍ମାଜୀ ଶିବଜୀ ଭବାନୀ ମହେନ୍ଦ୍ର ଚତୁର୍ସନ ମରିଚି ଆଉ ସମସ୍ତ ସିଦ୍ଧ ଗନ୍ଧର୍ବ ଅପ୍ସରା ସମସ୍ତେ ଅପେକ୍ଷା କରୁଛନ୍ତି ଭଗବାନ କେମିତି ବୈକୁଣ୍ଠକୁ ଯିବେ, ଆମେ ଦେଖିବୁ କି ଦେଖିପାରିଲେ ନା। ଭଗବାନଙ୍କୁ ଦର୍ଶନ କରିବାଟା ଭଗବାନଙ୍କର ଗତିକୁ ଜାଣିବାଟା ଦେବତାମାନଙ୍କ ପକ୍ଷରେ ବି ଦୁରାରାଧ୍ୟ। ଦେଖନ୍ତୁ ପ୍ରମାଣ ଏଠି,
ଲୋକାଭିରାମ ସୋତାନୁଂ ଧାରଣା ଧ୍ୟାନ ମଙ୍ଗଳମ ଯୋଗ ଧାରଣା ଅଗ୍ନେୟ ଅଦଗ୍ଧାଧାମ ବିସତ୍ସୁକମ।
ଏଇ ଗୋଟିଏ ଶ୍ଲୋକ ସ୍ୱାମୀପାଦଙ୍କର ଟୀକାକୁ ଯିଏ ପଢ଼ିଦେବ ସେ କେବେ ଏ ଲୀଳାରେ ଭଗବାନ ଶରୀର ଛାଡ଼ିଛନ୍ତି ବୋଲି ବିଶ୍ୱାସ କରିବେନି। ପୁରା ସ୍ପଷ୍ଟ ସ୍ୱାମୀପାଦ ରଚନା କରିଛନ୍ତି,
ଲୋକାଭିରାମ
ସମସ୍ତ ଲୋକ ସମସ୍ତ ବ୍ୟକ୍ତିକୁ ଯିଏ ଆନନ୍ଦ ପ୍ରଦାନ କରନ୍ତି।
ସ୍ୱତନୁ ଧାରଣା ଧ୍ୟାନ ମଙ୍ଗଳମ, ଧାରଣାର ବସ୍ତୁ ଏବଂ ମଙ୍ଗଳ, ଯାହାଙ୍କୁ ଧ୍ୟାନ କଲା ମାନେ ମଙ୍ଗଳ, ସବୁକିଛି ମଙ୍ଗଳ। ସିଏ କେମିତି ବୈକୁଣ୍ଠକୁ ଯାଉଛନ୍ତି ନା, ଯୋଗ ଧାରଣାୟା ଅଗ୍ନେୟ ଅଦଗ୍ଧା ଧାମ ବିସତ୍ସୁକମ। ଯୋଗ ଧାରଣାରେ ଅଦଗ୍ଧା ସ୍ୱରକୁ ଦଗ୍ଧ କରି ନାହିଁ, ଏଇ ଯୋଉ କଳ୍ପନା କରି କୁହନ୍ତି ଜଗନ୍ନାଥ କୃଷ୍ଣଙ୍କୁ ଆଣିଲେ ପୋଡ଼ିଲେ ନାଭି ପୋଡ଼ି ହେଲାନି ଆଉ ସବୁ ପୋଡ଼ିଗଲା। ଅଗ୍ନି ଭଗବାନ ଶ୍ରୀକୃଷ୍ଣଙ୍କୁ ଗ୍ରାସ କରିପାରିବେନି, ଭଗବାନ ବା ଅଗ୍ନି ତିନି ଥର ଖାଇଛନ୍ତି, ତିନି ଥର ନା ନା ଦୁଇ ଥର, ତିନି ଥର ମନେ ହୁଏ। ଅଗ୍ନିପାନ ଲୀଳା ମୁଞ୍ଜା ଅରଣ୍ୟରେ ଥରେ କରିଥିଲେ ଯେତେବେଳେ ଗାଈ ଚରିବାକୁ ଯାଇଥିଲେ, କାଳିଆ ଦଳନ ଦିନ ଥରେ ହେଇଥିଲା ଦୁଇ ଥର, ଆଉ ଗୋଟେ କ'ଣ ତିନି ଥର ନା କ'ଣ, ଦୁଇ ଥର ଭଗବାନ ଅଗ୍ନିପାନ କରିଛନ୍ତି, ବିଶାଳ ବିଶାଳ ଅଗ୍ନିକୁ ପାନ କରିଛନ୍ତି ଭଗବାନଙ୍କ ଭାଇ। ଅଗ୍ନିଟା ଅଗ୍ନି କି ପୋଡ଼େ, ଆପଣ ମନେ ରଖନ୍ତୁ ଭୂମି ପଞ୍ଚଭୂତ ସ୍ୱରରେ ପଞ୍ଚଭୂତ ଜିନିଷଟା ଥିଲେ ତ ଅଗ୍ନିଟା ଯୋଉ ପୋଡ଼ୁଛି ଆମ ସ୍ୱରକୁ, ଏଥିରେ କ'ଣ ଅଛି? ଏଇ ପଞ୍ଚଭୂତ ଜିନିଷଟା ଅଛି ବୋଲି ଅଗ୍ନି ପଞ୍ଚ ଭିତରେ ଗୋଟେ ଜିନିଷ ବୋଲି ଏଇଟାକୁ ସେ ପଡ଼ୁଛି, ଭଗବାନ ସହିତ ସେ ଜିନିଷ ନାହିଁ, ଭଗବାନ ସ୍ୱରଣ ସଚେତନ ନେବି। ଅଗ୍ନିଟା ଅଗ୍ନି ପଡ଼ୁଛି କେମିତି ନା, ଯେଉଁଥିରେ ଅଗ୍ନି ଅଛି, କାଠରେ ଅଗ୍ନି ଅଛି ତ ବୋଲି ତ ଆପଣ ଅଗ୍ନି ଲଗାଇବେ ସେଟା ପଡ଼ୁଛି, ଅଗ୍ନି ନଥିଲେ କେମିତି ପଡ଼ିବ? ପାଣିରେ ଅଗ୍ନି ନାହିଁ, ପଡ଼ିଲେ ପାଣିରେ ଲାଗିଲେ ପଡ଼ିବେ କି? ପଡ଼ିବନି, ପାଣି ଅଗ୍ନି ନାହିଁ, ଯେଉଁଠି ଅଗ୍ନି ନାହିଁ ସେଠି ଅଗ୍ନି କେମିତି ଧରିବ? ଭଗବାନଙ୍କ ଶରୀରରେ ପଞ୍ଚଭୂତ ଶରୀରରେ ନାହିଁ ସଚିଦାନନ୍ଦ ସାର, ଆଉ ଭଗବାନ ତ ଅଗ୍ନି ପାନ କରିଛନ୍ତି ତିନିବାର, ଦୁଇବାର ତିନିବାର ପାନ କରିଛନ୍ତି ପୁରା ଭଗବାନଙ୍କ ଶରୀର। ଆଉ ଯୋଗ ଧାରଣା ଅଗ୍ନେୟ ଅଦଗ୍ଧ ଇବ ଏ ଅଦଗ୍ଧା ଧାମ ବିସତ୍ ଶୋକାମ। ସ୍ୱୟଂପାଦ କଣ ରଚନା କରୁଛନ୍ତି ଦେଖନ୍ତୁ, ଯୋଗିନାମ ଇବ ଯୋଗୀଙ୍କ ଭଳି ସ୍ୱଚ୍ଛନ୍ଦ ମୃତ୍ୟୁ ଭ୍ରମମ ବାରୟତି। ଏ ସଂସ୍କୃତ କିଏ ନ ବୁଝିପାରିବ? ଏ ଛୋଟ ପିଲା ଯିଏ ନବମ ଶ୍ରେଣୀ ପିଲା ପଢିବ, ଆମେ ତ ଦଶମ ଶ୍ରେଣୀ ପଢୁଥିବୁ ସଂସ୍କୃତ, ଆଉ କିଛି ଜାଣିନୁ। ଏଠି କହୁଛନ୍ତି ଯୋଗିନାମ ଇବ ସ୍ୱଚ୍ଛନ୍ଦ ମୃତ୍ୟୁ, ଯୋଗୀମାନେ ଯେଭଳି ସ୍ୱଚ୍ଛନ୍ଦ ମୃତ୍ୟୁ ନିଜ ଇଚ୍ଛାରେ ମୃତ୍ୟୁବରଣ କରନ୍ତି, ଭ୍ରମମ ବାରୟତି ଏଇ ଭ୍ରମକୁ ବାରଣ କରୁଛନ୍ତି। ଭଗବାନ ଯୋଗୀ ଭଳିଆ ବି ଶରୀରକୁ ତ୍ୟାଗ କରି ଯାଇନାହାନ୍ତି, ବାରୟତି ଏଠି କହୁଛନ୍ତି ଯୋଗିନାମ ହି ଯୋଗିନୋ ହି ସ୍ୱଚ୍ଛନ୍ଦ ମୃତ୍ୟୁ ବା ସ୍ୱାତନୁ ଆଗ୍ନେୟ ଯୋଗ ଧାରଣା ଦଗ୍ଧ୍ୱା ଲୋକାନ୍ତରମ ପ୍ରବିଶନ୍ତି। ଯୋଗୀମାନେ ସ୍ୱଶରୀରକୁ ଯୋଗାଗ୍ନି ଦ୍ୱାରା ଦଗ୍ଧ କରି ଆଉ ଗୋଟିଏ ଲୋକକୁ ପ୍ରବେଶ କରନ୍ତି, ଏଇ ଭ୍ରମଟାକୁ ବାରଣ କରୁଛନ୍ତି। ଭଗବାନ ସ୍ତୁ ନ ତଥା, କିଏ ସଂସ୍କୃତ ନ ବୁଝିପାରିବ? ଭଗବାନ ତୁ ଭଗବାନ ସ୍ତୁ ନ ତଥା, ଭଗବାନ ସେଭଳି ନୁହନ୍ତି, ଯୋଗୀମାନଙ୍କ ଭଳି ଯୋଗ ମାର୍ଗରେ ଯୋଗାଗ୍ନି ଦ୍ୱାରା ଶରୀରକୁ ପ୍ରବେଶ କରି ଭଗବାନ ବୈକୁଣ୍ଠକୁ ଯାଇନାହାନ୍ତି, ଭଗବାନ ତୁ ନ ତଥା। କିନ୍ତୁ ଅଦଗ୍ଧ ଇବ ସ୍ୱତନୁ ସହିତ ଏବ ଶୋକ ଧାମମ ବୈକୁଣ୍ଠାକ୍ଷମ ଆବିଶ। ଯୋଗୀ ଭଳି ଶରୀରକୁ ଅଗ୍ନିରେ ଯୋଗାଗ୍ନି ଦ୍ୱାରା ଭଗବାନ ଭସ୍ମୀଭୂତ କରି ବୈକୁଣ୍ଠକୁ ଯାଇନାହାନ୍ତି, ଅଦଗ୍ଧ ସ୍ୱତନୁ ସହିତ ଏବଂ ଶୋକ ଧାମମ ସ୍ୱଧାମକୁ ସ୍ୱତନୁରେ ସ୍ୱଧାମ ପୁଣି କେଉଁଟା ନା ବୈକୁଣ୍ଠାକ୍ଷମ ଆବିଶ ପ୍ରବେଶ। ଦେଖନ୍ତୁ ଭଗବାନ ବୈକୁଣ୍ଠକୁ ଯାଉଛନ୍ତି, ଦେବାଦେବୀମାନେ କଣ କରୁଛନ୍ତି ନା, ଦିବି ଦ୍ୱନ୍ଦ୍ୱୟନେଦୁ ପେତୁ ସୁମନଶ୍ଚଖା ସତ୍ୟମ ଧର୍ମମ ଧୃତି ଭୂମେ କୀର୍ତ୍ତି ଶ୍ରୀଶ ଅନୁତମ ଜଜୁ।
दिबि दुंदु हय नेदु आ स्वर्ग रे दुंदु ही बाचिला पेतु सुमनस्यखात आकाश रु पुष्प समस्त वर्षण गले सत्य भगवान को पछे पछे के माने गले मन रखनु सत्यम से पई छोटा प्रश्न भीतर भागवत रे गुटी प्रश्न अछन ना कृष्ण सुधामे उपगते धर्म ज्ञान आदि विषह कलो नष्ट तृषामे सब पुराण अर्कोधनादित इदा उत्तर भगवान श्री कृष्ण प्रश्नटा थिला धर्म कं शरणं गत भगवान ब्रूही जोगेश्वर कृष्ण ब्रह्मणी धर्म बात्मनि साकष्टा अधुन उपेति धर्म कं शरणं गत छोटा प्रश्न थरे गोटे प्रश्न सुत गोस्वामी पचारुछन्ति 88,000 मुनि ऋषि माने भगवान तो जीवा समय धर्म ही पळे गले आ धर्म आरंभटा कौन ब्रूही जोगेश्वर कृष्ण ब्रूही आम कहतु जोगेश्वर कृष्ण भगवान श्रीकृष्ण जी जोगेश्वर से धर्म ज्ञान सह साष्टा अधुन उपेति धर्म ज्ञान सह गले धर्म कम शरण गला धर्म कह शरण तार उत्तर उत्तर है कृष्ण सुधामे उपागत धर्म ज्ञान आदि भी सह कृष्ण धर्म ज्ञान को सब नहीं गले कलौ नष्ट दृशम एस कली युग रे जे मानकर अज्ञान द्वारा दृष्टि नष्ट हो जाय छि से मान आलोक उठ पाइबे दृशम दृशम एस पुराणा पुराण अर्क अधुना उदित भगवान अस्त हला बेले उदय के हले उदित भागवतम भागवत उदय हे छथि प्रकट मन रखंतु धर्म ज्ञान सब भागवत रचंत उद्धव देखुछन ना भगवान को सम्मुख रे प्रवास क्षेत्र रे भगवान भागवत रे प्रवेश करू उद्धव देखिछन स्कंद पुराण रे भागवत महात्म रे सुनिबा एटी कहउछंती भगवान तळे आकाश रे वैकुंठ गले केही दर्शन करि परनांती पुष्प वर्षण होछि दिव्य दुंदु भय नेदु पेतु सुमनस्यखा आकाश रु पुष्प वर्षण होछि दुंदुई बाजुछि भगवान को पछे पछे के चलले सत्यम धर्म द्रुति भूमे कीर्ति श्रीश्च अनुतम जजो ए सब शक्ति भगवान पछे पछे चली गले अच्छा ब्रह्मा जी देखि पारले कि नहीं भगवान गले ना देवादयो ब्रह्म मुख्या न विसंति सुधामनि अभिज्ञात गति कृष्ण ददश्रुचाति विस्मिता समस्त आज्ञा आसछन्ति भगवान केमती वैकुंठ जाउछन् आमे देखियौ भगवान को जानिबा एटि कहउछन्ति ना अभिज्ञात गति कृष्ण कृष्णंकर गति भगवान श्री कृष्ण केउ समय रे कोन करिया पई चाहन्ति एवं केउठी जिया पई जानति के जानन्ति अभिज्ञात काहा को ज्ञात नै ब्रह्मा जी शिव जी को ज्ञात नै मनीष कथा कोन कहला मनीषर ना टोटल भागवत रे भगवान को जानती बोली मनीष टोटल ना जेते बेले जे प्रवचन दे जे मनीष ना मोटे उठि ना कारण मनीष सब बेले मायाग्रस्त अज्ञान अंधकार मूल मूत्र तार जन्म आ सी अज्ञान अंधकार भितर बुढ़ी की रही सी आगे कहब मु भगवान को जानी मु सब जान भगवान विषय मु प्रभु को जान ये हूँ अज्ञान जहाँ को ओडिशा भारत वर्ष पचार भगवान हाँ मुझे जानी दसटा श्लोक गाई बुझेद संगे संगे देख भगवान जाउछंती ये प्रार्थना ब्रह्मा जी डाकी थिले आसला बेले गर्भ स्तुति करथिले गला बेले स्तुति कले भगवान केमती जाउछंती देखिया पय आसी समस्त अपेक्षा करि कि अभिज्ञातम गति कृष्ण न ददर्श के देखि पाले एटि कहउछंती देवादयो ब्रह्म मुख्या न विसंति सोधामनि न विसंति भगवान रे प्रवेश कले सोधाम को देवादयो ब्रह्म मुख्या देवता माने न विसंति के दर्शन दे पाले अभिज्ञातम काहे दर्शन करि पाले ना अभिज्ञातम गति कृष्ण कृष्णंकर गति काहा को ज्ञात न भगवान श्री कृष्णंकर गति डा कोनसी काहा को देवादेव ब्रह्मा जी शिव जी को ज्ञात न मने से कथा कोन कहो तना आपण युक्ति करियो भगवान गले बोली केम किम जानिबो जेमती हमर अजामिली चरित्र प्रवचन दोथिले जमराज ସେ କହିଲେ ଧର୍ମନ୍ତୁ ସାକ୍ଷାତ ଭଗବତ ପଣିତମ ନ ବିଦୃଷ୍ୟ ନା ପି ଦେବା ନ ସିଦ୍ଧ ଅସୁର ମନୁଷ୍ୟ ଦେବତା କୁତୋ ନ ବିଦ୍ୟା ଆଧାର ଚରଣାନ୍ତ ଧର୍ମକୁ କେହି ଜାଣନ୍ତିନି ମଣିଷ ନାହାଁ ନାହିଁ ଦେବତାମାନେ ଜାଣନ୍ତିନି ଅସୁର ଜାଣନ୍ତିନି ରାକ୍ଷସ ଜାଣନ୍ତିନି ସ୍ୱାମୀପାତ ପ୍ରଶ୍ନ ଉଠାଉଛନ୍ତି ଦୂତମାନେ କହୁଛନ୍ତି ଧର୍ମକୁ କେହି ଜାଣନ୍ତିନି ଧର୍ମ ଅଛି ବୋଲି ଆମେ କେମିତି ଜାଣିବୁ ଆପଣ କହୁଛନ୍ତି ଧର୍ମନ୍ତୁ ସାକ୍ଷାତ ଭଗବତ ପଣିତମ ନ ବିଦୁ କେହି ଜାଣନ୍ତି ନା କିଏ କେହି ଜାଣନ୍ତି ନା ଋଷୟ ଦେବା ମନୁଷ୍ୟ ଋଷୟ ଦେବା ନ ବିଦୁ ଋଷୟ ନା ପି ଦେବା ନ ଅସୁର ଅସୁର ନା ବରଂ କୁହାଯାଏ କିନ୍ତୁ ମଣିଷ ନା କୁହାଯାଇନି ସେ ଅସୁରମାନେ ବି ଧର୍ମ ଜାଣନ୍ତି ଆଜ୍ଞା ବଳି ମହାରାଜ ଜାଣନ୍ତି ବିଭୀଷଣ ଜାଣନ୍ତି ନ ବିଦୁ ଋଷୟ ନା ପି ଦେବା ଅସୁର ସମସ୍ତଙ୍କ ନାଁ କୁହାଗଲା କିନ୍ତୁ ଏମାନେ ଯମଦୂତମାନେ ପ୍ରଶ୍ନ କଲେ ଆଚ୍ଛା ଯଦି କେହି ଋଷିମାନେ ଜାଣନ୍ତିନି ଦେବତାମାନେ ଜାଣନ୍ତିନି ମୁନିମାନେ ଜାଣନ୍ତିନି ଧର୍ମ ଅଛି ବୋଲି ଆମେ କେମିତି ଜାଣିବୁ ପ୍ରମାଣ କ'ଣ ନା ଆମେ 12 ଜଣ ଜାଣୁ ତା ଭିତରେ କହିଲେ ଭୟ ମୁଁ ଜାଣେ ଅହମ୍ କହିଲେନି ଭୟ କହିଲେ ବହୁମାନ କହିଲେ ଆରେ ମୁଁ ବି ଜାଣେ ମୁଁ ବହୁତ ଧନ୍ୟ ଭାଗବତ ଧର୍ମକୁ ଜାଣେ ସେଭଳି ବର୍ତ୍ତମାନ ପ୍ରଶ୍ନ ଉଠିବ ଭଗବାନ ଗଲେ ବୋଲି ପ୍ରମାଣ କ'ଣ ଯଦି ବ୍ରହ୍ମାଜୀ ଶିବ ଜାଣିଲେଣି ପ୍ରମାଣ କ'ଣ ନା ତା ପରବର୍ତ୍ତୀ ଶ୍ଳୋକରେ ପ୍ରମାଣ ଦେଉଛନ୍ତି ଭାଗବତ ଏଭଳି ରଚନା ହେଇଛନ୍ତି ରଚନା କୁହାଯିବେ ନା ଭଗବାନ ଭାଗବତ ନିତ୍ୟ ଭାଗବତ ନିତ୍ୟ ବୋଲି ଜଣେ ଯଦି କହିବେ ବ୍ୟାସଦେବ ରଚନା କରିଛନ୍ତି ଆପଣ ତ କାଟିବେ କେମିତି କୁହନ୍ତୁ ଯଦି କହିବେ ବ୍ୟାସଦେବ ରଚନା କରିଛନ୍ତି ଆଚ୍ଛା ଜଣେ ଭାଗବତକୁ ରଚନା କରିବା ସେଇ ବ୍ୟାସଦେବ ତ ପୁରାଣ ରଚନା କରିଛନ୍ତି ତାର ଭାଗବତ ରଚନା ତ ପର ହେଲା ପଦ୍ମପୁରାଣଟା ଆଗ ହେଇଛନ୍ତି ତାର ପଦ୍ମପୁରାଣ ଭାଗବତ ମହାତ୍ମା କେମିତି ଆସିଲା ଭକ୍ତମାନେ ବହୁତ ଚାଲାକ ହେବା ଦରକାର ବାହାର ଲୋକମାନଙ୍କୁ ଡିଫିଟ୍ କରିବା ପାଇଁ ଭାଗବତ ଯଦି ବ୍ୟାସଦେବ ରଚନା କରିଛନ୍ତି ଭାଗବତ ବ୍ୟାସଦେବ ଟୋଟାଲ ରଚନା କର ଭାଗବତରେ ଆପଣ ପ୍ରଥମ ସ୍କନ୍ଧର ଶ୍ଳୋକ ମୁଁ ଦେଖେଇଦେବି ସ୍ୱାମୀପାଦ ଟୀକା କରି ଚକ୍ରପାଦ ଟୀକା କରି କହୁଛନ୍ତି ନା ସିଏ ସମାଧିରେ ବସିଛନ୍ତି ରଚନା ଭଗବାନ ଲୋକ ନିଜେ ସମାଧିରେ ସିଏ ଏଇଟା ସମାଧି ଅବସ୍ଥାରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଭାଗବତ ସିଏ ନିଜେ ଲେଖିଛନ୍ତି ନିଜ ଚରିତ୍ରକୁ ନିଜେ ଲେଖିଛନ୍ତି ଲେଖିନାହାନ୍ତି ତ ପ୍ରକଟ ହେଇଛନ୍ତି ନା କେବଳ ଏ ଜଗତରେ ଭାଗବତଙ୍କ ପ୍ରକାଶ ପାଇଁ ଏଇ ଯେଉଁ ଲୀଳାଟା କ୍ରମ ଆସିଛି ନାରଦ ମୁନି ଉପଦେଶ ଦେବା ବ୍ୟାସଦେବଙ୍କର ଶୋକ ହେବା ଭାଗବତ ପ୍ରକାଶିତ ହେବା ଏଇଟା ଏ ଜଗତର ଲୀଳା ପାଇଁ ଭାଗବତ ନିତ୍ୟ ଯଦି ଭାଗବତ ନିତ୍ୟ ନ ହେଇଥାନ୍ତା ଯଦି ବ୍ୟାସଦେବ ପରେ ଲେଖିଲେ ତାହେଲେ ଆଗେ ସ୍କନ୍ଦପୁରାଣ ପଦ୍ମପୁରାଣରେ ଭାଗବତ ମହାତ୍ମାଟା କେମିତି ରହିଲା ଶ୍ଳୋକ ସଂଖ୍ୟା କେମିତି ରହିଲା କୁହନ୍ତୁ ଭାଗବତ ଲାଷ୍ଟ ରଚନା ହେଲା ପଦ୍ମପୁରାଣଟା ତ ପ୍ରଥମ ରଚନା ହେଇଛି ତାର ମହାତ୍ମା କେମିତି ଆସିଲା ଭକ୍ତମାନେ ଜାଣିବା ଦରକାର ନିତ୍ୟ ମହାପ୍ରଭୁ କହିଲେ ନା ଆପଣ ଆବିର୍ଭାବ ତିରଭାବ ହୁଏ ଏଇ ମତ ଭାଗବତ କାହାର କୃତ ନୁହେଁ ଭାଗବତ କେହି ତିଆରି କରିନାହାନ୍ତି ଭଗବାନ କୃଷ୍ଣଙ୍କର ଅବତାର ଆପଣ ଏଇ ଆବିର୍ଭାବ ତିରଭାବ ହୁଏ ନିଜେ ଆବିର୍ଭାବ ହୁଅନ୍ତି ନିଜେ ତିରଭାବ ବାଙ୍ଗମୟ ମୂର୍ତ୍ତି ଭାଗବତଙ୍କୁ ଏଇ ଦୃଷ୍ଟିରୁ ନ ଦେଖିଲେ ଭାଗବତ କୃପା କେବେ ମିଳିବେ ଭଗବାନଠୁ କିଛି ଭିନ୍ନ ନାହିଁ କୌଣସି ବସ୍ତୁରେ ଭିନ୍ନ ନାହିଁ ଦେଖି ପ୍ରହ୍ଲାଦ ମହାରାଜ ସ୍ତୁତିରେ ପ୍ରହ୍ଲାଦ ମହାରାଜ କ'ଣ କହୁଛନ୍ତି ଭାଗବତରେ ବାରବାର ଏଇ ଜିନିଷ କୁହାଯାଇଛି ଜୀବର ଦୁଃଖ କେବଳ ଯିବ ପ୍ରଭୁଙ୍କ କଥାରେ ଭାଗବତ କଥାରେ କେବଳ ଜୀବର ଦୁଃଖ ଯିବ ପ୍ରହ୍ଲାଦ କହୁଛନ୍ତି କେବଳ ଯେତେବେଳେ ହରି କଥା ଉପରେ ତାର ପ୍ରଭୁଙ୍କ କଥା ଉପରେ ତାର ମତେ ଆସିବ ଦେବାଦୟ ବ୍ରହ୍ମମୁଖ୍ୟା ନ ବିଶନ୍ତି ସଧାମିନୀ ଅଭିଜ୍ଞାତମ ଗତିମ କୃଷ୍ଣ ଦଦୃଶ ଅତି ବିସ୍ମିତ ଅତି ବିସ୍ମିତ ହେଇକି କିଏ ଜାଣିପାରିବେ ନାହିଁ ସ୍ୱାମୀପାଦ କହୁଛନ୍ତି ତଦା ସେ କୃଷ୍ଣ ଅନ୍ତର୍ହିତ ସତୀ କୁତଗତି ଇତି ବିତର୍କେ ବନ୍ତୋପି ସମସ୍ତେ କୁତଗତି କେଉଁଠି ଗଲେ ଭଗବାନ ସମସ୍ତେ ବିତର୍କ କରୁଛନ୍ତି ବ୍ରହ୍ମାଜୀ ଶିବଜୀ ଭବାନୀ ଭବ୍ୟ ଭବ ସମସ୍ତେ ଭଗବାନ କେଉଁଠି ଗଲେ କେଉଁଠି ଗଲେ ବସିଥିଲେ ଆଖି ବୁଝିଲେ ସାଙ୍ଗେ ସାଙ୍ଗେ ଚାଲିଲେ କେଉଁ ଆଡ଼େ ଗଲେ ତଦା ଶ୍ରୀକୃଷ୍ଣ ଅନ୍ତର୍ହିତ ସତୀ କୁତଗତ ଇତି ବିତର୍କବନ୍ତୋପି ବ୍ରହ୍ମମୁଖ୍ୟା ଦେବାଦୟ ସ୍ୱଧାମିନୀ ବିସନ୍ତ ଶ୍ରୀକୃଷ୍ଣ ନ ଦଦସୁ ସ୍ୱଧାମିନୀ ନିଜ ଧାମକୁ ବିସନ୍ତମ ପ୍ରବେଶମ ଶ୍ରୀକୃଷ୍ଣ ନ ଦଦସୁ ଦେଖିପାରିଲେ ତତ୍ର ହେତୁ କାହିଁକି ଦେଖିପାରିଲେ ନା ଅଭିଜ୍ଞାତମ ଗତି ଅଭିଜ୍ଞାତ ଗତି ଆଚ୍ଛା ଭଗବାନ ବୈକୁଣ୍ଠ ଯାଇଛି ବୋଲି ପ୍ରମାଣ କ'ଣ ଯାଇଛନ୍ତି ପ୍ରମାଣ ଅଛି କି ନା କ୍ୱଚିତ୍ କ୍ୱଚିତ୍ ଅଦୃଶ୍ୟ ତତ୍ତ୍ୱ ଅତି ବିସ୍ମିତା ବୁଭୁର ଇତ୍ୟର୍ଥ ଏଇ ଶ୍ଳୋକରେ ଦେଖନ୍ତୁ ଜଗନ୍ନାଥ ନିଜେ ରଚନା ନୃସିଂହଦେବ ନିଜେ ରଚନା କରୁଛନ୍ତି ସ୍ୱାମୀପାଦଙ୍କ ଦ୍ୱାରା ଏଠି କେମିତି କହୁଛନ୍ତି ଭଗବାନ ବୈକୁଣ୍ଠ ଯାଇଛନ୍ତି ଆଉ କେଉଁଠି ଯାଇଛନ୍ତି କେମିତି ଜାଣିବୁ ନା ଅତି ବିସ୍ମିତା ଏ ବିସ୍ମିତ ଶବ୍ଦରୁ ଜଣାପଡ଼ୁଛି କେହି କେହି ଦର୍ଶନ କରିଛନ୍ତି କେହି କେହି ଦର୍ଶନ କରିଛନ୍ତି
ନା କିଭଳି ଦର୍ଶନ କରିଛନ୍ତି ପ୍ରମାଣ ପରଶୁ ଉପରେ ଦେବେ? କି ଦର୍ଶନ କରିବ ନା ଭକ୍ତ ଦର୍ଶନ କରିବ? ଭକ୍ତ ଦର୍ଶନ କରିବ, ବ୍ରହ୍ମାଜୀ ଶିବଜୀଙ୍କ ଠାରୁ ତାଙ୍କର ପାର୍ଶ୍ୱକମାନେ ସବୁ ଦର୍ଶନ କରିଛନ୍ତି, ଶ୍ରେଷ୍ଠ ପାର୍ଶ୍ୱକମାନେ ଭଗବାନ ଦର୍ଶନ କରି ଯାଇଛନ୍ତି। ଅଭିଜ୍ଞାତଙ୍କ ଦେବୀ କୃଷ୍ଣ, କୃଷ୍ଣ ସ୍ୱଚ୍ଛାମୟ ପୁରୁଷ। ଗୁରୁଦେବଙ୍କର କଥା ମତେ ବହୁତ ସୁନ୍ଦର ଲାଗେ, ଏଇ ୱାର୍ଡଟା ତମକୁ ଶୁଣେ, ନିରଙ୍କୁଶ ଇଚ୍ଛାମୟ ପୁରୁଷ। ତାଙ୍କ ଇଚ୍ଛା ଉପରେ କି ଅଙ୍କୁଶ ଲଗେଇ ପାରିବ? ସେ କାହାକୁ ଦେଖା ଦେବେ, କାହାକୁ କୃପା କରିବେ, କାହାକୁ କରୁଣା କରିବେ, କାହାକୁ ନିଜ ଆଶ୍ରୟ ରଖିବେ? ସେ ତାଙ୍କ ଇଚ୍ଛା ଉପରେ ଆପଣ ଅଙ୍କୁଶ ଲଗେଇ ପାରିବେ। ବ୍ରହ୍ମାଜୀ ଶିବଜୀ ଅପେକ୍ଷା କରୁଛନ୍ତି, ସିଏ ଦର୍ଶନ କରିପାରୁନାହାନ୍ତି, କିନ୍ତୁ ଭକ୍ତକୁ ସେ ଦର୍ଶନ ଦେବେ। ବ୍ରହ୍ମାଜୀ ଶିବଜୀ ଦର୍ଶନ ନ ଦେଇପାରନ୍ତି, କାରଣ ସେ ମ୍ୟାନେଜର ଲୋକ, କିନ୍ତୁ ଭକ୍ତକୁ ନିଶ୍ଚିତ ଦର୍ଶନ ଦେବେ, ଏଟା ନିଶ୍ଚିତ। ଏଠି ଚୈତନ୍ୟ ଚରିତାମୃତ କହିଛନ୍ତି, ଭକ୍ତି ଯୋଗେ ଭକ୍ତ ପାଏ ଯାହାର ଦର୍ଶନ, ଭକ୍ତି ଯୋଗେ ଭକ୍ତ ପାଏ ଯାହାର ଦର୍ଶନ, ସୂର୍ଯ୍ୟ ଯେନ ସବିଗ୍ରହେ ଦେଖେ ଦେବଗଣ, ସୂର୍ଯ୍ୟ ଯେନ ସବିଗ୍ରହ ଦେଖେ ଦେବଗଣ। ସୂର୍ଯ୍ୟଙ୍କୁ ଆମେ ଆଜ୍ଞା ଦେଖିପାରୁଛେ? ସୂର୍ଯ୍ୟ ଦେବତାଙ୍କୁ, ସୂର୍ଯ୍ୟ ଦେବତା ଆମେ ଦେଖିପାରୁନି। ଦେବତା ମାନେ ସୂର୍ଯ୍ୟ ଦେବତାଙ୍କୁ ଦେଖୁଛନ୍ତି, ବିବସ୍ୱାନଙ୍କୁ ଦେଖୁଛନ୍ତି। ବର୍ତ୍ତମାନ ବିବସ୍ୱାନ ହେଉଛନ୍ତି ସୂର୍ଯ୍ୟ ଲୋକ ରାଜା, ସୂର୍ଯ୍ୟ ଦେବତା, ଦେବତା ସୂର୍ଯ୍ୟ ଲୋକ ଦେବତା ମାନେ ଦେଖୁଛନ୍ତି, ଭକ୍ତି ଦେଖିପାରିବନି। କିନ୍ତୁ ଭକ୍ତି ଯୋଗେ ଭକ୍ତ ପାଏ ଯାହାର ଦର୍ଶନ, ସୂର୍ଯ୍ୟ ଯେନ ସବିଗ୍ରହ, ସବିଗ୍ରହ ଆମେ ସୂର୍ଯ୍ୟଙ୍କର ଆଲୋକ ପୁଞ୍ଜକୁ ଦେଖୁଛେ, କିନ୍ତୁ ବିଗ୍ରହ କିଏ ଦର୍ଶନ କରୁଛନ୍ତି? ଦେଖେ ଦେବ ତେଣୁ ଭଗବାନ ବୈକୁଣ୍ଠକୁ ଯାଉଛନ୍ତି, ଦେବତା ମାନେ ଦେଖିପାରିଲେ ନା? କିନ୍ତୁ କେଉଁମାନେ ଦେଖିଲେ? ଗୋଟେ ସୁନ୍ଦର ତୁଳନା ଦେଉଛନ୍ତି, ଯେ ଭଗବାନ କେଉଁଠି ଗଲେ, ବା ଯିଏ ମାୟାବାଦୀ ଶୂନ୍ୟବାଦୀ ମାନେ ଥିବେ, ନିରଞ୍ଜନ ବାଲା, ସିଏ କହିବ ଭଗବାନ ଶୂନ୍ୟ ଆସିଥିଲେ, ଶୂନ୍ୟରେ ମିଶିଗଲେ। କାରଣ ତାଙ୍କ ଜୀବନ ସାରା ତ ଶୂନ ଛଡ଼ା ଆଉ କିଛି ଏକ ଜାଣନ୍ତିନି, ସେ ସବୁ କଥା ନେଇକି ଶୂନ ଲଗେଇ, କାରଣ ତାଙ୍କ ଜୀବନ ତ ରେଜଲ୍ଟ କିଛି ନାହିଁ, ସେ ସବୁଥିରେ ଶୂନ। ଆଉ ସିଏ କ'ଣ ଆଉ ଜାଣିଛନ୍ତି ୱାନ୍ କ'ଣ ଅଛି? ୱାନ୍ ତ ପକେଇଲେ ଶୂନ ବାଙ୍କଡ଼କୁ ଦଶ ହଉ ବୋଲି ସେ ଜାଣନ୍ତିନି, ତେଣୁ ସେ କହିବେ ଭଗବାନ ବି ଶୂନ, ଆସିଥିଲେ ଶୂନ, ଗଲାବେଳେ ବି ଶୂନ, ଆଉ ସିଏ ବି ସେଇ ଶୂନ 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 କହିଲେ ନିଜେ ବି ଶୂନ ହେଇଛି। କି ଯୁକ୍ତି କରିପାରନ୍ତି ଭଗବାନ କେଉଁଠି ଗଲେ? ସିଏ ବ୍ରହ୍ମରେ ଲୀନ ହେଇଗଲେ, ବ୍ରହ୍ମଟା କହିବେ ସତରେ ଯେମିତି ବ୍ରହ୍ମରେ ପଶିକି ରହିଛନ୍ତି ଲୋକଟା, ବ୍ରହ୍ମ ଜାଣିବା ଦରକାର। ଭଗବତ ତତ୍ତ୍ୱ ଭଗବାନ କଥା କହିବା ପୂର୍ବରୁ କେହି ବି ଜଣେ ଭଗବତ ତତ୍ତ୍ୱ ନ ଜାଣି କହିବା ଉଚିତ ନୁହେଁ। ପାପି ହେବା ବହୁତ ଭଲ, ବହୁତ ଭଲ, ପାପି ତ ଗୋଟିଏ ନାମ କଲେ ଭଗବାନ ପାଇଯିବ, ଅପରାଧ ହେଇଗଲେ ତ ସରିଗଲା, ଭଗବତ ଅପରାଧ ହେଇଗଲେ ଜୀବନଟା ନଷ୍ଟ ହେଇଗଲା। ଏ କଳିଯୁଗରେ ସବୁ ଭଗବତ ଅପରାଧ ଲୋକ, ଧର୍ମ ନାମ ସବୁ ଭଗବତ ଅପରାଧ କରୁଛନ୍ତି, ପାପି ହେବ କିଛି ଅସୁବିଧା ନାହିଁ, ଗୋଟିଏ ନାମ କରିବ, କେତେବେଳେ ସାଧୁଗୁରୁ ସାଧୁଙ୍କୁ ଭକ୍ତଙ୍କ ସାଙ୍ଗରେ ମିଶିଯିବ, ନାମ କୀର୍ତ୍ତନ କରିଦେଲେ ସବୁ ପାପ ଗୋଟିଏ ନାମରେ ପଡ଼େ। ଏ ଅପରାଧୀ ହେଇଗଲେ ଭଗବତ ଭଗବାନଙ୍କର ଲୀଳା ବିଷୟରେ, ନାମ ବିଷୟରେ ସବୁଥିରେ ସନ୍ଦେହ କରି କରି ଭଗବାନ ତତ୍ତ୍ୱକୁ ସବୁ ଭୁଲି ଯାଇଛନ୍ତି, ଏମାନଙ୍କର ଉଦ୍ଧାର କେବେ ବି ନାହିଁ, କେବେ ବି ହେବ। ଗୋଟେ ସୁନ୍ଦର ଉଦାହରଣ ଦେଉଛନ୍ତି, ସୌଦାମିନ୍ୟା ଘାକାଶେ ଜାନ୍ତ୍ୟା ହିତ୍ୱା ଭ୍ରମଣ୍ଡଲମ୍ ଗତି ନ ଲକ୍ଷ୍ୟତେ ମର୍ତ୍ତେ ତଥା କୃଷ୍ଣସ୍ୟ ଦୈବତା ଦୈବତେଇ। ଯୁକ୍ତିରେ କିଏ କାଟିବ ଭାଗବତଙ୍କୁ? କାଟିପାରିବେ, କେହି ପରାସ୍ତ କରିପାରିବେ ବିଶ୍ୱରେ ଭାଗବତଙ୍କୁ? ଭଗବାନ ବୈକୁଣ୍ଠ ଯାଇଛନ୍ତି ପ୍ରମାଣ କ'ଣ? କେହି ତ ଦେଖିନାହାନ୍ତି ଭଗବାନ ଶୁଣିଲେ ମିଶିଗଲେ ବୋଲି, ମିଶିପାରନ୍ତି କେହି? ନା, ଭଗବାନ ଜିରୋ ନୁହଁ, ଭଗବାନ ତ ୱାନ୍, ଆଉ ଜଗତରେ ସମସ୍ତେ ଜିରୋ। ଏଠି କହିଛନ୍ତି, ସୌଦାମିନ୍ୟା ଯଥା ଆକାଶେ, ବିଦ୍ୟୁତ ଯେଭଳି ଆକାଶରେ, ଜାନ୍ତ୍ୟା ହିତ୍ୱା ଅଭ୍ରମଣ୍ଡଳ, ମେଘମଣ୍ଡଳରେ ବିଜୁଳି ଯେତେବେଳେ ମାରୁଛନ୍ତି, ମେଘମଣ୍ଡଳ ପ୍ରବେଶ କଲା ପରେ ବିଜୁଳି କ'ଣ ଯାଉଛି? ମର୍ତ୍ତ୍ୟ ଲୋକ ଦେଖିପାରୁଛନ୍ତି? ଆମେ ଦେଖିପାରୁଛେ, ଆମେ ଦେଖିଲେ ବିଜୁଳିଟା ମାରିଲା, କିନ୍ତୁ ମେଘମଣ୍ଡଳ ଭିତରେ ପଶିଲା, ତାପରେ କୁଆଡ଼େ ଗଲା? ଆମେ ଦେଖିପାରୁଛେ? ଆମେ ଦେଖିପାରୁନୁ। କିନ୍ତୁ କିଏ ଦେଖୁଛନ୍ତି? ସ୍ୱାମୀପାଦ କହୁଛନ୍ତି, ସୌଦାମିନ୍ୟା ଗତି ମର୍ତ୍ତ୍ୟ ନେ ନ ଲକ୍ଷ୍ୟତେ, ବିଦ୍ୟୁତର ଗତିକୁ ମର୍ତ୍ତ୍ୟବାସୀ ଲୋକମାନେ ଦର୍ଶନ କରିପାରନ୍ତିନି। ଦୈବସ୍ତୁ ଲକ୍ଷ୍ୟତେ ଯଥା, ଯେପରି ଦେବତାମାନେ ଦେଖୁଛନ୍ତି, କାରଣ ମେଘର ଉପରେ ଦେବତାମାନେ ଅଛନ୍ତି ନା, ସେମାନେ ସୌଦାମିନ୍ୟ ଗତିକି ଜାଣୁଛନ୍ତି। ଦେବ ମର୍ତ୍ତ୍ୟ ମର୍ତ୍ତ୍ୟ ନ ଲକ୍ଷ୍ୟତେ, ମର୍ତ୍ତ୍ୟବାସୀ ମାନେ ଦେଖିପାରୁନାହାନ୍ତି, କିନ୍ତୁ ଆମେ ମର୍ତ୍ତ୍ୟବାସୀ ମାନେ କହିବା ଏଇ ବିଜୁଳି ବର୍ତ୍ତମାନ ଶୂନ୍ୟ ହେଇଗଲା, ଆଉ ବିଜୁଳି ଦେଖୁନି। କିନ୍ତୁ ଦୈବସ୍ତୁ ଲକ୍ଷ୍ୟତେ ଯଥା ତଥା,
स्वयं पद अच्छा भूमंडल हित्वा गच्छत श्रीकृष्णस्य गति देवेर अपि न लक्ष्यते देवता मान दर्शन करि परलना किंतु तत् पार्षदे इति स्वामी चरण चक्रधर रचना कर देख आम आचार्य स्वामी पद कहले इति स्वामी चरण या कहते सीधर स्वामी या कहले कौन कहले ना सुदामिन्या गति मर्त्यन न लक्ष्य से दैवस्तु लक्ष्यते देवता मान दर्शन करती जथा जबी मर्त्यवासी देखना देवता मान देखते तथा भूमंडल मिहित्वा गच्छत श्रीकृष्णस्य गति भूमंडल त्याग करी श्रीकृष्ण जाउथवा प्रभुंकर गति को दैवर अपि न लक्ष्यते देवता मान देखि पारलेनि किंतु तत् पार्षदै तांको पार्षद मान दर्शन कले इति स्वामी चरण चक्रपद को स्वामी चरण एटा कहिछन् कते स्पष्ट जनिस वर्तमान पार्षद मान देखिले भगवान वैकुंठ हो गले आ ब्रह्मा रुद्र ई बहुत मन दुख कले केवल भगवान स्तव करी फेरि गले ब्रह्मा रुद्रादयस्ते तु दृष्ट्वा जोगं गतिं हरे विस्मितास्तं प्रशंसन्तं स्वस्वलोकं प्रजुमुदः स्वस्वलोकं प्रजु जजु फेरिले प्रत्यावर्तन कले मुदः अति आनन्दरे ब्रह्मा रुद्रादयस्ते तु दृष्ट्वा जोगं गति हरि हरिंकर गति दर्शन करी विस्मितास्तं विस्मित हेगले प्रभु गलाबले आम दर्शन ही देवे कि अलक्ष्य गति प्रभुकर अभिज्ञानता गति कृष्ण आ स्वस्वलोकम जजु प्रशंसंतम स्तवम स्तव करके स्वस्वलोकम जजु मुदह अति आनंद मैं परीक्षित मन बहुत दुख हो गला सुखदेव गोसाई जानपार भगवान कहीं शीघ्र पलिगले परीक्षित मन भितर एक भावना आरीक्षित इष्ट हो भगवान श्रीकृष्ण ना मात्र गर्भर भगवान तीन मास समय पाखे रही मास समय तीन मास समय असुस्थ ब्रह्मास्त्र पेशन करस समय से भगवान दर्शन करते शुणिल भगवान श्रीकृष्ण वैकुंठ पलिगले से परीक्षित महाराज मन में भगवान कहीं सबुदिन धाम रही कहीं जगत रही शंका करते सुखदेव गोस्वामी कौन कहते ना मर्ते गुरुसुत जमलोकानीतम चारोटी प्रमाण दौरान भगवान ये चारिटी प्रमाण भक्त जाना दरकार मर्त्यने जो गुरुसुत जमलोकानीतम परीक्षित तुम भाव भगवान श्रीकृष्ण जगत सबुदिन रही पार ना इच्छा करते सबुदिन रही पार सबुदिन अच्छा तो किंतु लीला लीलाटा को जो प्रकट अप्रकट कर देले एटा के भाबी आउ जितने भगवान नाहंती भगवान अछंती आपण सुनिबे हां इतरास्य ए चरित्रास्य लीला दुई प्रकार स्कंद पुराण रे आपण सुनिबे नुवा कथा बहुत सुंदर कथा मर्त्यन जो गुरुसुत जमलोकानीतम संदीपनी मनिंग को गुरु गृह रे संदीपनी गृह पढ़ुते गुरु गृह भगवान श्रीकृष्ण बलराम पढ़ुते चौसठ दिन में चौसठ कला शिखले लोक आचरण जाते विद्या शिक्षापाई कारण गीतार प्रवचन देना जज्जद आचार्य श्रेष्ठ तत्देव इतर जाना सजत प्रमाण करुते लोक स्तद अनुवर्तते गीतार कहे कि अर्जुन कान को धरी पकेबे से अर्जुन के बड़ प्रवचन देला तुम निज आचरण कर गुरु ग्रहण करना कहीं गुरु ग्रहण कर अर्जुन कहले ना शिष्य तेम साधि मुझे शिष्य कहे अर्जुन भी जानते कृष्ण गुरु ग्रहण करते भगवान प्रवचन दवा पर आगे सब प्राक्टिकल कर गुरु ग्रहण कर चौसठ दिन में चौसठ कला को शिखे शिक्षा करना भगवान किसी शिक्षा करा पड़े ना भगवान क्योंटी चक धरना पाठ पढ़ी ना भगवान भगवान गीता प्रवचन देला कहार प्रवचन को उद्धत करना आ समस्त जगत रेत भगवान साधी प्रवचन दौंती समस्ते से भगवान श्रीकृष्ण प्रवचन दौर भगवान जगत र्ञान भगवान के ट्यूशन एक पाठ पढ़ना पु भी पढ़ दी ब्रह्मा दुईटा जिनिस बाप पु दुईज एमती कम कर देखे कौन से स्कूल को जाती आ नारी बिना सतान सृष्टि कर ब्रह्माजी जिते ଭଗବାନ ବ୍ରହ୍ମାଜୀଙ୍କୁ ସୃଷ୍ଟି କଲେ, ଲକ୍ଷ୍ମୀ ପାଖରେ ଥିଲେ, ଲକ୍ଷ୍ମୀ ତୁମର ଦରକାର ନାହିଁ କିଛି, ତୁମ ବିନା ମୁଁ ଦେଖ ସୃଷ୍ଟି କରି ଜଗତରେ, ମୁଁ କାହାକୁ ନିର୍ଭର କରେନି, ବ୍ରହ୍ମାଙ୍କୁ ସୃଷ୍ଟି କରେ ନା ଧୀରେ। ଆଉ ବିଦ୍ୟା ଦେଲେ ପଢ଼େଇଲେ ବ୍ରହ୍ମାଙ୍କୁ, ବ୍ରହ୍ମା ତପସ୍ୟା କରୁଛନ୍ତି, ବ୍ରହ୍ମା ତୁମେ କୋଉ ଟିଉସନ ହେବା ଦରକାର ନା, ତେ ନା ବ୍ରହ୍ମା ହୃଦି ସଂକଳ୍ପ କଲେ ବ୍ରହ୍ମା ତୁମେ ଜ୍ଞାନ ଲାଭ କର, ବାସ ବେଦର ସମସ୍ତତ୍ଵ ବ୍ରହ୍ମା ଜାଣିଲେ, ସୃଷ୍ଟି ଆରମ୍ଭ କରିଦେଲେ। ବ୍ରହ୍ମାଜୀ ସୃଷ୍ଟି କରିନାହାନ୍ତି, ଏ ବୈଷ୍ଣବର ବହୁତ ଜାଣିବା ଦରକାର, ବ୍ରହ୍ମାଜୀ ସୃଷ୍ଟି ତିଆରି କରିନାହାନ୍ତି, ପୂର୍ବ କଳ୍ପରେ ବି ସୃଷ୍ଟି ଥିଲା ନା, ଭଗବାନଙ୍କ ସୃଷ୍ଟିର ଜ୍ଞାନ, ଯାହା ଭଗବାନ ସୃଷ୍ଟି ଆରମ୍ଭରୁ ଭଗବାନ ସୃଷ୍ଟି କରିଥିଲେ, ତାପରେ ବ୍ରହ୍ମାଙ୍କୁ ଯୋଉ ଟ୍ରେନିଂ ଦେଇଥିଲେ ବ୍ରହ୍ମାଙ୍କ ସେ ଟ୍ରେନିଂଟା ଭୁଲି ଯାଇଥିଲେ, ଭଗବାନ ସଂକଳ୍ପ କଲାପରେ ବ୍ରହ୍ମାଜୀ ସେଇ ଜ୍ଞାନଟା ପୁଣି ପାଇଲେ, ସୃଷ୍ଟିଟା ଭଗବାନ, ଭଗବାନ ସଂକଳ୍ପ ମାତ୍ର ସବୁକିଛି କରନ୍ତି, ତେଣୁ ସଂକଳ୍ପ ମାତ୍ର ହିଁ ଭଗବାନ ସବୁକିଛି କରିପାରିଥାନ୍ତି, କିନ୍ତୁ ଲୋକ ଶିଖିବା ପାଇଁ ଗୁରୁ ଗୃହକୁ ଗଲେ, କିନ୍ତୁ ସନ୍ଦୀପନି ମଣିଙ୍କ ଗୁରୁ 64 ଦିନ ପରେ ସନ୍ଦୀପନି ମଣିଙ୍କର ମାତାଜୀ ଯିଏ ବହୁତ ଚାଲାକ, ସେ କହିଲେ କୃଷ୍ଣ ବଲରାମ ତ ପଢା ସେ ସରିଗଲା, ସେ ତ ଗୁରୁ ଦକ୍ଷିଣା ଦେବେ ନା, ଭଗବାନ କୃଷ୍ଣ ବଳରାମ କହିଲେ ଆଜ୍ଞା ମୁଁ ଦକ୍ଷିଣା ଦେଇକି ଯିବି ନା, ଆଉ ଦକ୍ଷିଣା ନ ଦେଇକି କେମିତି କରିକି ଯିବୁ, ସନ୍ଦୀପନି ମଣିଙ୍କର ପତ୍ନୀ କହୁଛନ୍ତି ଦକ୍ଷିଣା ଯଦି ମାଗିବା ପାଇଁ ଚାହୁଁଛ ତାହେଲେ କୁହ ଆମର ପୁତ୍ରମାନେ ଯୋଉ ତାଙ୍କୁ ପଞ୍ଚଜନ୍ୟ ଶଙ୍ଖ ପଞ୍ଚଜନ୍ୟ ଅସୁର ଭକ୍ଷଣ କରିଦେବି, ଅସୁର ଭକ୍ଷଣ କରିଦେବି, ସିଏ ବି ଜାଣନ୍ତିନି, ସେ କହିଲେ ଆମ ପୁତ୍ରମାନେ ତ ମରିଯାଇଛନ୍ତି, ତାଙ୍କୁ କୁହ ସେ ତ ଭଗବାନ ଜଗତର କର୍ତ୍ତା, ପୁତ୍ରକୁ ନେଇ ଆସନ୍ତୁ, ଆମ ପୁତ୍ରକୁ ଫେରାଇ ଦିଅନ୍ତୁ। ସନ୍ଦୀପନି ମୁନି କହିଲେ ଆମର ମୋର ମୃତ ପୁତ୍ରକୁ ଆପଣ ଫେରାଇ ଆଣନ୍ତୁ, ସନ୍ଦୀପନି ଗୁରୁ ବି ବିଦ୍ୟା ପଢ଼ିନାହାନ୍ତି। ଭଗବାନ ଶ୍ରୀକୃଷ୍ଣ ଚାଲିଲେ, ଚକ୍ରବାଦ କହୁଛନ୍ତି ଶ୍ରୀକୃଷ୍ଣ ଯମଲୋକ ଗତମ ଅପି ଗୁରୁସୁତଂ ଗୁରୁ ଜାତେନ ପଞ୍ଚଜନ୍ୟ ଭକ୍ଷିତଂ ମର୍ତ୍ତ୍ୟନ ଏବ ଦେହନେ ଉପଲକ୍ଷିତଂ ଆନୟତ। ଏଇ ମର୍ତ୍ତ୍ୟରେ ଯିଏ ଦେହ ତ୍ୟାଗ କରିଥିଲେ, ଯିଏ ପଞ୍ଚଜନ୍ୟ ନାମକ ରକ୍ଷସ ଭକ୍ଷଣ କରିଦେଇଥିଲା ଜାଣକୁ, ଭଗବାନ ଯମଲୋକକୁ ଯାଇ ପଞ୍ଚଜନ୍ୟକୁ ମାରି ଗୁରୁପୁତ୍ରକୁ ଫେରିକି ଆଣିଲେ, ପରୀକ୍ଷିତ ଯେ ଏଇ ମର୍ତ୍ତ୍ୟ ଲୋକରେ ଜୀବିତ ବ୍ୟକ୍ତିକୁ ପ୍ରାଣ ଦେଇଛନ୍ତି, ସେ କ'ଣ ଜଗତ ସବୁଦିନ ପାଇଲା କରିପାରିନଥାନ୍ତି, ଚାରୋଟି କଥାରେ ସବୁଟା ଯୋଡ଼ିବେ ଏଇ ଜିନିଷ। ତ୍ୱାଂଚ ଆନୟତ ଶରଣଦ ପରମାସ୍ତ୍ର ଦଗ୍ଧମ, ପରମାସ୍ତ୍ର ଦଗ୍ଧମ ଏଇଟା ଏଇ ଲାରେ ଅଛନ୍ତି, ଆମେ ପ୍ରଥମ ସ୍କନ୍ଧରେ କ'ଣ ଅଛନ୍ତି, ପରୀକ୍ଷିତକୁ ଭଗବାନ ସୁରକ୍ଷା ଦେଲେ ଏ ନା, କିନ୍ତୁ ନା ପରୀକ୍ଷିତଙ୍କ ସ୍ୱର ନଷ୍ଟ ହୋଇଥିଲା, କାହିଁକି ନା ବ୍ରହ୍ମାସ୍ତ୍ରଟା ବ୍ରହ୍ମାଙ୍କର ଅସ୍ତ୍ର ନା, ଭଗବାନ ସମ୍ମାନ ଦେବେ ନା, ବ୍ରହ୍ମାସ୍ତ୍ରକୁ ନିଷ୍ଫଳ କରିବେନି, ସେଥିପାଇଁ ଯେତେ ଅର୍ଜୁନଙ୍କ ରଥ ଉପରେ ଯେତେ ଅସ୍ତ୍ର ଆସିଥିଲା ତୁମେ କହୁନଥିଲେ ଶେଷ ଦିନ ଭଗବାନ ରଥରୁ ଓହ୍ଲେଇଗଲା ପରେ ସେ ଅସ୍ତ୍ରକୁ ସମ୍ମାନ ଦେଲେ ନା, ବ୍ରହ୍ମାସ୍ତ୍ର ନିଷ୍ଫଳ ହେଇଗଲେ ଭଗବାନଙ୍କୁ ବ୍ରହ୍ମାସ୍ତ୍ର ସୃଷ୍ଟି କରିଛନ୍ତି, ଭକ୍ତକୁ ଅବମାନନା ହେଇଯିବ ନା। ପରମାସ୍ତ୍ର ଦଗ୍ଧମ ଚକ୍ରବାଦ ରଚନା କରୁଛନ୍ତି, ସମ୍ବାଦ ବିଷୟ ରଚନା କରିଛନ୍ତି, ବ୍ରହ୍ମ ତେଜସା ବଳମ୍ବନ୍ତ ମନ୍ତବ୍ୟ। ପରୀକ୍ଷିତଙ୍କୁ ପୁରା ଆଙ୍ଗୁଠି ଦେଖିକି କହୁଛନ୍ତି ଶ୍ରୀଦେବ ଗୋସ୍ୱାମୀ, ପରୀକ୍ଷିତ ତୁମେ କଣ ଭାବୁଛ ଏ ବ୍ରହ୍ମ ସାପଟା ଏତେ ବଳବନ୍ତ ଭଗବାନଙ୍କ ଇଚ୍ଛାଠାରୁ, ତୁମେ ତାର ପ୍ରମାଣ ପାଇନ, ଏଠି କହୁଛନ୍ତି ପରୀକ୍ଷିତଙ୍କୁ, ତ୍ୱାଂଶ ବ୍ରହ୍ମାସ୍ତ୍ର ଦଗ୍ଧମ ଜନ୍ମ କାଳେ, ତୁମେ ସେଇ ପରୀକ୍ଷିତ ନା, ଜନ୍ମ କାଳରେ ତୁମେ ବ୍ରହ୍ମାସ୍ତ୍ରରେ ଦଗ୍ଧ ହୋଇଥିଲା ତୁମର ଶରୀର, କିଏ ତୁମକୁ ସୁରକ୍ଷା ଦେଇଥିଲା, ଶରଣଦ ସେଇ କୃଷ୍ଣ ତୁମକୁ ସୁରକ୍ଷା ଦେଇଥିଲେ, ଏଠି କହୁଛନ୍ତି, ଏବଂ ଅନ୍ତକାଳେ ନଚ ଜନ୍ମ କାଳେ, ଏଠି କହୁଛନ୍ତି ତ୍ୱାଂଚ ବ୍ରହ୍ମାସ୍ତ ଦଗ୍ଧମ ଜନ୍ମ କାଳେ ଅନ୍ତକାଳେ ଚ ବ୍ରହ୍ମ ସାପାସ୍ତ୍ରମ ଦଗ୍ଧମ। ଆରେ ବ୍ରହ୍ମ ଅସ୍ତ୍ରରେ ତୁମେ ଜନ୍ମ କାଳରେ ଦଗ୍ଧ ହୋଇଥିଲ, କିନ୍ତୁ ବର୍ତ୍ତମାନ ବ୍ରହ୍ମ ସାପ ରୂପକ ଅସ୍ତ୍ରରେ ତୁମେ ବର୍ତ୍ତମାନ ଦଗ୍ଧ ହେବାକୁ ଯାଇଛ, କିନ୍ତୁ ତୁମକୁ କିଏ ଶରଣ ଦେଇଛି, ସେଇ କୃଷ୍ଣ। ବାସ୍ତବିକ ପ୍ରଭୁଙ୍କ ଚିନ୍ତାରେ ଏତେ ତନ୍ମୟ ଥିଲେ ପରୀକ୍ଷିତ ମହାରାଜ, ପରୀକ୍ଷିତ ମହାରାଜ ସ୍ୱର ଛାଡ଼ିଲା ପରେ ପ୍ରକ୍ଷେପ ସେ ସ୍ୱରୂପ ଦର୍ଶନ କରିଛି, ସେ ଶରଣ ଦେଇଛନ୍ତି, ଏଠି ସେ କଥା କହୁଛନ୍ତି, ତ୍ୱାଂଚ ବ୍ରହ୍ମାସ୍ତ୍ର ଦଗ୍ଧମ ଜନ୍ମ କାଳେ ଅନ୍ତକାଳେ ବ୍ରହ୍ମ ସାପାସ୍ତ୍ର ଦଗ୍ଧମ। ଆରେ ବ୍ରହ୍ମ ସାପର ଦଗ୍ଧରୁ ତୁମକୁ ରକ୍ଷା କରିପାରିଲେ, ସେ କଣ ଯାଦବକୁ ରକ୍ଷା କରିପାରିନଥାନ୍ତେ, ଏଠି କହୁଛନ୍ତି ସ୍ୱଚରଣମେବ ଶରଣମ ଦଦାନ। ସ୍ୱାମୀ ଚକ୍ରଧର ଲେଖୁଛନ୍ତି ତୁମେ ବା ଦୁଇ ତୁମେ ବା ଦୁଇଥର ସାକ୍ଷୀ ରହିଛ, ପରିକି ତୁମେ ଦୁଇ ଦୁଇ ଥର ସାକ୍ଷୀ ରହିଛ, ଜନ୍ମ କାଳରେ ଆଉ ଅନ୍ତ କାଳରେ। ସବୁଠୁ ବଡ ଅଧା କୁହନ୍ତି ଗମ୍ଭୀର ସମୟ ଜନ୍ମ କାଳ ଆଉ ଅନ୍ତ ବିପଦ ସମୟରେ ତୁମେ ଦୁଇ ଦୁଇ ଥର ସାକ୍ଷୀ ଭଗବାନ କିଭଳି ଶରଣ ଦ। ସିଏ କଣ ଚାହିଁଥିଲେ ଜଗତରେ ସବୁଦିନ ପାଇଁ ରହିପାରିଥାନ୍ତେ, ତୁମ ଶରୀରକୁ ଯିଏ ବଞ୍ଚେଇଛନ୍ତି। ଏବଂ ତୃତୀୟରେ କହୁଛନ୍ତି ଜିଜ୍ଞେ ଅନ୍ତକ ଅନ୍ତକମ ଅପି ଇସମ, ଅନ୍ତକକୁ ଯିଏ ଅନ୍ତକ କରନ୍ତି, ଯମରାଜଙ୍କୁ ଯିଏ ଯମରାଜଙ୍କର ପୋଷ୍ଟକୁ ଯିଏ ନେଇଯାଆନ୍ତି ବା ସମସ୍ତ ବ୍ରହ୍ମାଣ୍ଡକୁ ଯିଏ ଧ୍ୱଂସ କରନ୍ତି ଶିବଜୀ। ଜିଜ୍ଞେ ଅନ୍ତକ ଅନ୍ତକମ ଅପି ଇସ, ସେ ଇସ ଶିବଜୀ ଅନ୍ତକକୁ ବି ଅନ୍ତକ କରନ୍ତି, ଯମରାଜକୁ ବିନାଶ କରନ୍ତି। ଔଷୋ ଅନିଶ, ସେ ବି ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାରା ପରାସ୍ତ ହୋଇଛନ୍ତି। ସେ କଣ ସେ ଭଗବାନ ଶ୍ରୀକୃଷ୍ଣ ଚାହିଁଥିଲେ ସବୁଦିନ ଜଗତ ରହିପାରିନଥାନ୍ତି। ଏଇ ଲାଇଟିକୁ ମୁଁ କହିବା ପାଇଁ ଏଥର ମନସ୍ଥ କରିଛି, କେବେ କହିନି, କିନ୍ତୁ ମୋର ବହୁତ ଇଚ୍ଛା ହେଲା ଯେ ପଢ଼ିଲି ଦଶମ ସ୍କନ୍ଧରେ, ବହୁତ ଇଚ୍ଛା ହେଲା। ତେଣୁ ଅଧଘଣ୍ଟେ ଅଛନ୍ତି, ଏ ଅଧଘଣ୍ଟେ ଆମେ ଶୁଣିବା, କାଲି କଥା ପୁଣି ଆରମ୍ଭ ହେବ। ଭଗବାନ ଶିବଜୀକୁ ପରାସ୍ତ କରିଥିଲେ କେଉଁଠି? ବହୁତ ସୁନ୍ଦର ଲୀଳା, ମୁଁ କେବେ କହିନି, ଆଉ ଇଚ୍ଛା ବହୁତ ହେଲା ଏ ଲୀଳାଟି କହିବା ପାଇଁ। ପ୍ରକୃତରେ ଏସବୁ କଥା ଶୁଣି କ'ଣ ଲାଭ ଅଛି? ଆଉ ବରଂ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ଶୁଣିଲେ ବହୁତ ଲାଭ। ଏ ତ ଲୋକମାନଙ୍କ ପାଇଁ ଆମେ ପ୍ରିଚିଂ କରୁ, ଭଗବାନ ଏମିତି ଜରାସର ମାରିନି, ଭଗବାନଙ୍କର ଭକ୍ତ ବାତ୍ସଲ୍ୟ ଦେଖନ୍ତୁ ଆଉ ଭଗବାନଙ୍କ ଲୀଳାଟା ଶୁଣନ୍ତୁ। ବାଣସୁର ବଳି ମହାରାଜଙ୍କର ପୁତ୍ର ସୁଖଦେବ ଗୋସ୍ୱାମୀ କହୁଛନ୍ତି, ବାଣ ପୁତ୍ର ସତମ ଜ୍ୟେଷ୍ଠ ବଲିରେ ଆସିତ ମହାତ୍ମା, ମହାତ୍ମା ବଳିଙ୍କର ଶହେ ଜଣ ପୁତ୍ର ଥିଲେ, ତା ଭିତରେ ବାଣ ହେଉଛନ୍ତି ଶ୍ରେଷ୍ଠ ଜ୍ୟେଷ୍ଠ ପୁତ୍ର। ଏବଂ ଜେନ ବାମନର ଉପାୟ ହରେ ଦତ ହି ମେଦିନୀ, ହରି ଯାହାଙ୍କୁ ବାମନ ରୂପରେ ତାଙ୍କର ମେଦିନୀ ନେଇଯାଇଥିଲେ, ସେଇ ବଳିଙ୍କର ପୁତ୍ର ହେଉଛନ୍ତି, ଶହେ ପୁତ୍ର ଭିତରେ ଶ୍ରେଷ୍ଠ ହେଉଛନ୍ତି କିଏ? ବାଣାସୁର। ଏବଂ ବାଣାସୁର ବଡ଼ ଧୀମାନ ଥିଲେ, ବୁଦ୍ଧିମାନ ଥିଲେ, ଦୃଢ଼ ସଂକଳ୍ପବାଦୀ ଥିଲେ ଏବଂ ବଦାନ୍ୟ ଥିଲେ। ଆଉ ରହୁଥିଲେ କେଉଁଠି ନା ଶୁଣିତାକ୍ଷେ ପୁରେ ରମ୍ୟେ ସଚ ରାଜ୍ୟ ଅକୁରତ ପୁରା, ଶୁଣିତପୁର ବାଣାସୁରଙ୍କର ରାଜ୍ୟ, ବଳି ମହାରାଜଙ୍କର ପୁତ୍ର, ବଡ଼ ପୁତ୍ର। ଦେଖନ୍ତୁ ସେଇ ବଂଶ ପ୍ରହ୍ଲାଦ ମହାରାଜଙ୍କର ବଂଶ, ଭଗବାନଙ୍କର କେଡ଼େ ବଡ଼ ମହତ୍ କୃପା ସେ ବଂଶ ପ୍ରତି। ପ୍ରଭୁ ଏଭଳି କରୁଣା କରିଛନ୍ତି, ବାଣାସୁର କିଭଳି କରୁଣା କରିବେ ଆପଣ ଶୁଣିବେ। ଶିବଜୀ ବାଣାସୁରକୁ ଏତେ ଭଲ ପାଉଛନ୍ତି, ଆସି ଭଗବାନ ଶ୍ରୀକୃଷ୍ଣ ସହିତ ଯୁଦ୍ଧ କରିବେ, ଭୟଙ୍କର ଯୁଦ୍ଧ ହବ, ବହୁତ ସୁନ୍ଦର ଲାଗିଲା। ମୁଁ ଆଜି ପଢ଼ୁଥିଲି ଚକ୍ରଧାର ଟୀକା, ବହୁତ ସୁନ୍ଦର ଲାଗିଲା, ନା ଏଟା କହିବି, ସେ ପ୍ରସଙ୍ଗ ଅଛନ୍ତି, ସେଥିପାଇଁ ମୁଁ କହୁଛି। ତସ୍ୟ ଶମ୍ଭୁ ପ୍ରସାଦ ଏନ, ସେ ଶିବଜୀଙ୍କର ଭକ୍ତ ଆଜ୍ଞା, ବାଣାସୁର ଶିବଜୀଙ୍କୁ ବହୁତ ଭଲ ପାଏ, ଆଉ ଧର୍ମଜ୍ଞ ବଦାନ୍ୟ ଦୃଢ଼ବ୍ରତା। ଚକ୍ରୀ ଜୀବଗୋସ୍ୱାମୀ ତିନୋଟି କଥା, ସୁଖଦେବ ଗୋସ୍ୱାମୀ ତିନୋଟି କଥା କହୁଛନ୍ତି, ମୁଁ ଯେହେତୁ ଦୃଢ଼ଜ୍ଞ ଶ୍ରଦ୍ଧାବାନ, ସେ ଶିବଜୀଙ୍କୁ ପ୍ରସନ୍ନ କରିଦେଇଛନ୍ତି। ଏବଂ ତସ୍ୟ ଶମ୍ଭୁ ପ୍ରସାଦ ଏନ କିଙ୍କର ଆଇବ ଥେ ଅମରା, ସହସ୍ରଭାବ ବାଦ୍ୟେନ ତାଣ୍ଡବେ ଅତୋଷୟ ମୃଡ଼ ମୃଡ଼। ମହାଦେବଙ୍କୁ ମହାଦେବ ଥାରେ ଡମ୍ବୁରୁ ନେଇକି ନାଚୁଥିଲେ ମହାଦେବ, ମଝିରେ ମଝିରେ ଆମେ ତ ଡେଲି ମହାଦେବ, ମହାଦେବଙ୍କ ଭଳି ଭାଗ୍ୟ ଆମର ପ୍ରଭୁପାତ କରିଦେଇଯାଇଛି, ଡେଲି ପ୍ରଭୁଙ୍କ ଆଗରେ ଆମେ ଟିକେ ନାଚୁଛେ। ଶିବଜୀଙ୍କର ବେଳେବେଳେ ବନ ହୁଏ, ସେ ପ୍ରାୟ ପ୍ରବଚନ କରନ୍ତି, ବେଳେବେଳେ ଇଚ୍ଛା ହୁଏ ଉଦଣ୍ଡ କୀର୍ତ୍ତନ କରିବା ପାଇଁ, ଡମ୍ବୁରୁ ବଜେଇକି ନାଚିବେ ପୁରା ପ୍ରେମରେ ମକ୍ତ ହେଇ, ତାଣ୍ଡବ ନୃତ୍ୟ ମଝିରେ ମଝିରେ କରନ୍ତି। ଯେ ତାଣ୍ଡବ ନୃତ୍ୟ କରୁଥିଲେ ଏ ବାଣାସୁର ଏତେ ଚାଲା, ଆପଣ ଦେଖିବେ ଯେ ଗାୟକ ସେ ଜାଣେ, ଆପଣ ଗାଉଥିବେ ଠିକ ବହୁତ ସୁନ୍ଦର ଗାଉଥିବେ, ଯେ ତାଳ ଭଲ ତାଳ ମୃଦଙ୍ଗ ଭଳିଆ ବଜେଇଲେ ଆପଣ ଗାନଟାକୁ ତ ପସନ୍ଦ ନ କରିବେ, ମୃଦଙ୍ଗ ବାଲାକୁ ବେଶୀ ପସନ୍ଦ କରିବେ, କାରଣ ଆପଣ ଗାଉଛନ୍ତି ମୃଦଙ୍ଗ ବାଲାକୁ ସାହାଯ୍ୟ କରୁଛି ବୋଲି ନା, ସେ ତାଳଟା ଆଗେ ଧରିଧରି ନେଇଯାଉଥିବ ନା। ତେଣୁ ଇଏ ଏତେ ୟାଙ୍କର ସହସ୍ର ବାହୁ ଥିଲା, ହଜାର ବାହୁ, ଇଏ ହଜାର ବାହୁରେ ପୁରା ଡମ୍ବରୁ ସବୁ ଧରିଲା। ଶିବଜୀ ତ ଶିବଜୀ କଣ ଡମ୍ବରୁ ବଜେଇବେ, ଇଏ ତାର ଡମ୍ବରୁ ବଜେଇ ନୃତ୍ୟ କରି ଭଗବାନ ଯୋଉ ଉଦଣ୍ଡ ନୃତ୍ୟ କରୁଛନ୍ତି ତାଣ୍ଡବ ନୃତ୍ୟ, ଶିବଜୀ ତାଙ୍କୁ ଖୁସି କରିବା ନାହିଁ, ଶିବଜୀ ବହୁତ ପ୍ରସନ୍ନ ହେଇଗଲେ, ଆରେ ମୁଁ ତ ପ୍ରେମ ସେ କୃଷ୍ଣଙ୍କ ଆଗରେ ନାଚିଲି, ତୋର କଣ ଦରକାର କହ, ଭୋଳାନାଥ ସାଙ୍ଗେ ସାଙ୍ଗେ ଖାଲି କହିବେ କଣ ଦରକାର, ଦେଲବାଚିତ ଏତେ ବଧାନ୍ୟ ବାସ୍ତବେ ଏ ମହାତ୍ମାର ଲକ୍ଷଣ ଆଜ୍ଞା, ମହାତ୍ମାର ଲକ୍ଷଣ ବହୁତ କରୁଣା, ଆମର ବହୁତ କରୁଣା। କିନ୍ତୁ ଦୁରାତ୍ମାର ଲକ୍ଷଣ ମହାତ୍ମାଙ୍କ ବିଷୟ ମାଗିବା, ମହାତ୍ମାଙ୍କର ଲକ୍ଷଣ ଶିବଜୀ ସବୁବେଳେ ଚାହାନ୍ତି କଣ ମାଗନ୍ତୁ, କିନ୍ତୁ ଏତେ ହତଭାଗା କଳିଯିବ କେହି କହୁନାହାନ୍ତି ମତେ କୃଷ୍ଣ ଭକ୍ତି ଦିଅ, କିନ୍ତୁ ଦୁରାତ୍ମା ମାନେ ସବୁ ମାଗୁଛନ୍ତି ମତେ ପିଲା ଦିଅ, ସ୍ତ୍ରୀ ଦିଅ, ଆଉ ଧନ ଦିଅ, ଏହା ଏ ଦୁରାତ୍ମାର ଲକ୍ଷଣ। ତେଣୁ ବାଣାସୁର ଏ ଯେତେବେଳେ ଡମ୍ବରୁ ବଜେଇ ଭଗବାନ ପ୍ରସନ୍ନ କରିଦେଲା ଶିବଜୀଙ୍କି, ମୁଁ ତ ଭଗବାନ ସବୁବେଳେ କହିଦେଉଛି ଆପଣମାନେ ମୋତେ କ୍ଷମା କରୁଥିବେ, ଆଉ ଶିବଜୀଙ୍କୁ ବି ଭଗବାନ ବୋଲି କହେ, ସର୍ବସମର୍ଥ ଭଗବାନ ଶବ୍ଦ ଅଟେ ସର୍ବସମର୍ଥ। ଚକ୍ରବର୍ତ୍ତ ବହୁତ ସୁନ୍ଦର ଟୀକା ରଚନା କରିଛନ୍ତି, ଯେତେବେଳେ ଆପଣ ମାଧୁର୍ଯ୍ୟ କାଦମ୍ବିନୀ ଶୁଣିବେ ଚକ୍ରବର୍ତ୍ତ ଶିବଜୀଙ୍କ ସ୍ଥିତିକୁ ରଚନା କରିଛନ୍ତି। କିନ୍ତୁ ଆମର ଗୋଟିଏ ଅପରାଧ, ନାମ ଅପରାଧରେ ଶିବଜୀଙ୍କୁ ବିଷ୍ଣୁଙ୍କ ସହିତ ସମାନ ବୋଲି ମନେ କରିବା ବା ତାଙ୍କୁ ପୃଥକ ବୋଲି ଜ୍ଞାନ କରିବା, ତାଙ୍କର ସ୍ଥିତି ସ୍ୱତନ୍ତ୍ର ସ୍ଥିତି। ଚକ୍ରବର୍ତ୍ତ ତାଙ୍କ ଟୀକାରେ ସ୍ପଷ୍ଟ କରିଛନ୍ତି କିଭଳି ଦୁର୍ଲଭ ସ୍ଥିତି, ଆଉ ସେ ସ୍ଥିତି ଗୁରୁ ଆଉ ଶିବଜୀ ଦୁର୍ଲଭ ସ୍ଥିତି, ଅତି ପ୍ରିୟ ଭଗବାନଙ୍କର ସମାନ। ତେଣୁ ଦେବତାମାନେ ଜୀବତତ୍ତ୍ୱରେ, ବ୍ରହ୍ମା ପର୍ଯ୍ୟନ୍ତ ସମସ୍ତେ ଜୀବତତ୍ତ୍ୱରେ ଯାଆନ୍ତି, କିନ୍ତୁ ଈଶ୍ୱର ନୁହନ୍ତି, ଶିବଜୀ ନୁହଁ। ତେଣୁ ମୁଁ ଭଗବାନ କହିଦେଉଛି ମୋର ଅଭ୍ୟାସ ତ ଏମିତି ଅଛନ୍ତି, ଏବଂ ବର କ'ଣ ମାଗିଲା, ଏ ତ ଦୁରାତ୍ମା, ଦୁରାତ୍ମା କହିବା ହିଁ ଭୁଲ, ବଳି ମହାରାଜଙ୍କର ବଂଶ ପୁତ୍ର ନା, ମହାଜନଙ୍କର ପୁତ୍ର ସି। ବଣାସୁର କହିଲେ ପ୍ରଭୁ ଆପଣ ମୋର ଯୋଉ ଉଦ୍ୟାନ ଅଛି ମୋର ଦ୍ୱାରପାଳ ଆପଣ, ଆପଣ ମୋର ଗୋଟେ ଭଲ ଚାକରି ହେଇଥିଲୁ। ଶିବଜୀ ଏତେ ଭକ୍ତ ଉତ୍ସବ, ସେ କହିଲେ ଠିକ ଅଛି ମୁଁ ତୋର ଗାଡ଼ିଆ ନେଇକି ରହିବି, ତୋ ଉଦ୍ୟାନ ରକ୍ଷକ ହେବି। ଏତେ ଦୟା, ପ୍ରକୃତରେ ମହାନ ପୁରୁଷ ଯେଉଁ ସ୍ଥିତିରେ ରହିବେ ସେ ତାଙ୍କ କାମ କରିପାରିବେ, ଏଟା ସତ କଥା ଆଜ୍ଞା। ଆମେ ଆମେ ତ ଭକ୍ତ ହେଇନୁ ବାସ୍ତବିକ, କିନ୍ତୁ ଭକ୍ତି ସ୍ଥିତିରେ ସାଧୁଗୁରୁ ମହାଜନ ପ୍ରାର୍ଥନା କରି ଦେଖିଛୁ, ପ୍ରକୃତରେ ସାଧୁଗୁରୁ କରୁଣା ରହିଲେ ଜଣେ ସବୁ ଅବସ୍ଥାରେ ଭଗବାନ ଡାକିପାରିବ, ପରିବେଶ ଗୋଟେ ବାଧକ ନାହିଁ, ଏଟା ମନର ଭ୍ରମ, ମୁଁ ଏଇ କାମ ଏଇ ସେବାଟା କଲେ ଏଟା ହବ, ଏଇଟା କଲେ ଏଟା ହବ, ଏଠି ପଳେଇଲେ ଏଠି ଭଜନ ହବ ନା। ମହାତ୍ମା ମାନେ ଯେକୌଣସି ସ୍ଥିତିରେ ରହିଲେ ବି ସେ ପ୍ରଭୁଙ୍କୁ ଡାକିପାରିବେ। ଭୀଷ୍ମଦେବ ସରସଜ୍ଜାରେ ଶୋଇକି ପ୍ରଭୁଙ୍କୁ ଯେଉଁ ସ୍ତୁତି କଲେ ଅଦ୍ଭୁତ ସ୍ତୁତି, ଭୀଷ୍ମଦେବ ଜଣାଇଲେ ଭକ୍ତ ସବୁ ସ୍ଥିତିରେ ପ୍ରଭୁଙ୍କୁ ଭଜନ କରିପାରେ। ଆଉ ଆମେ କାହିଁ ଭୀଷ୍ମଦେବଙ୍କୁ ଯତ୍ନ ଶୁଣୁଛୁ, ଭକ୍ତ ଯେ କେବଳ ସୁଖ ଅବସ୍ଥାରେ ଭଗବାନ ଭଜନ କରିବେ, ଦୁଃଖ ଅବସ୍ଥାରେ ଭଜନ କରିପାରିବ ନା, ଭକ୍ତ ସବୁ ଅବସ୍ଥାରେ ସରସଜ୍ଜାରେ ଶୋଇକି ପ୍ରଭୁଙ୍କୁ ଡାକିପାରିବ। କେମିତି ଡାକିପାରିବ, ଯେତେବେଳେ ସୁସ୍ଥ ଥାଏ, ସବଳ ଥାଏ, ଯେଉଁ ପ୍ରୀତି ଯେଉଁ ଆଦର, ସରସଜ୍ଜାରେ ଶୋଇକି ବି ସେଇ ପ୍ରୀତି ସେଇ ଆଦର ସେଇ ବୀରରସରେ ଭର୍ସନା କରିକରି ଭଗବାନ ଶ୍ରୀକୃଷ୍ଣଙ୍କୁ ଗାଳି ଦେଇକି ଏ ଭଗବାନ ଶ୍ରୀକୃଷ୍ଣ ସ୍ତୁତି କରୁଛନ୍ତି ନା, ଏଥିରେ କିଛି ଭିନ୍ନ ନାହିଁ, ଭକ୍ତ ସବୁ ସ୍ଥିତିରେ ଭଜନ କରିପାରିବ, କିନ୍ତୁ ମହତର କୃପାଟା ଦରକାର ଆଜ୍ଞା। ଆଉ ଶିବଜୀ ତ ପ୍ରଭୁଙ୍କର ଅତି ପ୍ରିୟ, ହମେ ତ ଦ୍ୱାରପାଳ କରିବୁ ତ ରକ୍ଷକ ବି ହେଇଯିବି, ଯୋଉଠୁ ରହିବେ ତାଙ୍କ ମାଳି ମାଳି ଗଡ଼ିଆ ଲୋକ ବସିଲେ ତ ନାମ ନେଲେ, ତାଙ୍କର ଅସୁବିଧା କ'ଣ ଅଛି, ରାଜି ହେଇଗଲା। ଭଗବାନ ସର୍ବଭୂତେଶ ଶରଣ୍ୟ ଭକ୍ତବତ୍ସଳ, ଦେଖନ୍ତୁ ଶିବଜୀଙ୍କର ବିଶେଷଣ କଣ ଲାଗୁଛନ୍ତି, ଶରଣ୍ୟ ଭକ୍ତବତ୍ସଳ ବରେଣ ଛନ୍ଦୟାମାସନ ସତମ ରବେ ପୁରାଧିପମ। ସେ ପ୍ରାର୍ଥନା କଲା ମୋର ପୁରର ଅଧିପ ଆପଣ ହୁଅନ୍ତୁ, ମୋ ପୁରକୁ ଆପଣ ସୁରକ୍ଷା ଦିଅନ୍ତୁ। ବାଣସ୍ୱର କହିଲା ଆପଣ ମୋର ସିକ୍ୟୁରିଟି ଗାର୍ଡ ହେଇକି ରହିବେ, ଯେମିତି କେହି ଏଠିକି ନ ପଶିବ। ଶିବଜୀ କହିଲେ ହଁ ମୁଁ ରହିଲି। କିନ୍ତୁ ସ ଏକଦା ସୁଖଦେବ ଗୋସ୍ୱାମୀ କହୁଛନ୍ତି, ମୁଁ ଏଇ ଲାଟି କହୁଛି କିଭଳି ଭଗବାନ ଶ୍ରୀକୃଷ୍ଣଙ୍କର ଆଉ ଶିବଜୀଙ୍କର ଯୁଦ୍ଧ ଟିକେ ସମୟ ଲାଗିପାରେ। ସ ଏକଦା ଆହ ଗିରିସମ ପାର୍ଶ୍ୱସମ ବୀର୍ଯ୍ୟ ଦୁର୍ମଦ, ବୀର୍ଯ୍ୟରେ ଶକ୍ତିରେ ଦୁର୍ମଦ ହେଇକି ଗର୍ବିତ ହେଇକି ସ ଏକଦା ଆହ, ସେ ଥରେ ଭଗବାନ ଶିବଜୀଙ୍କ ପାଖକୁ ଆସିକି ଆହ କହୁଛନ୍ତି, କ'ଣ କହୁଛନ୍ତି, କିଭଳି ଆଗେ ପ୍ରଣାମ କରି କହୁଛନ୍ତି, ବହୁତ ନୀତି ଜାଣନ୍ତି। କିରୀଟେନ ଅର୍କବର୍ଣ୍ଣେନ, ଶରୀର ତା କିରୀଟର ବର୍ଣ୍ଣ ସୂର୍ଯ୍ୟଙ୍କ ଭଳି ବାଣାସୁରଙ୍କର, ଆଉ ସ୍ପର୍ଶସମ ସ୍ତତ ପଦାମ୍ବୁଜମ, ଭଗବାନଙ୍କର ଶିବଜୀଙ୍କର ପାଦପଦ୍ମକୁ ସୂର୍ଯ୍ୟ ଭଳି କିରୀଟକୁ ସ୍ପର୍ଶ କରି ଶିବଜୀଙ୍କୁ ପ୍ରଣାମ କରି କହୁଛି, କ'ଣ କହୁଛି, ନମସ୍ୟେ ତ୍ୱମ୍ ମହାଦେବ ଲୋକାନାମ୍ ଗୁରୁମୀଶ୍ୱରମ୍ पुंसाम पूर्ण कामानं काम रूप अमर अग्निपम केते चला शिवजी बड़ बड़ वर मांगुछ आज्ञा आपण किए नमस्तुभ्यम नमस्ते त्वं महादेवम आपण महादेव लोकानां गुरुम ईश्वरम आपण लोकर गुरु आ ईश्वर वर नला बड़ भलो सुंदर वर मांगुछ से बर्तमान कौन वर मांगियो देखंथु प्रार्थना करूछि कौन किन वर मांगियो कौन पुंसानं पूर्ण कामानं प्रत्येक व्यक्ति कामना पूर्ण करती किभली कामना पूर्ण करती ना काम पूर अमर अग्नि अंगिपम अंगिपम वृक्ष अमर कल्प वृक्ष भाई आपण अटंती ई सत्य कल्प वृक्ष भाई शिवजी अटंती जे जा कामना करता दे दन आपण से काम से कहउछंती आज्ञा मोर सहस्र बाहु जो अछि ये कंडुवन होछि कुंडे होछि सहस्र बाहु मोर अछि बांसर कोछि कंडुअन होती जाऊँ युद्ध करने मो सा युद्ध करना कहीं मो सा युद्ध करना तेनालीधा क्या पाऊनि बुली बुली आसली क्या देख ली जड़े अच्छे से आप देख बुद्धि के आपण सहित युद्ध करने आने चक्री कहते कहते से शिवजी सर्टिफिकेट दे कि जे आपणको मु जय कलि बोली आपण सर्टिफिकेट दे दिहंत जसर जगतर सब बड़ लोक हेबी सी इंडायरेक्टली ता मनोहरटा या चक्रधर रचना करछंती त्वान विनायति जदि कृपया स्वयं त्वमेव प्रतिजुद्धम आपण कृपा करिकि आपणको कृपा रे मो सांगरे प्रतिजुद्धा है कि तदेव मे रणकंडया दुख निस्तार मोर रण रण पई जो कंडु होछि हस्त गुडा करे से दुखर मु निस्तार करे आउ त्वां विजित्वा एवं सर्वदीशं विजयन्ते आपणको जय करी सबुदिक जय कलि बोली मने कलि मने करी एवं कृते नेबी किना आपण मते से युद्ध रचना करछ आपण मो संगे युद्ध करम से बुझी कहला अरे मु एते भक्त असल या पुरक मु रक्षा करूची ये मूर्ख कोई मो संगे युद्ध करिया पा से बुझी क्रोध कल कंडुत्या निवृते दोभि जुज्जत सुन्दिग्गदानहम गजानहम आद्यायम चूर्णयन आद्रिन वीणस भीतोस्ते अपि प्रदुत प्रदुत मृदु प्रभु आज आज मु बहुत तरतरा प्रस्तुत है नूतन विषय मत समय ना टे कंडुत्या निवृत्ति दोभि मोर बाहुगुड़ी एत कंडुअन हो चार दिग को जाऊँ दिग्गज मान जो मैंने ब्रह्मांड धरी चारिटा दिग्गज से माने मते देखि धाई पड़ुछ से भय करछ पर्वत वायु ए आद्रि पर्वत को मुष्टि आघात कला पर्वत चूर्णा हो तथा मोर रण कंडु जाऊनि शिवजी कह आप मो सा युद्ध कर भगवान शिवजी क्रोध करिगले क्रोध कर तत्र सत्वा भगवान क्रोध कुतेस्तु भज्यते जदा देखंतु बाणासुर उल्टा बुझुची बाणासुर बुझुची शिवजी एटा शिवजी कर बर तत् जर्पग्नु भुवेत मूढ़ संजुग मत समय तो मो समा तू चाहू तो मो सा युद्ध करने मो सम युद्ध आगे तक मिले केत जानु जेतबेले तत्सुत भगवान क्रोध भगवान क्रोध हो गले केतुस्तु भज्यते जदा जेतबेले तोर रथरु पतकाटा झड़ी पड़ तोर मयूर ध्वज तर खसी पड़ तू जानबु सम योद्धा तर किए मिलला से तर मृत्यु समय आस दर्पघ्न से तर दर्प अग्न विनाश भवेत मूढ़ हे मूढ़ से सहित युद्ध कर सम जानवि ये खुशी है गला जहाँ शिवजी मत बर दे गोटे योद्धा मिले बोली सी युद्ध करने चाहूना किए योद्धा आसवे भगवान कृष्ण आस इतिम्य बाणर कन्या नाम उषा बहुत सुंदर उषा बापा तो शिवजी भक्त ये भी शिवजी भक्त ना शिवजी पार्वती बहुत भल पाए शिवजी पार्वती तला आनंद बस कृष्ण कथा हमें उषा दर्शन करते उषा दर्शन कर ଶିବଜୀ ଆଉ ପାର୍ବତୀଙ୍କର ଦାମ୍ପତ୍ୟ ଜୀବନ, ତାଙ୍କର ସୁନ୍ଦର ବ୍ୟବହାର, ଶାଳୀନତା, କଥାଭାଷା, ପାର୍ବତୀଙ୍କ ପ୍ରତି ଏତେ ଆକୃଷ୍ଟ ହେଇଗଲେ, କହିଲେ ପାର୍ବତୀ ଯେଭଳି ଆନନ୍ଦ ହେଉଛନ୍ତି ଶିବଜୀଙ୍କ ପାଇଁ, କିଭଳି ସେମିତି ଆନନ୍ଦ ହେବି, ଏ କାମନାଟା କଲେ ପାର୍ବତୀ ମନୋଭାବ ଜାଣିଲେ। ଚକ୍ରପତି ତାଙ୍କ ଟୀକା ରଚନା କରିଛନ୍ତି, ମୁଁ ସବୁ ବିସ୍ତାର ଭାବରେ କହୁନି, ଦୁଇଟି ଅଧ୍ୟାୟ ଅଛି, ବହୁତ ସୁନ୍ଦର। ଆଜି ପଢ଼ୁଥିଲି, ସେତେବେଳେ ପାର୍ବତୀ କହିଲେ, ଉଷା ତୁମେ ମୋର ସ୍ୱାମୀ ଭଳି ଗୋଟେ ପତି ପାଇବା ପାଇଁ ଚାହୁଁଛ, ତୁମେ ବହୁତ ଲୋଭାୟିତ ହେଉଛ ଆମ ଦୁଇ ଜଣଙ୍କର ଦାମ୍ପତ୍ୟ ଜୀବନ ଦେଖି, କିନ୍ତୁ ମନେ ରଖ ତୁମକୁ ବହୁତ ସୁନ୍ଦର ପତି ମିଳିବେ। ଯେତେବେଳେ ଏତିକି ବର ଦେଲେ, ଉଷା ବହୁତ ଖୁସି ହେଇଗଲେ, କହିଲେ କୁହନ୍ତୁ କୁହନ୍ତୁ ମୋର ବର କିଏ ହେବେ, ମୁଁ କେବେ ପାଇବି। ସେତେବେଳେ ଚକ୍ରଦାତା ରଚନା କରୁଛନ୍ତି, ବୈଶାଖୀ ଶୁକ୍ଳ ଦ୍ୱାଦଶ୍ୟାମ ସ୍ୱପ୍ନେ ଯୋ ଅଭିଭବମ ତବ କରିଷ୍ୟତି ସେତେ ଭର୍ତ୍ତା ରାଜପୁତ୍ରୀ ଭବିଷ୍ୟତି। ହେ ରାଜପୁତ୍ରୀ, ତୁମର ଭର୍ତ୍ତା କିଏ ହେବେ, ନା ବୈଶାଖୀର ଶୁକ୍ଳ ଦ୍ୱାଦଶରେ ସ୍ୱପ୍ନରେ ତୁମେ ଯାହାକୁ ଦର୍ଶନ କରିବ। ଦେଖନ୍ତୁ ପାର୍ବତୀ ଜାଣନ୍ତି, ଶିବଜୀ ପାର୍ବତୀଙ୍କ ସ୍ଥିତିକି ଦେଖନ୍ତୁ, ଭକ୍ତର ସ୍ଥିତିକି ଦେଖନ୍ତୁ, କିଏ ଉଷାଙ୍କର ପତ୍ନୀ ହେବେ, ସିଏ କାହାକୁ ଦର୍ଶନ କରିବେ, ସବୁ କହିଦେଉଛନ୍ତି। ପ୍ରଦ୍ୟୁମ୍ନଙ୍କର ଅନିରୁଦ୍ଧ ତ ପ୍ରଦ୍ୟୁମ୍ନଙ୍କର ପୁତ୍ର ନୁହନ୍ତି କି, ପ୍ରଦ୍ୟୁମ୍ନଙ୍କ ପୁତ୍ର ନା ଅନିରୁଦ୍ଧ ପ୍ରଦ୍ୟୁମ୍ନା ବୋଲି, ହଁ ପ୍ରାଦ୍ୟୁମ୍ନି ପ୍ରାଦ୍ୟୁମ୍ନି ଅନିରୁଦ୍ଧ। ପାର୍ବତୀ ଜାଣନ୍ତି, କାରଣ ତୁମେ ଯାହାଙ୍କୁ ଶୁକ୍ଳ ଏ ବୈଶାଖ ଶୁକ୍ଳ ଦ୍ୱାଦଶ ତିଥିରେ ସ୍ୱପ୍ନ ଦର୍ଶନ କରିବ, ସିଏ ତୁମର ପତି ହେବେ। ଇଏ ବହୁତ ଆନନ୍ଦ ହେଲେ, ବୈଶାଖ ଶୁକ୍ଳ ଦ୍ୱାଦଶ ତିଥିରେ କାହାକୁ ଦେଖିଲେ, ଅନିରୁଦ୍ଧଙ୍କୁ ଦର୍ଶନ କଲେ। ଅନିରୁଦ୍ଧଙ୍କୁ ଦର୍ଶନ କରି, ଆରେ ଭଗବାନଙ୍କର ପୁତ୍ର, ଆପଣ ଦେଖନ୍ତୁ ଭଗବାନ ଭକ୍ତ ପରିବାରରୁ ତାଙ୍କର ନାତି ହେବେ ନା, ନାତିଙ୍କୁ ବିବାହ କରିବେ, ଅସୁରକୁଳରେ ଜନ୍ମ ଆମର ଚିତ୍ରଲେଖା ଭକ୍ତ। ଅନିରୁଦ୍ଧଙ୍କୁ ସ୍ୱପ୍ନରେ ଦେଖିଲା ପରେ ଏତେ ପାଗଳ ହେଇଗଲେ ଉଷା, ତାଙ୍କର ବାଣାସୁରଙ୍କୁ ଜଣେଇ ନାହାନ୍ତି, ବାଣାସୁରଙ୍କର ମନ୍ତ୍ରୀଙ୍କର ନାମ କୁମ୍ଭାଣ୍ଡ, କୁମ୍ଭାଣ୍ଡଙ୍କର କନ୍ୟା ଥିଲେ, ତାଙ୍କର ନାମ ଚିତ୍ରଲେଖା। ଚିତ୍ରଲେଖାକୁ ଡାକି କହୁଛନ୍ତି, ଦେଖ ମୋତେ ପାର୍ବତୀ ବର ଦେଇଛନ୍ତି, ମୁଁ ଯାହାଙ୍କୁ ସ୍ୱପ୍ନରେ ଦର୍ଶନ କରିଛି, ତୁମକୁ ମୋତେ ଆଣି ତାଙ୍କୁ ଭେଟିବାକୁ ପଡ଼ିବ। ଚିତ୍ରଲେଖା କହୁଛନ୍ତି, ଆରେ ମୁଁ ଯାହାଙ୍କୁ ତୁମେ ତାଙ୍କୁ ସ୍ୱପ୍ନ ଦର୍ଶନ କରୁଛ, ମୁଁ ତ ଦର୍ଶନ କରିବି। ଇଏ ବସି 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 ଯାହା ସ୍ୱପ୍ନରେ ସବୁ ଦର୍ଶନ କରିଥିଲେ ସବୁ କହୁଛନ୍ତି, ସେ ପୁରୁଷଙ୍କର ନାଭି ଏଭଳି, ଏ ଚକ୍ଷୁ ଏଭଳି, ନାସିକା ଏଭଳି, ବର୍ଣ୍ଣ ଏଭଳି, ଏଇଭଳି ପୁରୁଷ, ବହୁତ ସୁନ୍ଦର। ଅନିରୁଦ୍ଧଙ୍କର ରୂପ ଏତେ ସୁନ୍ଦର ବର୍ଣ୍ଣନା କରାଯାଇଛନ୍ତି, ବହୁତ ସୁନ୍ଦର, ପରେ ଏବେ ନାହିଁ ପରେ ବର୍ଣ୍ଣନା କରାଯାଇଛନ୍ତି। ଅନିରୁଦ୍ଧ ଯେତେବେଳେ ବାଣସୁର ବାନ୍ଧିଛନ୍ତି, ଆଉ ତୁମେ ଯାହା ଅଛି ଜଗତ ତ୍ରିଜଗତରେ ଯେଉଁଠି ଅଛ ତୁମେ ଖୋଜି କାଣ। ଚିତ୍ରଲେଖାଙ୍କର ଶକ୍ତି ଥିଲା କି, ତାଙ୍କର ଯୋଗ ଶକ୍ତି ଥିଲା, ତାଙ୍କୁ ଯୋଗ ଶକ୍ତି କିଏ ଦେଇଥିଲେ ଆପଣ ଶୁଣିବେ, ଚିତ୍ରଲେଖା ତମ ଆଜ୍ଞାୟ ପୌତ୍ରମ କୃଷ୍ଣସ୍ୟ ଯୋଗିନୀ ଯଜୋ ବିହାୟ ସରାଜନ ଦ୍ୱାରକାମ କୃଷ୍ଣ ପାଲିତମ। ଭାଗବତମ ଦେଖନ୍ତୁ, ଦ୍ୱାରକାମ କୃଷ୍ଣ ପାଲିତମ, କୃଷ୍ଣ ପାଳନ କରୁଛନ୍ତି ଆଜ୍ଞା, ଗୋଡ଼ ଯେମିତି ଗାଧିକି ରଖିକି ଗାଈକି ଗାଈକି ପାଳନ କରେ, ଭଗବାନ ଦ୍ୱାରକାବାସୀ ସମସ୍ତଙ୍କୁ ପାଳନ, କୃଷ୍ଣ ଦ୍ୱାରକା କୃଷ୍ଣ ପାଳିତ, ଦ୍ୱାରକାକୁ ପାଳନ କୃଷ୍ଣ କରୁଛନ୍ତି। ଯଜୌ ଚିତ୍ରଲେଖା ସେଇଠି କଲେ, ଯଜୌ ବିହାୟସା ରାଜନ, ହେ ରାଜନ ସୁପରିକୀତିଙ୍କୁ କହୁଛନ୍ତି, ହେ ରାଜନ ବିହାୟସା ଦ୍ୱାରକାମ କୃଷ୍ଣ ପାଳିତ, କୃଷ୍ଣ ପାଳନ କରୁଥିଲେ ଦ୍ୱାରକାକୁ। ଚିତ୍ରଲେଖା ତମ ଆଜ୍ଞାୟ ଉଷାର ଆଜ୍ଞାରେ ପୌତ୍ରମ କୃଷ୍ଣସ୍ୟ ଯୋଗିନୀ, କୃଷ୍ଣଙ୍କର ପୌତ୍ର, କୃଷ୍ଣଙ୍କର ପୁତ୍ର ହେଲେ ପ୍ରଦ୍ୟୁମ୍ନ, ପ୍ରଦ୍ୟୁମ୍ନଙ୍କର ପୁତ୍ର ହେଲେ ଅନିରୁଦ୍ଧ, ପୌତ୍ର ହେଲେ ନାତି ହେଲେ, ତାଙ୍କ ପାଖକୁ ଗଲେ ଦ୍ୱାରକାକୁ ଗଲେ, ସେ କେମିତି ଦ୍ୱାରକା ଭିତରେ ପ୍ରବେଶ କଲେ, ନା ଯୋଗିନୀ, ଆଚ୍ଛା ଯୋଗ ଶକ୍ତି ବୋଲେ କଣ, ତା ଦ୍ୱାରକାକୁ ପ୍ରବେଶ ଯଦି କରିବ ତାହେଲେ ଯୋଗ ଶକ୍ତିରେ ଅଧିକ ହେଇଗଲେ, ଯଦି ଜଣେ ଯୋଗ ଶକ୍ତି ବେଳେ ଦ୍ୱାରକାକୁ ପ୍ରବେଶ କରିବ ତାହେଲେ ଭଗବାନଙ୍କର ଭକ୍ତ ଶକ୍ତି କଣ ରହିଲା, ଭକ୍ତି ଶକ୍ତି କଣ ରହିଲା, ପାର୍ଶ୍ୱଦ ଶକ୍ତି କଣ, ବୈକୁଣ୍ଠ ଶକ୍ତି କଣ ରହିଲା। ସମ୍ବାଦ କହୁଛନ୍ତି ନା, ଚକ୍ରପତି କହୁଛନ୍ତି, ଯୋଗମ ଆଶ୍ରିତେନ ଦ୍ୱାରକାୟମ ପ୍ରବେଶନ ଅଶକ୍ନୁ, ବର୍ତ୍ତିତ୍ୱ ସିଏ ଦ୍ୱାରକାର ଯୋଗ ଶକ୍ତି ବୋଲି ଦ୍ୱାରକାର ପ୍ରବେଶ କରିପାରିବେ ନାହିଁ, ଏଟା ସମ୍ଭବ ନୁହେଁ। କିନ୍ତୁ ଶ୍ରୀ ନାରଦେନୁ ଯୋଗ ବିଦ୍ୟା ଉପଦେଶୀ ହରିବଂଶ ନାରାୟଣ। ଆମ ଆଚାର୍ଯ୍ୟମାନେ କ'ଣ ଏମିତିଆ ନା କ'ଣ, ସବୁ ବିଶ୍ୱରେ ଯେତେ ଶାସ୍ତ୍ର ଅଛନ୍ତି ପଦ ପଦ ଖେଳେଇ ଖେଳେଇ ଭାଗବତ ଟୀକା କରୁଛନ୍ତି। କେଉଁଠି ହରିବଂଶ, କେଉଁଠି ମହାଭାରତ, କେଉଁଠି କ'ଣ ସବୁ ଶାସ୍ତ୍ର ଅଛନ୍ତି, ପଦ୍ମପୁରାଣ ସ୍କନ୍ଦ ପୁରାଣ, ଆଉ ବେଶୀ ତର୍ଜମା କରିନି ଯିବ ସ୍ୱାମୀ ବୈଷ୍ଣବ ସମ୍ରାଟ। କାହିଁକି ଏ କଥା ଭାଗବତ ଭାଗବତ ମୌଢ଼ମଣି ନା, ଟିକେ ସନ୍ଦେହ କରିଦେବ। ସବୁ ଶାସ୍ତ୍ର ଖେଳେଇ ଖେଳି ପ୍ରମାଣ ଆଣିଦେଇଛନ୍ତି, ଗୋଟିଏ ପରେ ଗୋଟିଏ, ଗୋଟିଏ ପରେ ଗୋଟିଏ, ବିଶ୍ୱରେ କେହି ଜଣେ ନାହିଁ। ପ୍ରାସ୍ତ କରିଦେବ ଯିବ ସ୍ୱାମୀ, ଏଇଟା ହରିବଂଶର ପ୍ରମାଣ। ଆରେ ଯୋଗୀ ଯୋଗିନୀ ଶକ୍ତି ବଳ ଯଦି ଇଏ ଚିତ୍ରଲେଖା ପଶିଯିବେ ଦ୍ୱାରକାକୁ, ତାହେଲେ ଭଗବାନଙ୍କ ବୈକୁଣ୍ଠର ଶକ୍ତି କ'ଣ ରହିଲା ନା? ନାରଦ ଧରୁଛନ୍ତି ଲୀଳା ଶକ୍ତି, ଲୀଳା ସତ୍ୟାବେଶ ଅବତାର, ନାରଦ ସବୁ ନାଟ ଲୀଳା ପାଇଁ ସବୁ ନାଟ କରନ୍ତି। ନାରଦ ନାଟୁଆ ମାନେ ଗଣ୍ଡଗୋଳ ନାଟୁଆ ନୁହେଁ, ଗାଁ ଲୋକମାନେ ଯେମିତି କୁହନ୍ତି, ଇଏ ବହୁତ ଖରାପ ନାରଦ ନାଁରେ କୁହନ୍ତି। ଯିଏ ତାକୁ ଯିଏ ଟିକେ ଗାଁର ମାନେ ପଲିଟିକ୍ସ କଥା କହିବେ, ଇଏ ନାରଦ ରୁଲ୍ ସାରିଛି, ଇଏ ନାରଦ ଭଳିଆ କାମ କରୁଛି, ଘର ଭାଙ୍ଗୁଛି। ନାରଦ କ'ଣ ଘର ଭାଙ୍ଗୁଥିଲା କ'ଣ? ନାଇଁ, ନାରଦ ଲୀଳା ସତ୍ୟାବେଶ ଅବତାର, ଲୀଳା ପୋଷଣ ପାଇଁ ପୁଷ୍ଟି ପାଇଁ କାମ କରନ୍ତି ଭଗବତୀ ନିର୍ଦ୍ଦେଶରେ। ସିଏ ଏମିତି ଉପଦେଶ ଦେଲେ ଚିତ୍ରଲେଖାକୁ, ଚିତ୍ରଲେଖା ଦ୍ୱାରକାର ଯାଇ ପହଞ୍ଚିଗଲେ, ଦ୍ୱାରକାର ଏମିତି ପହଞ୍ଚି ନାହାନ୍ତି। ଦ୍ୱାରକାର ତତ୍ର ଗୁପ୍ତମ ସୋ ପର୍ଯ୍ୟନ୍ତ ପ୍ରାଦ୍ୟୁମ୍ନିମ୍ ଯୋଗମାସ୍ତିତମ, ଯୋଗ ବଳରେ ପ୍ରାଦ୍ୟୁମ୍ନିମ୍ ପ୍ରଦ୍ୟୁମ୍ନର ପୁତ୍ର ପ୍ରାଦ୍ୟୁମ୍ନିମ୍ ଅନିରୁଦ୍ଧ ପର୍ଯ୍ୟଙ୍କ ନିଜ ପର୍ଯ୍ୟଙ୍କରେ ସୁପର୍ଯ୍ୟଙ୍କରେ ଶୋଇଥିଲେ, ଶୋଇଥିବା ଅବସ୍ଥା ତାଙ୍କୁ ଉଠେଇକି ପଳେଇ ଆସିଛି। ନାରଦ ମୁଣ୍ଡ ଏମିତି ମନ୍ତ୍ର ଦେଇଛନ୍ତି ଆଉ, ଏବଂ ଗୃହୀତ୍ୱା ଶୁଣିତମ ପୁରମ ସଖୀ ପ୍ରିୟମ ଅଦର୍ଶ, ସଖୀ କାହିଁକି ଦେଖେଇଲେ ପ୍ରିୟତା ପାଇଁ ଆଉ ଯୋଗ ଶକ୍ତି ବଳରେ ଶୁଣିତପୁର କାହିଁ ଦ୍ୱାରା କାହିଁ ଶୁଣିତପୁର ଯୋଗ ଶକ୍ତି ବଳରେ ପର୍ଯ୍ୟଙ୍କରେ ଶୋଇଛନ୍ତି, ନିଦ ଭାଙ୍ଗିଲା ବେଳକୁ ସେ ଆସିକି ଶୁଣିତପୁରରେ ଉଷାକୁ ଭେଟିଲେ ଆଉ, ଉଷା ବହୁତ ଆନନ୍ଦିତ ହେଲେ। କିନ୍ତୁ ବାଣାସୁରକୁ ଜଣା ନାହିଁ ଆମ ଝିଅ ଏମିତି ରୋଲ୍ କରିଛନ୍ତି ବୋଲି, ଏମିତି ନିଜେ ନିଜେ ସେ ସ୍ୱାମୀ ଗ୍ରହଣ କରିସାରିଲେଣି, ବାଣାସୁରକୁ ଜଣା ନାହିଁ। କିନ୍ତୁ ବାଣାସୁର ଯେତେବେଳେ ଦେଖିଲେ ପ୍ରଦ୍ୟୁମ୍ନ ଏ ଅନିରୁଦ୍ଧଙ୍କୁ ପ୍ରାଦ୍ୟୁମ୍ନଙ୍କୁ, ବହୁତ ଆରେ ଇଏ ତ କୃଷ୍ଣଙ୍କର ନାତି, ଆଉ ମୋ ପରମିଶନ ନ ନେଇ ଆସି ମୋର ଝିଅର ଉଆସ ଭିତରେ ରହୁଛନ୍ତି, ସାଙ୍ଗେ ସାଙ୍ଗେ ସୈନ୍ୟମାନଙ୍କୁ ପଠାଇଲେ। ଅନିରୁଦ୍ଧ ବହୁତ ବଳଶାଳୀ, ସବୁ ସୈନ୍ୟମାନଙ୍କୁ ବିନାଶ କଲେ। ତାପରେ ବାଣାସୁର ନିଜେ ଆସିଲେ, ବାଣାସୁର ନିଜେ ଆସି କ'ଣ କଲେ ନା, ବାଣାସୁର ଦେଖ ଆଉ ପ୍ରଦ୍ୟୁମ୍ନଙ୍କୁ ଆବୃତକୁ ପାରୁନାହାନ୍ତି, ଶେଷରେ ବାଣାସୁର ନିଜେ ନାଗପାଶ ଦ୍ୱାରା ବାନ୍ଧିଲେ, ନାଗପାଶ ଦ୍ୱାରା ବାନ୍ଧିଲେ କାହାକୁ, ଅନିରୁଦ୍ଧଙ୍କୁ, ଅନିରୁଦ୍ଧ ବାନ୍ଧିକି ରଖିଲେ। ଏହା ଭିତରେ 4 ମାସ ଅତିକ୍ରମ ହେଇଗଲା, କିନ୍ତୁ ଦ୍ୱାରକାରେ ସମସ୍ତେ ବ୍ୟାକୁଳ ହେଇ ପଡ଼ିଛନ୍ତି, ସମସ୍ତେ ବ୍ୟାକୁଳ ହେଇକି ପଡ଼ିକି ରହିଛନ୍ତି। ଆରେ ଅନିରୁଦ୍ଧ କେଉଁଠିକି ଗଲେ, କେହି ଖବର ପାଉନାହାନ୍ତି। 4 ମାସ ପରେ ନାରଦ ଏଣେ ଯୋଗ ଶିକ୍ଷା ଦେଲେ କାହାକୁ, ଚିତ୍ରଲେଖାକୁ। 4 ମାସ ଏଠି ରହିଲେ, ଅପଶ୍ୟତଂ ଚ ଅନିରୁଦ୍ଧମ ତତ୍ ବନ୍ଧନାଂ ଚ ଭାରତ, ଅନିରୁଦ୍ଧଙ୍କର ବନ୍ଧୁମାନେ ଭାରତ ବଂଶଜ, ଅନିରୁଦ୍ଧଙ୍କୁ ନ ଦେଖି ଚତ୍ୱାର ବାର୍ଷିକ ମାସମ ବ୍ୟତୀୟୁର ଅନୁଶୋଚତା, 4 ମାସ ଖାଲି ଅନୁଶୋଚନା କରିକି ଗୋଟେ ନାରଦା ତତ୍ ଉପାକରଣ୍ୟ ବାର୍ତ୍ତାମ ବନ୍ଧସ୍ୟ କର୍ମଚ ପ୍ରଜଜୌ ଶୁଣିତମ ପୁରମ ବୃଷ୍ଣୟ କୃଷ୍ଣ ଦେବତା। କାଲିକି ଆମେ ଶୁଣିବା ତର୍ତ୍ତରେ କଥା ନୁହେଁ, କାଲି ଶିବଜୀ ଭଗବାନ ଶ୍ରୀକୃଷ୍ଣଙ୍କର ଯୁଦ୍ଧ ହବ, ସବୁବେଳେ ତ ପୂଜା ଲୀଳା ଶୁଣିଛେ, ଟିକେ ଯୁଦ୍ଧ ଲୀଳା ଶୁଣିବା, କୃଷ୍ଣଙ୍କ ସହିତ କେମିତି ଶିବଜୀ ଯୁଦ୍ଧ କରିଛନ୍ତି, ଆଉ କାଲି ଶିବଜୀଙ୍କର ବଳ ଜଣାପଡ଼ିବ। ଡମ୍ବରୁ ବଜାଇ ପ୍ରଳୟ କରନ୍ତି, କିନ୍ତୁ ଭଗବାନ କାଲି ତାଙ୍କୁ ବୁଦ୍ଧି ଶିଖେଇକି ଛାଡ଼ିବେ। ଲମ୍ବା ଲମ୍ବା ସ୍ତୁତି ଶିବଜୀଙ୍କ ଦୂତମାନେ ବି କରିବେ, ଶିବଜୀ ବି କରିବେ। ନାରଦ ତତ୍ ଉପାକରଣ, ନାରଦ ଗଲେ, ନାରଦ ଯାଇ କ'ଣ ବାର୍ତ୍ତା କହୁଛନ୍ତି, ବନ୍ଧସ୍ୟ କର୍ମଚ, ନାରଦ ଯାଇକି ଆଉ କିଛି କହୁନାହାନ୍ତି, ତୁମକୁ ଜଣା କୃଷ୍ଣ କହୁଛନ୍ତି, ଜଣା ହେଇଛି ବର୍ତ୍ତମାନ ପୁଅ କି ଅବସ୍ଥାରେ ପଡ଼ିଛି, ନାଗ ପାଶରେ ବନ୍ଧା ହେଇକି ପଡ଼ିଛି 4 ମାସ ଜାଣିଛ, ପ୍ରଜୋ ଯୋଉ ଶୁଣିତମ ପୁର ବୃଷ୍ଣୟ କୃଷ୍ଣ ଦେବତା, ଭଗବାନ ଶ୍ରୀକୃଷ୍ଣ ଯିଏ ବୃଷ୍ଟିମାନଙ୍କର ଦେବତା, ଶୁଣିଦେଲେ ମୋ ପୁତ୍ର ମୋ ନାତି ବନ୍ଧନରେ ପଡ଼ିଛି, ନାତିକି ବେଶୀ ଆଜ୍ଞା ଭଲ ପାଆନ୍ତି, ବୁଢା ବାବା ମାନେ ନାତିକି ବେଶୀ ଭଲ ପାଆନ୍ତି ପୁଅଠାରୁ। ସଙ୍ଗେ ସାଙ୍ଗ ଭଗବାନ ଏକ ଏକ ଅଖଣି ସୈନ୍ୟ ନେଇକି କାଲି ଆସିବେ, କାଲି ଆସିକି ବାଣାସୁରକୁ ବୁଦ୍ଧି ଶିଖେଇବେ। ଆଉ ଶିବଜୀବୀ ଭୋଳାନାଥ ଜଗିଥିଲେ ଦ୍ୱାର ପାଢ଼େଇ, କାଲି ଶିବଜୀ ବୁଦ୍ଧି ଶିଖିକି ଭଗବାନଙ୍କୁ ସ୍ତୁତି କରିବେ। ସ୍ତୁତି ମୋତେ ଶୁଣିବାନି, ବହୁତ ସ୍ତୁତି, ବହୁତ ବଡ଼ ବଡ଼ ସ୍ତୁତି, କିନ୍ତୁ ଶିବଜୀ କେମିତି ଯୁଦ୍ଧ ହେଲା ଶୁଣିବା, ତାପରେ ଆମେ ପୁଣି ପ୍ରସଙ୍ଗକୁ ଯିବା। ଜୟ ଗ୍ରନ୍ଥରାଜ ଶ୍ରୀମଦ୍ ଭାଗବତମ୍ କି।